ಬಿದುಭುಜೋ ಕನಕಾವಧಾತೋ ಸಂಕೇತನೈಕಪಿತರೋ ಕಮಲಾಯತಾಖ್ಯೋ ವಿಶ್ವಂಬರ ದ್ವಿಜವರೋ ಯುಗಧರ್ಮಪಾಲೋ ವಂದೇ ಜಗತ ಪ್ರಿಯಕರೋ ಕರುಣಾವತಾರೋ ವಂದೇ ಜಗತ ಪ್ರಿಯಕರೋ ಕರುಣಾವತಾರೋ ವಂದೇ ಜಗತ ಪ್ರಿಯಕರೋ ಕರುಣಾವತಾರೋ ಓಂ ನಮಃ ಭಗವತೆ ವಾಸುದೇವಾಯ. ಓಂ ನಮಃ ಭಗವತೆ ವಾಸುದೇವಾಯ. ಓಂ ನಮಃ ಭಗವತೆ ವಾಸುದೇವಾಯ. ಹರೇ ಕೃಷ್ಣ. ಸರ್ವಪ್ರಥಮ ಪರಮಾರಾಧ್ಯ ಗುರುದೇವ್ ಶ್ರೀ ಶ್ರೀಮದ್ ರಾಘವೇಂದ್ರಾಸ್ ಗೋಸ್ವಾಮಿ ಗುರು ಮಹಾರಾಜರ ಅಭಿಚಾರ ಪಗೊಳ್ತಾಳೆ. 11 ಕೋಟಿ ಪ್ರಣಾಮ ಪೂರ್ವಕ ನಿಜಕ್ಕೂ ಸಮರ್ಪಿತ ಕರಿ ಕೃಪಾ ಭಿಕ್ಷಾ ಕರಿ ಶ್ರೀ ಶ್ರೀಮದ್ ಗೌರವೇಂದ್ರ ಗೋಸ್ವಾಮಿ ಗುರು ಮಹಾರಾಜ್ ತಥಾ ಅಂತಾರಾಷ್ಟ್ರೀಯ ಕೃಷ್ಣ ಚೇತನ ಸಂಘದ ಸಂಸ್ಥಾಪಕ ಆಚಾರ್ಯ ಕೃಷ್ಣ ಕೃಪಾ ಶ್ರೀಮೂರ್ತಿ ಅಭಿಚಾರಣವೇಂದ್ರ ಭಕ್ತಿ ವೇದಾಂತ ಸ್ವಾಮಿ ಶೈಲ ಪ್ರಭುಪಾದ ಮಹಾರಾಜರ ಅಭಿಚಾರಣ ಕುಮಾರ್ತಾಳೆ. 11 ಕೋಟಿ ದಂಡವತ್ ಪ್ರಣಾಮ ಪೂರ್ವಕ ನಿಜಕ್ಕೂ ಸಮರ್ಪಿತ ಕರಿ ಕೃಪಾ ಭಿಕ್ಷಾ ಕರಿ ಸಮಸ್ತ ಸಾಧುಗುರು ವೈಷ್ಣವ ಆಚಾರ್ಯಜಿಙ್କର ಚರಣ ಕಮಲಕ್ಕೆ ನಿಜಕ್ಕೂ ಸಮರ್ಪಿತ ಕರಿ ಸಮಸ್ತಙ್କର ಕೃಪಾ ಭಿಕ್ಷಾ ಕರಿ ವಿಶೇಷ ಕರಿ ಸಚ್ಚಿದಾನಂದ ಭಕ್ತಿವಿನೋದ ಠಾಕುರಂಕರ ಚರಣ ಕಮಲಕ್ಕೆ ನಿಜಕ್ಕೂ ಸಮರ್ಪಿತ ಕರಿ 11 ಕೋಟಿ ದಂಡವತ್ ಪ್ರಣಾಮ ಪೂರ್ವಕ ಕೃಪಾ ಭಿಕ್ಷಾ ಕರಿ ಏನ್ ಉಪಸ್ಥಿತ ಸಮಸ್ತ ವೈಷ್ಣವ ಭಕ್ತ ಮಾನಂಕರ ಚರಣ ಕಮಲಕ್ಕೆ 11 ಕೋಟಿ ಪ್ರಣಾಮ ಪೂರ್ವಕ ನಿಜಕ್ಕೂ ಸಮರ್ಪಿತ ಕರಿ ಶ್ರೀ ಶ್ರೀ ಚೈತನ್ಯ ಶಿಕ್ಷಾಷ್ಟಕಂಕು ಕೀರ್ತನ କରିବା ପାଇଁ ନିଜକୁ ସମର୍ପଣ କରୁଛି ସମର୍ପିତ କରୁଛି ତେବେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଯେଉଁମାନେ ସଦାସହିତ ଶ୍ରବଣ କରୁଛନ୍ତି ବିଶେଷ କରି ଏଇ ଯେଉଁ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ମାଧ୍ୟମରେ ଯେଉଁମାନେ ଅନଲାଇନ୍ରେ ଶ୍ରବଣ କରୁଛନ୍ତି ସମସ୍ତଙ୍କୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରୁଛି ଶ୍ରୀମନ୍ତ ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷାଷ୍ଟକ ବିଷୟରେ ଆମେ ଆଲୋଚନା କରୁଥିଲେ ସମସ୍ତ ବୈଦିକ ଶାସ୍ତ୍ର ଯେତେ ଅଛନ୍ତି ତାର ସାର ବସ୍ତୁକୁ ମହାପ୍ରଭୁ 8ଟି ଶ୍ଳୋକରେ ରଚନା କରିଛନ୍ତି ଯାହାକୁ ଆମେ ସମସ୍ତେ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ ନାମରେ ଜାଣୁଛେ ତେବେ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ରେ କିଭଳି ଭକ୍ତିମ ଠାକୁର ଆଲୋଚନା କରୁଥିଲେ କିଭଳି ସମ୍ବନ୍ଧ ଅବିଧ ଏବଂ ପ୍ରୟୋଜନ ଏ 3ଟି ତତ୍ତ୍ୱ କିଭଳି ନିହିତ ଅଛି ତାକୁ ଆମେ ଆଲୋଚନା କରି ଆସୁଥିଲେ କିନ୍ତୁ ଜୀବ ଏଇ ଜିନିଷକୁ ଉପଲବ୍ଧି କରିପାରୁନି ଜୀବର ସମ୍ବନ୍ଧ ଭଗବାନଙ୍କ ସହିତ ଅଛି ଭଗବାନଙ୍କୁ ପାଇବା ଭଗବାନଙ୍କର ପ୍ରେମ ପ୍ରାପ୍ତ ହେବା କୃଷ୍ଣ ପ୍ରେମ ପ୍ରାପ୍ତ ହେବା ଜୀବନର ଅନ୍ତିମ ଲକ୍ଷ୍ୟ ଏବଂ ସେ ଅନ୍ତିମ ଲକ୍ଷ୍ୟ ସାଧନ ପାଇଁ ଅନ୍ତିମ ଲକ୍ଷ୍ୟ ପ୍ରାପ୍ତି ଦିଗରେ ସେ କେଉଁ ସାଧନ କରିବା ଉଚିତ ତାକୁ ବି ସେ ଜାଣିପାରୁନି କାହିଁକି ଏସବୁ ଅଭାବ ରହୁଛି ତା କାରଣ ହେଉଛି କେବଳ ଗୋଟିଏ ଯେହେତୁ ତା ଚିତ୍ତ ଦୂଷିତ ହୋଇଯାଇଛି ଚିତ୍ତ ଯେହେତୁ ଦୂଷିତ ହୋଇଯାଇଛି ତେଣୁ ସେ ଏଇ ବିଶ୍ୱକୁ ଉପଲବ୍ଧି କରିପାରୁନି ତାର ନିଜ ସ୍ୱରୂପକୁ ସେ ବୁଝିପାରୁନି ନିଜ ସ୍ୱରୂପକୁ ବୁଝିବା ହିଁ ହେଉଛି ଜୀବନର ପ୍ରଥମ ସଫଳତା ସ୍ୱରୂପକୁ ବୁଝିଲେ ସେ ଭଗବାନଙ୍କ ସହିତ ଯୁକ୍ତ ହେବ ତେଣୁ ଏ ସ୍ୱରୂପକୁ ବୁଝିପାରୁନି କାହିଁକି ନା ଚିତ୍ତଟା ଯେହେତୁ ଦୂଷିତ ହୋଇଯାଇଛି କଳୁଷିତ ହୋଇଯାଇଛି ସେଥି ମହାପ୍ରଭୁ କହିଲେ ଚେତ ଦର୍ପଣ ମାର୍ଜନ ଚିତ୍ତରୂପକ ଦର୍ପଣକୁ ମାର୍ଜନ କରିବା ଉଚିତ ମାର୍ଜନ କଲେ ହିଁ ସମ୍ବନ୍ଧ ଜ୍ଞାନଟା ଜାଗ୍ରତ ହେବ ଭଗବାନଙ୍କ ସହିତ ମୋର ସମ୍ବନ୍ଧ ଏଟାକୁ ସେ ବୁଝିପାରିବ ଜାଣିପାରିବ ତେଣୁ ଭକ୍ତିମୟ ଠାକୁର ତାଙ୍କର ଟୀକାରେ ସେ କଥା କହୁଥିଲେ ସମ୍ବୋଧନ ଭାଷ୍ୟରେ କହୁଥିଲେ ଜୀବସ୍ୟ ଶୁଦ୍ଧ ସ୍ୱରୂପେ ଯତ ଶୁଦ୍ଧ ଚିତ୍ତଂ ତସ୍ମିନ୍ ମାୟା ଆବରଣ ରୂପ ଅବିଦ୍ୟା ମଳ ଦୂଷିତ ସେଠି ଚିତ୍ତ ଦର୍ପଣସ୍ୟ କାର୍ଯ୍ୟ ଅକ୍ଷମତ୍ୱଂ ସୁତରାଂ ଘଟତେ ତେଣୁ ଚିତ୍ତ ହେଉଛି ଦର୍ପଣ ଭଳି ଦର୍ପଣରେ ପ୍ରତିବିମ୍ବିତ ହେବା କଥା କିନ୍ତୁ ପ୍ରତିବିମ୍ବିତ ହେଇପାରୁନି କାହିଁକି ହେଇପାରୁନି ନା ଯେହେତୁ ମଳ ଲାଗିଯାଇଛି କି ମଳ ଲାଗିଛି ନା ଅବିଦ୍ୟା ମଳ ମାୟା ଆବରଣ ରୂପ ଅବିଦ୍ୟା ମଳ ଦୂଷିତେ ସତୀ ଚିତ୍ତ ଦର୍ପଣ କାର୍ଯ୍ୟ ଅକ୍ଷମତ୍ୱ
ଚିତ୍ତଦର୍ପଣଟା ପୁରା ଦୂଷିତ ହେଇଯାଇଛି। ଏ ମାୟାର ଆବରଣ, ମାୟାର ପ୍ରଭାବରେ ଚିତ୍ତ ସମ୍ପୂର୍ଣ୍ଣ ଦୂଷିତ ହେଇଯାଇଛି, ତେଣୁ ଜୀବ ବୁଝିପାରୁନି। ବୁଝିବା ଏତେ ସହଜ ନାହିଁ। ମୁଁ ଭଗବାନଙ୍କର ଅଂଶ, ଭଗବାନଙ୍କର ଭଜନ କରିବା, ଭଗବାନଙ୍କର ଭକ୍ତି କରିବା, ଭଗବାନଙ୍କ ସହିତ ଯୁକ୍ତ ହେବା, କୃଷ୍ଣ ପ୍ରେମ ପ୍ରାପ୍ତ ହେବା, ଏଇଟା ଜୀବନ ଲକ୍ଷ୍ୟଟାକୁ ସେ ବୁଝିପାରିବନି, କି ଚିତ୍ତଟା ଦୂଷିତ ହେଇଯାଇଛି। ତେଣୁ ଦୂଷିତ ଚିତ୍ତ ଶୁଦ୍ଧ ହେବ କେତେବେଳେ, ସେ କଥା ଆମେ ଶ୍ରବଣ କରି ଆସୁଥିଲେ ଗତକାଲି। ତେବେ ଗତକାଲି ଆମର ଆଲୋଚନାର ଅନ୍ତିମ ପର୍ଯ୍ୟାୟରେ କିଛି ସମୟ ବନ୍ଦ ହୋଇଯାଇଥିଲେ, ତେଣୁ ତାକୁ ଆଲୋଚନା କରି ଆମେ ଆଗକୁ ଯିବା। ତେଣୁ ଯେଉଁ ଅବିଦ୍ୟା ମଳର ଗ୍ରସ୍ତ ହୋଇଯାଇଛି, ସେଥିପାଇଁ ଦର୍ପଣସ୍ୟ କାର୍ଯ୍ୟ ଅକ୍ଷମତ୍ତମ, ଦର୍ପଣର କାର୍ଯ୍ୟ ଅକ୍ଷମତ୍ତମ, ଦର୍ପଣ ତାର କାର୍ଯ୍ୟ କରୁନି, ଦର୍ପଣରେ ସେଟା ସ୍ପଷ୍ଟ ବୁଝି ହେଉନି। ବୁଝି ହେଉନି ମାନେ ଏହାର ଅର୍ଥ କ'ଣ କି, ମାନେ ଜୀବ ତାର କ'ଣ କୁହାଯିବ, ଯେମିତି କୁହନ୍ତି ଓରିଜିନାଲ ଡ୍ୟୁଟି, ତାର ପ୍ରକୃତ ନିଜର ପ୍ରକୃତ କର୍ତ୍ତବ୍ୟ କ'ଣ, ସେଟା ସେ ବୁଝିପାରୁନି। ଚିତ୍ତରୂପକ ଦର୍ପଣଟା ଯେହେତୁ ଦୂଷିତ ହେଇଯାଇଛି, ଆବରଣ ରହିଯାଇଛି, ତେଣୁ ତାର ନିଜର ସ୍ୱାଭାବିକ ଡ୍ୟୁଟି କ'ଣ ସେଟା ବୁଝିପାରୁନି। ଭକ୍ତି ଠାକୁର କହିଛନ୍ତି ସେ ଟିକା ଶୁଣିବା ଆଗକୁ, ତାର ନିଜର ସ୍ୱରୂପକୁ ସେ ବୁଝିପାରୁନି। ଏଇଟା ହେଉଛି ଅକ୍ଷମତ୍ତମ, ଦର୍ପଣସ୍ୟ କାର୍ଯ୍ୟଂ ଅକ୍ଷମତ୍ତମ, ଦର୍ପଣର କାର୍ଯ୍ୟ ହେଉଛି ଅକ୍ଷମତ୍ତମ। ଦର୍ପଣରେ ପ୍ରତିବିମ୍ବ ସ୍ପଷ୍ଟ ଦେଖାଯିବା କଥା, ତେଣୁ ଚିତ୍ତରୂପୀ ଦର୍ପଣରେ ଭଗବାନଙ୍କର ପ୍ରତିବିମ୍ବ ଦେଖାଯିବା କଥା। ଆମେ ଭଗବାନଙ୍କର ଅଂଶ, ଭଗବାନଙ୍କ ସେବା କରିବା ଉଚିତ, ଏଇ ଜିନିଷଟା ପ୍ରତିଫଳିତ ହେବା ଉଚିତ, କିନ୍ତୁ ହଉନି, ବୁଝିପାରିବନି ଜୀବ, ଏଇଟା ଅକ୍ଷମତ୍ତମ। ତେଣୁ ଉପାୟ କ'ଣ, କେବଳ ପ୍ରଭୁଙ୍କର ନାମ ସଂକୀର୍ତ୍ତନ, ଏ ନାମ ସଂକୀର୍ତ୍ତନ ଦ୍ୱାରା ହିଁ ଚିତ୍ତ ମାର୍ଜିତ ହେବ। ଗତକାଲି ଆମେ ଶୁଣିଥିଲେ ନା ପ୍ରଭୁପାଦ ମହାରାଜ ତାଙ୍କର ସେ କଥା ହିଁ କହୁଥିଲେ, ଇଫ୍ ସମ୍ୱାନ୍ ପ୍ୟୁରଲି ଚାଣ୍ଟିଂ ୱିଦାଉଟ୍ ଏନି ଅଫେନ୍ସ, ମାୟା କ୍ୟାନଟ୍ ଟଚ୍ ହିମ୍, ୱିଦାଉଟ୍ ଏନି ଅଫେନ୍ସ, କୌଣସି ଅପରାଧ ନାହିଁ, ନିରପରାଧ ଭାବେ ଯଦି ସେ ନାମ ସଂକୀର୍ତ୍ତନ କରିବ, ତାହେଲେ ମାୟା କ୍ୟାନଟ୍ ଟଚ୍ ହିମ୍, ମାୟା ତାକୁ ସ୍ପର୍ଶ କରିପାରିବ ନାହିଁ। ଏ ମାୟା ଆବରଣ ଯୋଗୁଁ ତ ଆମ ଚିତ୍ତଟା କ'ଣ ଦୂଷିତ ହେଇଯାଇଛି ନା, ତେଣୁ ଯଦି ଅଫେନ୍ସଲେସ୍, ନିରପରାଧ, ଅପରାଧ ଶୂନ୍ୟ ଯଦି ଭଜନ ସେ କରିବ, ନାମ କରିବ, ତାହେଲେ ମାୟା ତାକୁ ସ୍ପର୍ଶ କରିପାରିବନି। ଏବଂ ଆଜ୍ ସୁନ୍ ଆଜ୍ ମାୟା କ୍ୟାନଟ୍ ଟଚ୍ ହିମ୍, ଦେନ୍ ଭବ ମହାଦାବାଗ୍ନିର୍ବାପଣ ଏବଂ ଦ ବ୍ଲେଜିଂ ଫାୟାର୍ ଅଫ୍ ମେଟେରିଆଲ୍ ଏକ୍ଜିଷ୍ଟାନ୍ସ ଏକ୍ସଟିଙ୍ଗୁଇସ୍ ଇମିଡ଼ିଏଟ୍ଲି, ସଙ୍ଗେ ସଙ୍ଗେ ଅଗ୍ନିଟା ନିର୍ବାପିତ ହେଇଯିବା। କେଉଁ ଅଗ୍ନି? ଦାବାଗ୍ନି, ଦାବାଗ୍ନି ତ ଆଲୋଚନା ଆସିବ ଆଗକୁ। ତେଣୁ ଏ ନାମ ସଂକୀର୍ତ୍ତନ ନେଇ ଚିତ୍ତଟା ଶୁଦ୍ଧ ହେବ, ନଚେତ ହେବନି। ସେତେବେଳେ ସେ ବୁଝିପାରିବ, ଜାଣିପାରିବ, ସେଇଟା ହେଉଛି ଲାଗ୍ନି ଶକ୍ତିର ବୃତ୍ତି। ଏ ନାମରେ ହିଁ ଲାଗ୍ନି ଶକ୍ତିର, ନାମଟା ତ କୌଣସି ବ୍ୟକ୍ତିବିଶେଷଙ୍କର ନୁହଁ, ନାମଟା ତ କୌଣସି ଜଡ଼ ବସ୍ତୁର ନୁହଁ, ନାମଟା ସ୍ୱୟଂ ଚିତ୍ଘନ ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କର ହିଁ ନାମ। ଭଗବାନ ଯେମିତି ଚିନ୍ମୟ ବସ୍ତୁ, ନାମ ସେମିତି ଚିନ୍ମୟ ବସ୍ତୁ। ଆମେ କଳିଯୁଗର ଏଇ କଳିଯୁଗକୁ କୁହାଯାଉଛି କ'ଣ କି, ଧନ୍ୟ କଳି, ଯେହେତୁ ମହାପ୍ରଭୁ ସ୍ୱୟଂ ଆସିଛନ୍ତି। ମହାପ୍ରଭୁ ଆସିକି ଆମ ଭଳି ହତଭାଗା ଜୀବମାନଙ୍କ ପାଇଁ କୃଷ୍ଣ ପ୍ରେମ ରୂପୀ ଅମୂଲ୍ୟ ଧନକୁ ଆଣିକି ଦେଇଦେଇଛନ୍ତି, ତେଣୁ ଆମେ ଯଦି ତାକୁ ଗ୍ରହଣ କରିକି ଜୀବନକୁ ସାର୍ଥକ କରିବା ପାଇଁ ଯଦି ପ୍ରୟାସ ନ କରୁ, ତାହେଲେ ଆଠ ଆଉ ଦୁର୍ଦ୍ଦଶା କିଛି ନାହିଁ କହିଲେ ଚଳେ। ତେଣୁ ଏଇ କହିବା ତାତ୍ପର୍ଯ୍ୟ, ଏଇ ଲାଦିନି ଶକ୍ତି, ଏ ନାମ ଆଉ ଭଗବାନ ଭିତରେ କୌଣସି ଫରକ ନାହିଁ, ଚିନ୍ମୟ ବସ୍ତୁ, ନାମ ବି ଚିନ୍ମୟ ବସ୍ତୁ। ତେଣୁ ଆମେ ସେ ଚିନ୍ମୟ ବସ୍ତୁ ଯଦି ସବୁ ସମୟରେ ନିଜର କରିନେବା, ନିରପରାଧ ବି ଯଦି ନାମ ସଂକୀର୍ତ୍ତନ କରିବା, ତାହେଲେ ଚିତ୍ତ ନିଶ୍ଚିତ ଶୁଦ୍ଧ ହେବ। ସେ କଥା ଭକ୍ତି ଠାକୁର କହୁଛନ୍ତି, ଲାଦିନି ସାରବୃତ୍ତିଭୂତା ଭକ୍ତି ଯଦା ପ୍ରବର୍ତ୍ତେ ତଦା ଶ୍ରବଣ ଅନନ୍ତରଂ ଶ୍ରୀକୃଷ୍ଣ ସଂକୀର୍ତ୍ତନ ପ୍ରାଦୁର୍ଭୟ ସର୍ବାଣୀ ଅବିଦ୍ୟାମଳାନି ଦୂରୀକରୋତି, ସମସ୍ତ ପ୍ରକାର ଅବିଦ୍ୟା ଦୂର ହେବ, ଏହି ଲାଦିନି ଶକ୍ତିର କାର୍ଯ୍ୟଟା କରିବ, ପ୍ରକାଶିତ ହେବ। କିନ୍ତୁ ନିରପରାଧ ଭାବେ ନାମ ଖାଲି କଲେ ହେବନି, ଲୋକ ବାହାରେ ବି ନାମ କରୁଛନ୍ତି, କିନ୍ତୁ ସେମାନେ ନାମ କରୁଛନ୍ତି, ନାମ ପ୍ରତି ରୁଚି ନାହିଁ, ଶ୍ରଦ୍ଧା ନାହିଁ, ନାମର ମହିମା ଜାଣିନାହାନ୍ତି, ତତ୍ତ୍ୱ ଜାଣିନାହାନ୍ତି, ସେମାନେ ନାମ କରିବେ କିନ୍ତୁ ମହିମା ଜାଣିନାହାନ୍ତି ବା ନାମ ପ୍ରତି ତାଙ୍କର ଶ୍ରଦ୍ଧା ନାହିଁ। ସେଥିପାଇଁ କୁହାହେଲା କ'ଣ, ଆଗେ ଶାସ୍ତ୍ରୀୟ ଶ୍ରଦ୍ଧା, ତାପରେ ନାମ ତତ୍ତ୍ୱବିତ୍ ଗୁରୁ ଗ୍ରହଣ ପାରାଶ୍ରୟ, ପୁଣି ତାଙ୍କଠୁ ତତ୍ତ୍ୱ ଶ୍ରବଣ, ତାପରେ ଯାଇକି କୀର୍ତ୍ତନ, କୀର୍ତ୍ତନ ସେବା, ତାପରେ ତେବେ ସେ ନାମରେ ଆମର ରୁଚି ଆସିବ। ନାମ ପ୍ରତି, ନାମ ଗ୍ରହଣ ସମୟରେ କ'ଣ କ'ଣ ଅପରାଧ ରହିଛି ତା ବିଷୟରେ ଜଣେ ସଚେତନ ହେବ, ତାପରେ ଭବ ମହା ଏଇ କ'ଣ ଚେତ ଦର୍ପଣ ମାର୍ଜନ। ତେଣୁ ସମ୍ବନ୍ଧ ଦୃଢ଼ ହେବ ଏବଂ ନିଷ୍କାମ ଭାବରେ ସେବା କଲେ ହିଁ ଆମେ କୃପାପ୍ରାପ୍ତ ହେବା। ଅର୍ଥାତ୍ ଗୁରୁ ଗ୍ରହଣ କରିସାରିଲା ପରେ, ଗୁରୁଙ୍କଠୁ ଶ୍ରବଣ କରିସାରିଲା ପରେ ବି ସେବାଟାକୁ ନିଷ୍କାମ ଭାବେ କରିବା ଏବଂ ନିରପରାଧ ଭାବେ ନାମ କରିବା, ତେବେ ଯାଇକି ଚେତ କ'ଣ ଚେତ ଦର୍ପଣ ମାର୍ଜନ, ଚିତ୍ତରୂପକ ଦର୍ପଣଟା ମାର୍ଜିତ ହେବ। ନଚେତ୍ ଅଲଗା କୌଣସି ଉପାୟ ନାହିଁ, କର୍ମ ଜ୍ଞାନ ଯୋଗ ତପସ୍ୟା ସିଦ୍ଧି ଯାହା ବି ଦେଖନ୍ତୁ, ଅଲଗା କୌଣସି ଉପାୟରେ ଚିତ୍ତ ଶୁଦ୍ଧ ହେବ ନାହିଁ। ଯେମିତି ଗତକାଲି ଆମେ ଶୁଣିଥିଲେ ହିରଣ୍ୟକଶିପୁ କେତେ ବଡ଼ କଠୋର ତପସ୍ୟା କରିଥିଲେ, ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିପାରିଲେ ସତ, କିନ୍ତୁ ଚିତ୍ତ କ'ଣ ଶୁଦ୍ଧି ହେଲା କି? ଚେତ ଦର୍ପଣ କ'ଣ ତାଙ୍କର ମାର୍ଜନ ହେଲା? ହେଲାନି। କାହିଁକି? ସେ ଭଗବାନଙ୍କର ଭକ୍ତି କରୁନଥିଲେ, ତପସ୍ୟା କରିଛନ୍ତି, କଠୋର ତପସ୍ୟା କରିଛନ୍ତି, କିନ୍ତୁ ଚିତ୍ତ ଶୁଦ୍ଧ ହେଲାନି। କାହିଁକି? କାରଣ ଲାଦିନି ସାର ବୃତ୍ତିଭୂତା ଭକ୍ତି ଯଦା ପ୍ରବର୍ତ୍ତେ, ଭକ୍ତିମ ଠାକୁର କହିଲେ ଲାଦିନୀ ଶକ୍ତିର ଯେଉଁ କ'ଣ ପ୍ରକ୍ରିୟାଟା ତାଙ୍କ ଅନ୍ତର ଭିତରେ କାର୍ଯ୍ୟ କରିନି। ଚିନ୍ମୟ ଶକ୍ତି ଯେଉଁ ଭଗବାନ ଶୁଣିଥିଲେ ନା ଗତକାଲି, କୃଷ୍ଣ ତାରେ ଦେନ ନିଜ ଚିତ୍ ଶକ୍ତିର ବଳ, ମାୟା ଆକର୍ଷଣ ଛାଡ଼ି ହୟା ଦୁର୍ବଳ। ଚିତ୍ ଶକ୍ତିର ବଳଟା ଆସିବ ଏଇ ନାମ ସଂକୀର୍ତ୍ତନ ଦ୍ୱାରା, ଚିତ୍ ଶକ୍ତିର ବଳଟା ଆସିବ। କେମିତି? ନିରପରାଧ ଭାବେ ନାମ କଲେ ହବ ନା? ଆଉ ହିରଣ୍ୟକଶିପୁ କ'ଣ ନାମ କରୁଥିଲା କି? ସେ ତପସ୍ୟା କରୁଥିଲା, କଠୋର ତପସ୍ୟା କରୁଥିଲା, ତେଣୁ ଚିତ୍ତ ଶୁଦ୍ଧ ହେଲାନି। ସେ ତପସ୍ୟାର ଫଳ ସିଏ ପାଇଗଲା ସତ, ସିଏ ଯେଉଁ କଠୋର ତପସ୍ୟା କରୁଥିଲା ତାର ଫଳ ସିଏ ପାଇଲା, ବ୍ରହ୍ମାଜୀ ସନ୍ତୁଷ୍ଟ ହେଇକି ବର ଦେଇଦେଲେ, କିନ୍ତୁ ଚିତ୍ତ ଶୁଦ୍ଧ ହେଲାନି। କେତେ ବଡ଼ ବଡ଼ ତପସ୍ୱୀମାନେ ଅଛନ୍ତି, ଚିତ୍ତ ଶୁଦ୍ଧ ହେବନି, କିନ୍ତୁ ନାମରେ ହିଁ ଚିତ୍ତ ଶୁଦ୍ଧ ହେବ। ଯେମିତି ଆମେ ସମସ୍ତେ ଗୋଟିଏ ଉଦାହରଣ, ସମସ୍ତେ ଜଗତ ସାରା ସମସ୍ତେ ଜାଣନ୍ତି, ଦଶରତ୍ନାକର। ଦଶରତ୍ନାକରଙ୍କର ଚିତ୍ତ ଶୁଦ୍ଧ ହେଲା କି ନାହିଁ? ଚିତ୍ତ ଶୁଦ୍ଧ ହେଲା ନା? ସେ କ'ଣ ତପସ୍ୟା କଠୋର ତପସ୍ୟା କରିଥିଲେ ନା ହିରଣ୍ୟକଶିପୁ ଭଳି? ନାହିଁ, କେବଳ ନାମ ହିଁ କରିଥିଲେ, କେବଳ ନାମ। ସେଥିପାଇଁ କୁହାଯାଇଛି ହରେ ନାମ ହରେ ନାମ ହରେ ନାମ ହେବ କେବଳ କଳୁ ନାସ୍ତିବ 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 ଗତିରଥା, ଆଉ କୌଣସି ଉପାୟ ନାହିଁ। ତେବେ ଆମର ଯେଉଁ କ୍ରମଟା ଶୁଣୁଥିଲେ, ଆଗେ ଶ୍ରଦ୍ଧା, ତାପରେ ଗୁରୁ ଗ୍ରହଣ ଏବଂ ତତ୍ତ୍ୱ ଶ୍ରବଣ ଏବଂ ତାପରେ ଯାଇକି ନାମ, ତାପରେ ଯାଇକି ଅନ୍ତର ଶୁଦ୍ଧ ହେବ, ଏ ଚେତ ଦର୍ପଣ ମାର୍ଜନ ହେବ। ତେଣୁ ଗୁରୁଙ୍କର କାର୍ଯ୍ୟ ହେଉଛି ଏହା। ଆଉ ଗୁରୁଙ୍କ ସ୍ଥାନ କେଉଁଠି? ଗୁରୁଙ୍କ ସ୍ଥାନ ଗତକାଲି ଶୁଣିଥିଲେ, ଗୁରୁଙ୍କ ସ୍ଥାନ ହେଉଛି ଗୋଲୋକ ଧାମ। ସିଏ ଆସିଛନ୍ତି ଏ ଜଗତକୁ, କୃଷ୍ଣଙ୍କ ଇଚ୍ଛାରେ ଜଗତକୁ ଆସିଛନ୍ତି, ଆମ ଭଳି ବଦ୍ଧ ଜୀବମାନଙ୍କୁ କେବଳ ଏଇ କାର୍ଯ୍ୟ କରିବା ପାଇଁ, ଏଇ କାର୍ଯ୍ୟରେ ଲଗେଇବା ପାଇଁ, ଏଇ ସାଧନରେ ଲଗେଇବା ପାଇଁ, ଲଗେଇକି ଜୀବର ଚିତ୍ତ ଶୁଦ୍ଧ ହେଉ। କାରଣ ଅନାଦିକାଳରୁ ଜୀବର ଚିତ୍ତଟା କ'ଣ ହେଇଛି? ଦୂଷିତ ହେଇକି ରହିଛି ନା ମଳିନ ହେଇକି ରହିଛି? ଆପଣ ବିଚାର କରୁନାହାନ୍ତି, ଆମେ ଆଜି ବସି ଚିନ୍ତା କରୁଥାଏ, ଆମେ ଯଦି ଗୁରୁ ଗ୍ରହଣ କରିକି ସାଧୁ ଶୁଦ୍ଧ ସାଧୁଙ୍କୁ ଗ୍ରହଣ କରି ଶୁଦ୍ଧ ପରମ୍ପରାରେ ମହାପ୍ରଭୁଙ୍କ ଧାରାରେ ଶୁଦ୍ଧ ପରମ୍ପରାରେ ଶୁଦ୍ଧ ସାଧୁଙ୍କୁ ଗ୍ରହଣ କରି ଯଦି ଆମ ଚିତ୍ତ ଯଦି ଶୁଦ୍ଧ ହେବାର ଚାନ୍ସ କ'ଣ ଆମେ ବିଚାର କରିପାରୁନୁ ଚିତ୍ତ ଶୁଦ୍ଧ ହେଉଛି କି ନାହିଁ? ତାହେଲେ ଯଦି ଗୁରୁ ଗ୍ରହଣ ନ କରିଥାନ୍ତେ ଚିତ୍ତ କେମିତି ଶୁଦ୍ଧ ହେବ? ଆମେ ଶୁଦ୍ଧ ପରମ୍ପରାରେ ଆସିଥିବା ଆଚାର୍ଯ୍ୟଙ୍କର ପାଦାସିତ ହେଇକି ଯଦି ଆମ ଚିତ୍ତ ଶୁଦ୍ଧ ହେଉନି, ତାହେଲେ ଯଦି ଶୁଦ୍ଧ ପରମ୍ପରାକୁ ଆସିନଥାନ୍ତେ, ଗୁରୁ ଗ୍ରହଣ କରିନଥାନ୍ତେ, ନାମ ମହିମା ଜାଣିନଥାନ୍ତେ, ତାହେଲେ ଜଗତରେ କେଉଁ ପ୍ରୟାସ ଦ୍ୱାରା ଚିତ୍ତକୁ ଶୁଦ୍ଧ କରିପାରିଥାନ୍ତେ? ଏ ତ ବିଲକୁଲ ଅସମ୍ଭବ, କୌଣସି ଉପାୟ ନାହିଁ, ସେଇ ରାସ୍ତାରେ ହିଁ ଯିବାକୁ ପଡ଼ିବ। ସେଇଥିପାଇଁ ତ ସମସ୍ତ ବୈଦିକ ଶାସ୍ତ୍ରର ସାର ମହାପୁରୁ ରଖିଲେ ଆଠଟା ଶ୍ଳୋକ, ଆଉ ପ୍ରଥମେ ରଖିଲେ ଚିତ୍ତ ରୂପ ଦର୍ପଣକୁ ଶୋଧନ କରିବାର ବାଟ କ'ଣ? ଚେତ ଦର୍ପଣ ମାର୍ଜନମ। ତେଣୁ ଏଇ ଏଇ ରାସ୍ତାରେ ହିଁ ଯିବା ପାଇଁ ପଡ଼ିବ, ଆଉ କୌଣସି ଉପାୟ ନାହିଁ, ଆମକୁ ସେୟା ହିଁ କରିବା ପାଇଁ ପଡ଼ିବ। ତେବେ ଯାଇ କ'ଣ ହବ ନା, ଲାଦିନୀ ସାର ବୃତ୍ତିଭୂତା ଭକ୍ତି ଯଦା ପ୍ରବର୍ତ୍ତେ ତଦା ଶ୍ରବଣାନନ୍ତରଂ ଶ୍ରୀକୃଷ୍ଣ ସଂକୀର୍ତ୍ତନ ପ୍ରାଦୁର୍ଭୟ ସର୍ବାଣୀ ଅବିଦ୍ୟା ମୂଳାନି ଦୂରୀକରୋତି। ତାପରେ ସବୁ ଅବିଦ୍ୟା ଦୂର ହବ, ନଚେତ୍ ହେବାର ଚାନ୍ସ ନାହିଁ। ତେବେ ଏଇଠି ଆମର କଥା ପ୍ରାୟ ବିଶ୍ରାମ ଥିଲେ କହିଲେ ଚଳେ, ଏଠୁ ଶୁଣିବା। ଯେତେବେଳେ ଶୁଦ୍ଧ ଚିତ୍ତ ଚିତ୍ତଟା ଶୁଦ୍ଧ ହେଇଯିବ, ତଦା ପ୍ରକଟିତ ଶୁଦ୍ଧ ଚିତ୍ତ ଜୀବ ଶୁଦ୍ଧ ଅହଙ୍କାର ଯୁକ୍ତ, ତାପରେ ତାର ଶୁଦ୍ଧ ଅହଙ୍କାରଟା ଆସିବ। ବର୍ତ୍ତମାନ ଆମର ଶୁଦ୍ଧ ଅହଙ୍କାର ନାହିଁ, ମିଥ୍ୟା ଅହଙ୍କାର ଅଛି। ପ୍ରଭୁପାଦ ମହାରାଜ କହନ୍ତି ଫଲ୍ସ ଇଗୋ, ଆମର ରିଅଲ ଇଗୋଟା ଆମର ବର୍ତ୍ତମାନ ମ୍ୟାନିଫେଷ୍ଟ ହେଇନି, ମିଥ୍ୟା ଅହଙ୍କାର ବସିକି ସମସ୍ତେ ରହିଛେ, ମୁଁ ରାଜା, ମୁଁ ପ୍ରଜା, ମୁଁ ଜ୍ଞାନୀ, ମୁଁ ବ୍ରାହ୍ମଣ, ଏଇ ମିଥ୍ୟା ଅହଙ୍କାର। ଶୁଦ୍ଧ ଅହଙ୍କାର କ'ଣ? ଏଇଠି ତଦା ପ୍ରକଟିତ ଶୁଦ୍ଧ ଚିତ୍ତ ଜୀବ ଶୁଦ୍ଧ ଅହଙ୍କାର ଯୁକ୍ତ। ଶୁଦ୍ଧ ଅହଙ୍କାରଟା କ'ଣ ଆଗକୁ ଶୁଣିବା, କିନ୍ତୁ ପ୍ରଥମେ ପାଞ୍ଚଟା ଜିନିଷ ସେ ଦେଖିପାରିବ, ଏଇଟା ହେଉଛି ତାର ଲକ୍ଷଣ। ଯେଉଁ ଲକ୍ଷଣ ପାଞ୍ଚଟା ଜିନିଷ ଆମେ ଗତକାଲି ଆଲୋଚନା କରୁଥିଲେ, ଭଗବଦ୍ଗୀତାର ଯେଉଁ ପାଞ୍ଚଟା ତତ୍ତ୍ୱ, ପରେଶ ଜୀବ ପ୍ରକୃତି କାଳ କର୍ମ ପଞ୍ଚତତ୍ତ୍ୱଂ ସ୍ୱଚିତ୍ତ ଦର୍ପଣେ ଯଥାଯଥଂ ପଶ୍ୟତି ଇତି ଭାବ। ଏ ପଞ୍ଚତତ୍ତ୍ୱକୁ ସ୍ୱଚିତ୍ତ ଦର୍ପଣରେ ଯଥାଯଥ ପଶ୍ୟତି, ଯଥାଯଥ ସେ ଦେଖିପାରିବ। ଖାଲି ପଶ୍ୟତି କହୁନାହାନ୍ତି, ଯଥାଯଥ ପଶ୍ୟତି। ଆମେ କ'ଣ ଦେଖୁନେ କି ଭଗବାନ ଅଛନ୍ତି? ଆମେ କ'ଣ ଦେଖୁନେ କି? ସାଧାରଣ ଲୋକ କ'ଣ ଆସି ଦେଖୁନାହାନ୍ତି ଭଗବାନ ଅଛନ୍ତି ବୋଲି? କିନ୍ତୁ ସାଧାରଣ ଲୋକ ଦର୍ଶନ କରିବା, ଭକ୍ତ ଦର୍ଶନ କରିବା ଭିତରେ ଫରକ ଅଛି। ସାଧାରଣ ଲୋକ ଠାକୁରଙ୍କୁ ଦର୍ଶନ କରିବା, ଭକ୍ତ ଦର୍ଶନ କରିବା ଏବଂ ଶୁଦ୍ଧ ଭକ୍ତ ଦର୍ଶନ କରିବା ଭିତରେ ଆହୁରି ଫରକ ଅଛି। ଆପଣ ବିଚାର କରୁନାହାନ୍ତି, ଶୁଦ୍ଧ ଭକ୍ତ ଦର୍ଶନ କରିବା ଆଉ ଆମ ଭଳି ସାଧାରଣ ଭକ୍ତ ଦର୍ଶନ କରିବା ଫରକ ଅଛି କି ନାହିଁ? ଠାକୁରଙ୍କୁ ଦର୍ଶନ କରୁଛନ୍ତି, ସାଧାରଣ ଲୋକ ଆସି ଦର୍ଶନ କରୁଛନ୍ତି, ଫରକ ଅଛି କି ନାହିଁ? ଅଛି। ଚିତ୍ତ ଶୁଦ୍ଧ, ଯାହାର ଯେତେ ଚିତ୍ତ ଶୁଦ୍ଧ ହେଇଯିବ ସେ ଏଇ ତତ୍ତ୍ୱକୁ ସେତେ ଉପଲବ୍ଧି କରିକରି ଯିବ। ଯେମିତି ସାଧାରଣ ଲୋକ ଆସି ଦର୍ଶନ କଲେ, ଠାକୁରଙ୍କୁ ଦର୍ଶନ କଲେ ବା କିଛି ସମୟ ଦର୍ଶନ କଲେ, ଦର୍ଶନ କରି ପଳେଇଗଲେ, ଯେତିକି ସମୟ ଦର୍ଶନ କଲେ ସେତିକି ସମୟ ତାଙ୍କ ମନଟା ଭଗବାନ ପାଖରେ ଲାଗିଲା, କିଛି ସମୟ ପାଇଁ ଲାଗିଲା। ସେ ପୁଣି କାମନା ସହିତ ଲାଗିଥାଇପାରେ, ସେ ପୁଣି ନିଷ୍କାମ ଭାବେ ଦର୍ଶନ କରିନଥିବେ, ନିଶ୍ଚିତ କିଛି କାମନା ଥିବ, ଯାହା ବି ହଉ। ତ ଯେତିକି ସମୟ ଦର୍ଶନ କଲେ ସେତିକି ସମୟ ତାଙ୍କ ମନଟା ଲାଗିଲା। ଆଚ୍ଛା, ଯିଏ ଭକ୍ତ ଦର୍ଶନ କରୁଛି, ଭକ୍ତ ଦର୍ଶନ କଲେ ଭଗବାନଙ୍କର ପ୍ରତି ଅଙ୍ଗକୁ ଦର୍ଶନ କରିବ, କେମିତି ଭଗବାନ ଶୃଙ୍ଗାର ହେଇଛନ୍ତି, କେଉଁ ଅଙ୍ଗରେ କ'ଣ ଅଳଙ୍କାର ଲାଗିଛି, ଭଗବାନଙ୍କୁ କେଉଁ ଅଙ୍ଗରେ ଅଳଙ୍କାର ଲାଗି କେମିତି ଶୋଭିତ ହେଉଛନ୍ତି, ସେ ତାକୁ ଦର୍ଶନ କରିବ। ଆଚ୍ଛା, ଶୁଦ୍ଧ ଭକ୍ତ ଯେତେବେଳେ ଦର୍ଶନ କରନ୍ତି, ଶୁଦ୍ଧ ଭକ୍ତ ଦର୍ଶନ କଲେ, ଶୁଦ୍ଧ ଭକ୍ତ ଦର୍ଶନ କରି ବିଚାର କରନ୍ତି ଭଗବାନ ଭଗବାନ ଏଇଥିରେ ଖୁସି ନା ନାହିଁ? ଭକ୍ତ ଯେତେବେଳେ ଦର୍ଶନ କରେ, ଭକ୍ତ ନିଜକୁ ପସନ୍ଦ ଲାଗିଲା ହେଲେ ଦର୍ଶନ କରେ, ହଁ ଆଜି ଭଗବାନଙ୍କର ଭଲ ଶୃଙ୍ଗାର ହେଇଛି। କିନ୍ତୁ ଶୁଦ୍ଧ ଭକ୍ତ ଯେତେବେଳେ ଦର୍ଶନ କରନ୍ତି, ସିଏ ବିଚାର କରନ୍ତି ଭଗବାନଙ୍କୁ ଏଇଟା ଭଲ ଲାଗୁଛି କି ନାହିଁ, ଭଗବାନ ଏଥିରେ ପ୍ରସନ୍ନ ଅଛନ୍ତି କି ନାହିଁ। ପ୍ରତି କାର୍ଯ୍ୟ ଆମର ସେଭଳି, ଯେମିତି ଆମେ ରୋଷେଇ କରୁଛେ, ଆମେ ରୋଷେଇ କରୁଛେ ବାସ୍ ଆମ ରୁଚି ହିସାବରେ, ଆମେ ଯେମିତି ଜାଣିଛେ ସେମିତି ରୋଷେଇ କରିଦେଲେ ଠାକୁରଙ୍କ ପାଇଁ, ଆମେ ଶୃଙ୍ଗାର କରୁଛେ ଆମ ପସନ୍ଦ ହିସାବରେ। କିନ୍ତୁ ଶୁଦ୍ଧ ଭକ୍ତ ଯେତେବେଳେ ସେ କାର୍ଯ୍ୟ କରନ୍ତି, ସେ ତାଙ୍କ ପସନ୍ଦ ଉପରେ କରନ୍ତିନି, ସେ କରନ୍ତି ଭଗବାନଙ୍କର ପସନ୍ଦ ଉପରେ, ଭଗବାନ ଏଥିରେ ଖୁସି ହେଉଛନ୍ତି କି ନାହିଁ, ଭଗବାନ କେମିତି ଖୁସି ହେଉଥିବେ, ସେଇ ବିଚାରଟା ତାଙ୍କର ନାହିଁ। ଆମର ବି ସେ ବିଚାର ଥାଇପାରେ, ମନା ନାହିଁ, କିନ୍ତୁ ଆମ ବିଚାରଠୁ ଶୁଦ୍ଧ ଭକ୍ତଙ୍କ ବିଚାର ଆକାଶ ପାତାଳ ତଫାତ୍ ରହୁଛି ନା। ତ ଏଇ ଏଇଟା କହିବା ତାପରେ କ'ଣ କି, ଚିତ୍ତ ଯେତେବେଳେ ଶୁଦ୍ଧ ହେବ ଏଇ ପାଞ୍ଚଟା ତତ୍ତ୍ୱକୁ ସେ ବୁଝିପାରିବ। ପ୍ରଥମେ ବୁଝିବ ପରେଶ ଭଗବାନ, ଭଗବାନ ବିଷୟରେ ସେ ଜାଣିବ, କୃଷ୍ଣ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ ଏ ଆଗେ ଜାଣିବେ। ଆଉ କୃଷ୍ଣଙ୍କୁ ଜାଣିଲା ମାନେ କ'ଣ, ସେ ସବୁଆଡ଼େ ଦେଖିବ କୃଷ୍ଣଙ୍କୁ। ଚିତ୍ତ ଶୁଦ୍ଧ ହେଲା ପରେ କୃଷ୍ଣ ସବୁଠି ଅଛନ୍ତି, ଭଗବାନ ସବୁଠି, ଯେମିତି ଦେଖୁଥିଲେ କିଏ ପ୍ରହ୍ଲାଦ ମହାରାଜ ଯେମିତି ଦେଖୁଥିଲେ, ହେଲଙ୍କ ସିଏ ପଚାରିଲେନି ତ ହରି କେଉଁଠି ଅଛନ୍ତି? ଆମକୁ ଯଦି ପଚରାଯାଏ, କି ଯଦି ଆମକୁ ପଚାରିବେ ତୁମ ଭଗବାନ କେଉଁଠି ଅଛନ୍ତି, ଆମେ କ'ଣ କହିବା? ଆମ ଭଗବାନ କେଉଁଠି ଅଛନ୍ତି? ଆମକୁ ଯଦି ପଚରାଯାଏ ଅଲ୍ଟର୍ରେ ଅଛନ୍ତି, ଦେଖାଇଦେବା, ଦେଖ ଭଗବାନ ଅଛନ୍ତି, ଆମେ ଦେଖାଇଦେବା। ଆମେ ଯେଉଁ ଦେଖେଇଲେ ଏଇଟା ଭୁଲ ନାହିଁ, ଭଗବାନ ସେଠି ଅଛନ୍ତି ସତ, ମନା ନାହିଁ, କିନ୍ତୁ ଆମେ ଦେଖେଇଲେ ଭଗବାନ ଏଠି ଅଛନ୍ତି। କିନ୍ତୁ ପ୍ରହ୍ଲାଦ ମହାରାଜ କ'ଣ କହୁଥିଲେ? ପ୍ରହ୍ଲାଦ ମହାରାଜ କହୁନଥିଲେ ଭଗବାନ ମନ୍ଦିର ଭିତରେ ଅଛନ୍ତି, ଅଲ୍ଟର୍ ଭିତରେ ଅଛନ୍ତି, ସେ କହୁନଥିଲେ। ପ୍ରହ୍ଲାଦ ମହାରାଜ କହୁଥିଲେ ସବୁଠି ଅଛନ୍ତି ଭଗବାନଙ୍କୁ, ସେ କଥା ଆମେ ଶୁଣିଲେ ନା, ଯଥାଯଥଂ ପଶ୍ୟତି, ଖାଲି ପଶ୍ୟତି କହୁନାହାନ୍ତି ଭକ୍ତିଗଣ ଠାକୁର, ଯଥାଯଥଂ ପଶ୍ୟତି ସ୍ୱଚିତ୍ତ ଦର୍ପଣେ ପଞ୍ଚତତ୍ତ୍ୱଂ ସ୍ୱଚିତ୍ତ ଦର୍ପଣେ ଯଥାଯଥଂ ପଶ୍ୟତି, ଯଥାଯଥଂ ଶେଷରେ ସବୁବେଳେ ଆମର ସେ ଚେତନ ଚତୁର୍ଥ ନାହିଁ, ସ୍ଥାବର ଜଙ୍ଗମ ନା ଦେଖେ ନା ଦେଖେ ନା ଦେଖେ ତାର ମୂର୍ତ୍ତି, ସର୍ବତ୍ର ହୁଏ ତାର ଇଷ୍ଟ ଦେବ ସ୍ଫୁର୍ତ୍ତି। ସେ ଯୁଆଡ଼େ ଦେଖିବେ, ସ୍ଥାବର ଜଙ୍ଗମ ଯୁଆଡ଼େ ଦେଖିବେ ତାଙ୍କର ଇଷ୍ଟଦେବ, ସେ ଇଷ୍ଟଦେବକୁ ଦେଖିପାରିବେ, ଭଗବାନଙ୍କର ପରିପ୍ରକାଶ ସବୁକିଛି। ଆଉ ଭଗବାନ ତ ଭଗବାନ ନିଜେ କହିନାହାନ୍ତି କି ସେ କଥା, ଚତୁଶ୍ଳୋକୀ ଭାଗବତ ସେ କଥା କହିନାହାନ୍ତି, ଅହମ୍ ଏବାସମ ଏବାକିରେ ନାନ୍ୟ ଯତ୍ସଦସତ୍ତରମ, ସୃଷ୍ଟିର ପୂର୍ବରୁ ଯାହା ଥିଲେ ସେ ହେଉଛି ମୁଁ, ସୃଷ୍ଟିରେ ଯାହା କିଛି ପରିପ୍ରକାଶ ଦେଖୁଛ, ଯୁଆଡ଼େ ଯାହା ବିସ୍ତାର ଯାହା କିଛି ଦେଖୁଛ, ସେସବୁ ମୋର ହିଁ ସତ୍ତା, ମୁଁ ହିଁ ଅଛି ସବୁଠି। ପ୍ରଳୟ ହେଲା ପରେ ଶେଷରେ ଅବଶିଷ୍ଟ ଯେଉଁ ବସ୍ତୁ ରହିବ ସେଇ ହେଉଛି ମୁଁ। ତ ଏଇଟା ଏଇଟା ଆମେ ଶାସ୍ତ୍ରର କ'ଣ ଥିଓରିଟିକାଲି ଆମେ ବୁଝିଦେଇଛେ, ଠିକ୍ ଅଛି, କିନ୍ତୁ ଆମ କ'ଣ ସେ ଦୃଷ୍ଟି ଆସିଲାଣି? ଆମର ସେ ଦୃଷ୍ଟି ଆସିନି, କାହିଁକି? ଚିତ୍ତ ଶୁଦ୍ଧ ହେଇନି। ଯେତେ ଚିତ୍ତ ଶୁଦ୍ଧ ହେଇଯିବ ସେ ଭାବଟା ଆସିବ। ପରେଶ ଆଗେ କୃଷ୍ଣଙ୍କୁ ଦେଖିପାରିବି, ପ୍ରଭୁବା ସେ କଥା ହିଁ କୁହନ୍ତି, ଗତକାଲି ଆମେ ସେ କଥା ହିଁ ଆଲୋଚନା କରିଥିଲେ, The sankirtan now just we are perform, it is vibration of transcendental sound. আমি যে নাম সংকীর্তন করছে প্রভুপাদ করছে নাম বর্তমান যে নাম সংকীর্তন করলে ক্লাস পর নাম সংকীর্তন করছেন বা ক্লাস পূর্ব নাম সংকীর্তন করছেন একথা কৌছেন দিস উইল হেল্প ইন ক্লিনিং দ ডস্ট হুইচ উই হ্যাভ অ্যাকুমুলেটেড অন দ সরফেস অফ আওয়ার মাইন্ড এই যে নাম সংকীর্তন এটা হি হচ্ছে প্রক্রিয়া এটা হচ্ছে মার্গ আর কিছু নেই ইয়ে হি আমার চিত্তরূপক দর্পণ সব ডস্ট কু সফা করব আর প্রভুপাদ শেষে দ হোল থিং ইজ মিসঅন্ডারস্ট্যান্ডিং কেবল সবু কিছু কেবল অবুঝা আমি বুঝি পড়ে এ মায়ের প্রভাব চিত্ত দূষিত হয়েছে না হোল থিং ইজ মিসঅন্ডারস্ট্যান্ডিং অবুঝামনা আমি অবুঝামনা মানে স্বরূপকে উপলব্ধি করি পড়ে দেখি পড়ে কী কারণ কেবল ভোগ কামন রয়েছে অবুঝামনা হোল থিং যা কিছু চালছে সংসারে সব অবুঝামনা যেত চিত্তটা শুদ্ধ হব সে সময় আমি যে স্থিতিতে রহলে কি যে স্থিতিতে অছি শাস্ত্র যে শিক্ষাটা আছে এটা কোণ কি এটা নুহ যে খালি ব্রহ্মচারী না কি নুহ যে এটা খালি গৃহস্থঙ্ না কি নুহ যে এটা খালি বানপ্রস্থ কি সন্ন্যাসী না এটা সমস্ত প্রভুপাদ যে ক্লাস দিয়েছেন যে জায়গায় যেতে জায়গায় সমগ্র বিশ্বের যা ক্লাস দিয়েছেন সে কোণ পর্টিকুলার কোণী গোষ্ঠী দিয়েছেন না প্রভুপাদ ক্লাসটা কাহা জীবর স্বরূপ হয় কৃষ্ণ নিত্য দাস কারণ প্রতি জীব হচ্ছেন ভগবান জীব পাই সে ব্রহ্মচারী হইপারে গৃহস্থ হইপারে বানপ্রস্থ হইপারে সন্ন্যাসী হইপারে ব্রাহ্মণ হইপারে ক্ষত্রিয় হইপারে বৈশ্য হইপারে শূদ্র হইপারে যেকোনো ব্যক্তি হইপারে কিন্তু তার সম্বন্ধটা রয়েছে ভগবানের সহ এটা সে ভুলে যাইছি চিত্তটা অবিদ্যা দ্বারা যেহেতু কোণ হয়েছে অবিদ্যার মলটা যেহেতু আচ্ছাদিত হয়ে রয়েছে সে সেটাও দেখিপারুনি যেত চিত্ত শুদ্ধ হব তারপরে সে জাঁদব আরে কেউ স্থিতি অছি ভগবানকে ভুলে যাইছি জগদানন্দ পণ্ডিত প্রেম বিবর্তনে ঠিক সে কথাই কে কান্দি বলে ও হে কৃষ্ণ আমি তব দাস কান্দি বলে ও হে কৃষ্ণ আমি তব দাস তোমার চরণ ছাড়ি হইল সর্বনাশ তোমার চরণ ছাড়ি হইল সর্বনাশ কেন্দে বলে ওহে কৃষ্ণ আমি তব দাস দেখুন এই ভাবনাটা কোণ আমার আসলে নাকি কেন্দে বলে ওহে কৃষ্ণ আমি তব দাস তোমার চরণ ছাড়ি হইল সর্বনাশ হে কৃষ্ণ মু হচ্ছি তোমার দাস মু হচ্ছি আপনার দাস আপনার চরণ ছাড়ি মোর সর্বনাশ হয়েগাল এই বিচারটা যেত চিত্ত শুদ্ধ হব সেতু আসবে ভক্তি ঠাকুর সেখানে কিন্তু পরেশ প্রথম পরেশ জীব এসব উপলব্ধি হব তাপরে এই যে মায়ার আকর্ষণটা ছাড়ব সেখানে কিন্তু মায়া কে পিছানে করি কৃষ্ণ পানে যায় মায়া কে পিছানে করি কৃষ্ণ পানে যায় ভজিতে ভজিতে কৃষ্ণ পাদ পদ্ম ভজিতে ভজিতে কৃষ্ণ পাদ পদ্ম দেখুনাহাঁন্তি জগদানন্দ পণ্ডিত কেতে স্পষ্ট লিখিলে মায়াকে পিছানে রাখি কৃষ্ণ পানে চায় চিত্ত শুদ্ধ হল পরে সে জগতার কোণী বস্তু প্রতি তার আকর্ষণ রহবনি কেমি কৃষ্ণকে পাইব কৃষ্ণক সেবার কেমি লাগবি কৃষ্ণ কেমি সুখ দেবি এই চিন্তা যেমি শুদ্ধ সাধু মানুষ চিন্তা যদিও সে সে মায়াগ্রস্ত বলে আমি তো কইপারি সে শুদ্ধ শুদ্ধাত্মা সে হচ্ছেন মুক্তাত্মা সে হচ্ছেন নিত্য নিত্য সিদ্ধ ভগবান পার্শ্বদ সে কুহারি সে কেবল কৃষ্ণ সুখ চিন্তা তেমন আমি এই চিত্তরূপক দর্পণকে শুদ্ধ কলা পরে এই ভাবটা আসব মায়াকে পিছানে রাখি কৃষ্ণ পানে চায় মায়াকে পছু মায়া পছু রক্ষা মানে কোণ মায়া তো সবাড়ে আছে না মায়া কোণ সে তো আগুক আসবে আলোচনা সে বিষয় আসবে এটি ভব মহাদেবাগ্নি সেবকের এতে আসব তেমন মায়াকে পিছানে রাখি কৃষ্ণ পানে চায় অর্থাৎ মায়াকে পছাড়ে রাখবে তাহলে আগুক কাহ ରଖିବ, ଆଗରେ କାହାକୁ ରଖିବ? ଜୁଆଡ଼ ତ ଦେଖିବେ ମାୟା, ବର୍ତ୍ତମାନ ଆଗ ପଛ ସାଇଡ୍ ଜୁଆଡ଼ ଦେଖିବେ ମାୟା, ଆଗରେ କେବଳ ଗୋଟିଏ ଜିନିଷ ରହିବେ, ଗୁରୁ କୃଷ୍ଣ, କେବଳ ଗୁରୁକୃଷ୍ଣ ହିଁ ଦେଖିବେ। ମାୟା କି ପିଛାନେ ରଖି କୃଷ୍ଣ ପାହାନେ ଚାହେ, କୃଷ୍ଣ ପାଏ କେମିତି ଏ ଯୋଉ ଚାହତ ଏ ଯୋଉ ବଢିବ କେବଳ ନାମରେ। ଆଉ ଭଜିତେ ଭଜିତେ କୃଷ୍ଣ ପାଦ ପଦ୍ମ ପାଏ, ଭଜନ କରି 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 କୃଷ୍ଣ ପାଦ ପଦ୍ମ ହିଁ ପାଇବେ। ପ୍ରଭୁପଦ ମହାଶୟ ସେଥିପାଇଁ କହୁଥିଲେ, ଉଇ ଏଜ୍ ପ୍ୟୋର ସୋଲ ପ୍ୟୋର କନସିୟସନେସ ନେଚୁରାଲି ଉଇ ଆର୍ ଆଲୋଭ ଫ୍ରମ ମେଟେରିଆଲ କଣ୍ଟାମିନେସନ। ଆମେ ଯେହେତୁ ଆମେ ଆଜ୍ ଏ ପ୍ୟୋର ସୋଲ, ଆତ୍ମା ଶୁଦ୍ଧ ନା, ଆତ୍ମା କାହାର କି, ଆତ୍ମା ଭଗବାନଙ୍କର, ପରମାତ୍ମାଙ୍କର। ଆତ୍ମା ଯେହେତୁ ଭଗବାନଙ୍କର ଅଂଶ ବିଶେଷ, ତେଣୁ ଆମେ ହେଉଛେ ଶୁଦ୍ଧ, କିନ୍ତୁ ଚିତ୍ତ ଦର୍ପଣ କ'ଣ ହେଇଛି, ଦୂଷିତ ହେଇଯାଇଛି। ପ୍ୟୋର କନସିୟସନେସ ଆମ ଚେତନା ବି ଶୁଦ୍ଧ, ନ୍ୟାଚୁରାଲି ଉଇ ଆର୍ ଆଲୋଭ ଫ୍ରମ ମେଟେରିଆଲ କଣ୍ଟାମିନେସନ। ନ୍ୟାଚୁରାଲି ଏଇଟା ହେଉଛି ସ୍ୱଭାବ, ଆମେ ଯେଉଁ ମେଟେରିଆଲ କଣ୍ଟାମିନେସନ କ'ଣ କୁହାଯିବ, କଣ୍ଟାମିନେସନ ମାନେ କ'ଣ, ପ୍ରଦୂଷଣ, ଏଇଥିରେ ଆମେ ସ୍ୱାଭାବିକ ଅନାସକ୍ତ ବା ମୁକ୍ତ, କିନ୍ତୁ ଅନାଦି କାଳରୁ ଆମେ ତା ଦେହରେ ଗ୍ରସ୍ତ ହେଇଯାଇଛି। ଦେଖନ୍ତୁ, ବଟ୍ ଡ୍ୟୁ ଟୁ ଆୱାର ଲଙ୍ଗ ଆସୋସିଏସନ ୱିଥ୍ ଦିସ୍ ମେଟେରିଆଲ ଆଟମୋସ୍ଫିୟର, ଉଇ ହାଭ୍ ଆକୁମୁଲେଟେଡ୍ ଏ ଥିକ୍ ଏ ଗ୍ରେଟ୍ ଥିକ୍ ଲେୟାର ଅଫ୍ ଡଷ୍ଟ ଅନ୍ ଆୱାର ମାଇଣ୍ଡ। ଯେହେତୁ ଦୀର୍ଘ ସମୟ ଧରି ଆମେ ଆସୋସିଏସନ କରିଛେ କାହା ସହିତ, ମେଟେରିଆଲ ଆଟମୋସ୍ଫିୟର ସହିତ, ଭୌତିକ ପ୍ରକୃତି ସହିତ, ଭୌତିକ ପ୍ରକୃତି ସହିତ ଦୀର୍ଘ ସମୟ ଧରି ଯେହେତୁ ଆମର କ'ଣ ସଂସ୍ପର୍ଶରେ ଆମେ ଆସିଛେ, ସେଥି ତାର ପ୍ରଭାବଟା କ'ଣ ହେଇଛି, ଆମେ ପୁରା ସବୁ ସଂଗ୍ରହ କରିଛେ ଡଷ୍ଟକୁ। ଡଷ୍ଟ ସଂଗ୍ରହ ହେଇକି କେଉଁଠି ରହିଛି, ଚିତ୍ତରୂପକ ଦର୍ପଣକୁ ପୁରା ଆଚ୍ଛାଦିତ କରିସାରିଛି। କେତିକି ଡଷ୍ଟ ଆଚ୍ଛାଦିତ କରିଛି ପ୍ରଭୁପାଦ କୁହନ୍ତି, ଗ୍ରେଟ୍ ଥିକ୍ ଲେୟାର ଅଫ୍ ଡଷ୍ଟ, ଗ୍ରେଟ୍ ଥିକ୍ ଲେୟାର, ଥିକ୍ ଲେୟାର ଅତି ପୁରା ଘନ ଆବରଣ। ତାହେଲେ ସେ ଘନ ଆବରଣକୁ ସଫା କରାଯିବ କେମିତି, ତେଣୁ ତାକୁ ସଫା କରିବା ବାଟ କ'ଣ, ଆଉ କୌଣସି ବାଟ ନାହିଁ, ଆଉ କୌଣସି ଉପାୟ ନାହିଁ, ଏ କେବଳ ହରିନାମ ସଂକୀର୍ତ୍ତନ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, କେବଳ ପ୍ରଭୁଙ୍କ ନାମ ସଂକୀର୍ତ୍ତନ, ଆଉ କୌଣସି ଉପାୟ ନାହିଁ। ପ୍ରଭୁବାସୀ କହନ୍ତି, ଆଜ୍ ସୁନ୍ ଆଜ୍ ଦ ଡଷ୍ଟ ଇଜ୍ କ୍ଲିୟର୍ଡ ଅଫ୍, ଦେନ୍ ୱି କ୍ୟାନ୍ ସି ଆୱାର ସେଲ୍ଫ ହ୍ୱାଟ ୱି ଆର୍। ଆଦ ଯେତେ ଶୀଘ୍ର ଆମର କ'ଣ, ଦ ଡଷ୍ଟ ଇଜ୍ କ୍ଲିୟର୍ଡ ଅଫ୍, ଚିତ୍ତରୁ ସେ କ'ଣ ଦୂଷିତ ଆବରଣ ଯେତେ ଶୀଘ୍ର ଆମର କ'ଣ ହଟିଯିବ, ମଳଟା ହଟିଯିବ, ଦେନ୍ ୱି କ୍ୟାନ୍ ସି ଆୱାର ସେଲ୍ଫ, ତାପରେ ଆମେ ନିଜକୁ ଦେଖିପାରିବା। କାହିଁକି ପ୍ରଭୁ ଏଇଟା କହିଲେ, ଭକ୍ତି ଠାକୁର କ'ଣ କହିଲେ, ପାଞ୍ଚଟା ଜିନିଷ ଦେଖିବ ନା, ପ୍ରଥମେ ହେଲେ ପରେଶ, ତାପରେ ଜୀବ, ଜୀବକୁ ଦେଖିବ, ଆ ଜୀବ ଅଲଗା ଜୀବକୁ ଦେଖିବା ଛାଡ଼ନ୍ତୁ, ଆଗେ ନିଜକୁ ଦେଖନ୍ତୁ, ସେ ନିଜକୁ ଆଗେ ଦେଖିବେ। ତେଣୁ ସେ ସି ଆୱାର ସେଲ୍ଫ, ନିଜକୁ ଦେଖିବେ, କ'ଣ ନା ହ୍ୱାଟ ୱି ଆର୍, ଆମେ କିଏ, ଆମର ପ୍ରକୃତ ସ୍ୱରୂପ କ'ଣ, ଆମେ କିଏ, ଆମେ ତ କୃଷ୍ଣ ଦାସ, ଏଇ ଭାବଟା ଜାଗ୍ରତ ହବ। ସେଥିରେ ଭକ୍ତିନଗର କୁହନ୍ତି, ପରେଶ ଜୀବ ପ୍ରକୃତି କାଳ କର୍ମାତ୍ମକ ପଞ୍ଚତତ୍ତ୍ୱ ସ୍ୱଚିତ୍ତ ଦର୍ପଣେ ଯଥାଯଥଂ ପଶ୍ୟତି, ଯଥାଯଥଂ, ପରେଶ ଜୀବ ପ୍ରକୃତି କାଳ କର୍ମ, ଭଗବତ ଗୀତାର ଯେଉଁ ପାଞ୍ଚଟା ତତ୍ତ୍ୱ ରହିଛି, ଆଉ ସେ ସମୟରେ ସେ କହିବ ନା, ମୋ ସଂସାରର ପରିବାର ମୋର, ପୁତ୍ର ମୋର, ପ୍ରଭୁପାଦ ଯେମିତି କୁହନ୍ତି ସବୁ, ମାନେ ପ୍ରଭୁପାଦଙ୍କ ତ କ୍ଲାସ ସମସ୍ତଙ୍କ ପାଇଁ, ଗୃହସ୍ଥଙ୍କ ପାଇଁ, ବ୍ରହ୍ମଚାରୀ ପାଇଁ, ସନ୍ୟାସ ପାଇଁ, ସେ ସମୟ ଜଣେ କହିବ ନା, ସ୍ତ୍ରୀ ମୋର, ପୁତ୍ର ମୋର, କନ୍ୟା ମୋର, ଗାଡ଼ି ମୋର, ଘୋଡ଼ା ମୋର, କହିବ ନାଇଁ। ଦେଖନ୍ତୁ, ଭକ୍ତିମ ଠାକୁର ତାଙ୍କ ଟୀକାରେ କଥା ଲେଖିଲେ, ଭଜନ ବିଷୟ ଲେଖିଲେ, ଭଜନ ଏ ଭଜନ ସମସ୍ତେ ଜାଣିଛନ୍ତି, ଆମେ ସମସ୍ତେ ଗାନ କରୁଛନ୍ତି, ସେ ସମୟ ସମ୍ବନ୍ଧଟା ତାର ଜାଗ୍ରତ ହବ, ଏଇ ଚିତ୍ତ ଶୁଦ୍ଧ ହେଲେ ହିଁ ସମ୍ବନ୍ଧଟା ଜାଗ୍ରତ ହବ, ନଚେତ୍ ସମ୍ବନ୍ଧ ଜାଗ୍ରତ ହବନି। ଚିତ୍ତଟା ଶୁଦ୍ଧ ହେଲେ ହିଁ ସେ ଜାଣିବ ନା, ଜୀବ ଭଗବାନ, ଜୀବ ପ୍ରକୃତି, ପ୍ରକୃତିର ପ୍ରଭାବରେ କେମିତି ଜୀବ କ'ଣ ବାନ୍ଧି ହେଇକି ରହିଛି, ଆଉ କର୍ମ କାଳ ଏସବୁ ବିଷୟ ଜାଣିବ, ସେ ସବୁ ସେ ବୁଝିପାରିବ, ହଁ ମୁଁ ମୋର ନୁହଁ, ଆମର ବୋଲି ଦେ ପ୍ରଭୁ ଆର କିଛି ନାହିଁ, ମୋର ନୁହଁ, ଏ ଘର ମୋର ନୁହଁ, ଗାଡ଼ି ମୋର ନୁହଁ, ଘୋଡ଼ା ମୋର, କିଛି କେହି ମୋର ନୁହଁ, ଆମ ସବୁ, ତାହେଲେ ତୁମର ଯଦି କିଛି ନାହିଁ, ତୁମେ କ'ଣ ପଥର କି, ନାଇଁ ପଥର ନାହିଁ, ଆମ ସମସ୍ତଙ୍କର ଗୋଟେ ସମ୍ବନ୍ଧ ରହିଛି, କିନ୍ତୁ ସେ ସମ୍ବନ୍ଧଟା କାହା ସହିତ, ଆମ ସମସ୍ତଙ୍କର ସମ୍ବନ୍ଧ ହେଉଛି ଭଗବାନଙ୍କ ସହିତ, ପରିବାର ସହିତ ସମସ୍ତେ ରହିଲେ ବି ତାହାର ଅର୍ଥନୈତିକ ସବୁ ପରିବାର ଛାଡ଼ି ସମସ୍ତେ ସନ୍ୟାସୀ ସେଟା ନୁହଁ, କିନ୍ତୁ ପରିବାର ଭିତରେ ଜଣେ ରହିଲେ ବି ଗୃହସ୍ଥ ଗୃହସ୍ଥ ଲୋକ ପରିବାର ଭିତରେ ରହିଲେ ବି ସେ ବିଚାର କରିବନି ପରିବାରଟା ହେଉଛି ମୋର ନାହିଁ। ଭକ୍ତ ନବୀ ସେଦିନ ଲେଖିଲେ ଆମର ବୋଲିତେ ପ୍ରଭୁ ଆର କିଛୁ ନାହିଁ, ଆମର ବୋଲିତେ ପ୍ରଭୁ ଆର କିଛୁ ନାହିଁ, ତୁମି ତ ଆମର ମାତ୍ର ପିତା ବନ୍ଧୁ ଭାଇ, ଆମର ମାତ୍ର ପିତା ବନ୍ଧୁ ଭାଇ, ବନ୍ଧୁ ଦ୍ୱାରା ସୁତ ସୁତ ତବ ଦାସୀ ଦାସ, ବନ୍ଧୁ ଦ୍ୱାରା ସୁତ ସୁତ ତବ ଦାସୀ ଦାସ, ସେଇତ ସମ୍ବନ୍ଧେ ସବ ଆମର ପ୍ରୟାସ, ସମ୍ବନ୍ଧେ ସବ ଆମର ପ୍ରୟାସ। ଏଇ ଦୃଷ୍ଟିଟା ଆସିବ ଆମର ବୋଲି ଦେବ ପ୍ରଭୁ ଆର କିଛି ନାହିଁ, ତୁମି ତ ଆମର ମାତ୍ର ପିତା ବନ୍ଧୁ ଭାଇ, ପ୍ରଭୁ ଆପଣ ହିଁ ଆମର ପିତା ବନ୍ଧୁ ଭାଇ। ଆଉ ପ୍ରକୃତିରେ ଭଗବାନ ଆମର ପିତା ନୁହନ୍ତି କି? ଗୀତାର ଭଗବାନ କହିନାହାନ୍ତି ପିତା ହମସ୍ୟ ଜଗତ ମାତା ଧାତ ପିତାମହ ବେଦ୍ୟଂ ପବିତ୍ର ମଙ୍ଗାର ରୁକ୍ସମ ଯଜୁରେ ବଛ। କିନ୍ତୁ ଏଇ ଚିତ୍ରଟା ଶୁଦ୍ଧ ହେଲା ପରେ ଏଇ ଭାବଟା ଆସିବ, ପରେଶ ଜୀବ ପ୍ରକୃତି କାଳ କର୍ମ ଏସବୁ ଦେଖିପାରିବ, ନଚେତ ଆମେ ଆମେ ବି ଜାଣିଛେ ଖାଲି ଥିଓରିଟିକାଲ ଜାଣିଛେ। ଯାହାର ଯେତେ କ'ଣ ଏ ଶ୍ରବଣ କରିକି କୀର୍ତ୍ତନ କରିକି ଯାହାର ଚିତ୍ତ ଯେତେ ଶୁଦ୍ଧ ହେଇଯିବ ନିଷ୍କାମ ଭାବେ ସେବା କରିକି ଚିତ୍ତ ଶୁଦ୍ଧ ହେଇଗଲା ପରେ ଭଗବାନଙ୍କ ସହିତ ତାର ସମ୍ବନ୍ଧଟା ସିଏ କ'ଣ ସେତେ ଦୃଢ଼ତାର ସହିତ ଯୋଡ଼ି ପାରିବ, ସେ ଉପଲବ୍ଧି କରିପାରିବ ଜାଣିପାରିବ। ଏବଂ ତାହେଲେ ଅନ୍ୟ ସମ୍ବନ୍ଧ ଯେଉଁ ରହିଛି ନା ବନ୍ଧୁ ଦାରା ସୁତା ସୁତ ତବ ଦାସୀ ଦାସ, ବନ୍ଧୁ ଦାରା ସୁତା ସୁତ ଏସବୁ ଯେଉଁମାନେ ରହିଛନ୍ତି ଏମାନେ ମୋର କେହି ନୁହନ୍ତି, ଏସବୁ ଆପଣଙ୍କର ଦାସ ଦାସୀ। ଆମେ ପରିବାର ଭିତରେ ରହିପାରୁ କିନ୍ତୁ ପରିବାର ଭିତରେ ରହିକି ସମସ୍ତେ ହେଉଛୁ ଆପଣଙ୍କର, ସମ୍ବନ୍ଧଟା ଆପଣଙ୍କ ସହିତ ଜୀବ ଦେଖିପାରିବ ସମ୍ବନ୍ଧଟାକୁ, ଚିତ୍ତ ଶୁଦ୍ଧ ହେଲେ ଦେଖିବ ଯେ ତବ ଦାସୀ ଦାସ, ସେଇ ତ ସମ୍ବନ୍ଧେ ସବ ଆମର ପ୍ରୟାସ, ଆମର ପ୍ରୟାସ ହେଉଛି କେବଳ ସେଇ ସମ୍ବନ୍ଧ ପାଇଁ ଆପଣଙ୍କ ସହିତ ସମ୍ବନ୍ଧକୁ ଦୃଢ଼ତାର ସହିତ ଯୋଡ଼ିବା ପାଇଁ, ଏ ପ୍ରୟାସଟା ସେଇଥିପାଇଁ, ଆଉ କିଛି ଉପାୟ ନାହିଁ, ଆଉ କୌଣସି କାରଣ ନାହିଁ। ତାହେଲେ ପ୍ରଶ୍ନ ଆସିବା ତୁମେ ଯେଉଁ ସଂସାର ଭିତରେ ଅଛି ତୁମର କ'ଣ କିଛି ତୁମର ବୋଲି ନିଜର ବୋଲି ବିଚାର କରୁନ? ଭକ୍ତି କରୁଛନ୍ତି ନା କୌଣସି ଜିନିଷକୁ ମୁଁ ନିଜର ବୋଲି ବିଚାର କରେ ନା, ଏ ଚିତ୍ତ ଶୁଦ୍ଧ ହେଲା ପରେ ସେ କେବେ ନିଜର ବିଚାର କରେ ଦେଖୁନାହାନ୍ତି। ଆର ପ୍ରମାଣ ତ ଆମେ ଦେଖୁଛେ ଆଚାର୍ଯ୍ୟମାନଙ୍କର ଜୀବନ ଦେଖନ୍ତି, ଆଚାର୍ଯ୍ୟମାନେ ଜଗତକୁ ଆସିଛନ୍ତି ଆମ ଭଳି ବଦ୍ଧ ଜୀବଙ୍କୁ କୃପା କରିବା ପାଇଁ, ଆସିକି ଏତେ ବଡ଼ ବଡ଼ ସବୁ ଅନୁଷ୍ଠାନ କରିଛନ୍ତି କିନ୍ତୁ କୌଣସି ଅନୁଷ୍ଠାନକୁ ସେ ନିଜର ବୋଲି କହିକି ଯାଇଛନ୍ତି କହିଛନ୍ତି କହିନାହାନ୍ତି? କେତେ ବଡ଼ ଅନୁଷ୍ଠାନ ଦେଖନ୍ତି ପ୍ରଭୁପାଦ କେତେ ବଡ଼ ଅନୁଷ୍ଠାନ କରିଛନ୍ତି, ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ସମଗ୍ର ବିଶ୍ୱରେ ପ୍ରଭୁପାଦ କରିଛନ୍ତି। ଆମେ ସିନା ସବୁ ଜାଣିଛେ, ସାଧାରଣ ଲୋକ ବୁଝିପାରନ୍ତିନି, ସାଧାରଣ ଲୋକମାନେ ହଁ ଇସ୍କନ ଗୋଟେ ବିଦେଶୀ ସଂସ୍ଥା, ବିଦେଶରେ ପ୍ରଚାର ହେଉଛି, ବିଦେଶରୁ ତ ସବୁ ପଇସା ଆସୁଛି ଧନ ଆସୁଛି, ଲୋକ ଏଭଳି ବିଚାର କରନ୍ତି। କିନ୍ତୁ ଜଣେ ବ୍ୟକ୍ତି କହିବା ତାତ୍ପର୍ଯ୍ୟ ସମଗ୍ର ବିଶ୍ୱରେ ଏତେ ବଡ଼ ବଡ଼ ସବୁ ମନ୍ଦିର ତିଆରି କରିଛନ୍ତି, ଭଗବାନଙ୍କ ପ୍ରୀତ୍ୟର୍ଥେ ଭଗବାନଙ୍କ ସେବା କାର୍ଯ୍ୟ ଚାଲିଛି, କିନ୍ତୁ କୌଣସି ଜାଗାରେ ପ୍ରଭୁପାତ କହିଛନ୍ତି ଏ ମନ୍ଦିର ମୋର ବୋଲି କହିଛନ୍ତି? ପ୍ରଭୁପାତ କେବେ ବି କହିନାହାନ୍ତି ମନ୍ଦିର ମୋର, ପ୍ରଭୁପାତ କହିଛନ୍ତି ମନ୍ଦିର କାହାର? ମହାପ୍ରଭୁଙ୍କର, କୃଷ୍ଣଙ୍କର। ପ୍ରଭୁପାତ ଦେଖନ୍ତୁ କରିବା ଲୋକ ସିଏ, ଯେମିତି ଗତକାଲି ଆମେ ଶୁଣିଥିଲେ ନା ଭକ୍ତି ସୁଧାକର ପ୍ରଭୁ, ସିଏ କ'ଣ ସବୁକିଛି ରୋଜଗାର କରନ୍ତି, ନିଜର ପ୍ରୟାସ ନିଜର ପରିଶ୍ରମରେ ସବୁକିଛି ରୋଜଗାର କରିବେ, କିନ୍ତୁ ଗୁରୁଙ୍କୁ ଅର୍ପଣ କଲା ପରେ ଗୁରୁ ଯେଉଁ ଜିନିଷ ଦେବେ, ନିଜର ପାରିଶ୍ରମିକ ବସ୍ତୁକୁ ହିଁ ଗୁରୁ କିଛି ଫେରାଇଥାନ୍ତି, କିନ୍ତୁ ସିଏ ପୁଣି ବିଚାର କରନ୍ତି ନା ଏଇଟା ମୋର ନୁହଁ ଏଇଟା ହେଉଛି ଗୁରୁଙ୍କର। ଠିକ୍ ସେଭଳି ପ୍ରଭୁପାତ ସମଗ୍ର ବିଶ୍ୱରେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ଇସ୍କନ ମନ୍ଦିରକୁ ସ୍ଥାପନ କରିଛନ୍ତି, କିନ୍ତୁ କେବେ ବି ଦାବି କରିନାହାନ୍ତି ମନ୍ଦିର ମୋର, ଭଗବାନଙ୍କର, ଏ ଶୁଦ୍ଧ ସାଧୁ ସେଟା ଦେଖିପାରିବେ ନା? ଆମେ ବୁଝିପାରୁନୁ ଏଟା, ତେଣୁ ଆମେ ବିଚାର କରୁଛେ ଜାଗା ମୋର, ଗାଡ଼ି ମୋର, ଘର ମୋର, ସ୍ତ୍ରୀ ମୋର, ଏ ମୋର କ'ଣ, କେଉଁ ଜିନିଷଟା ମୋର? ସେଦିନ ଆମେ ଶୁଣିଥିଲେ ନା, ଭୂମି ଧରଣୀମା ହସେ, ଧରଣୀମା ହସେ, ଦେଖ ମୁଁ କାହାର ନୁହଁ, ମୁଁ ହେଉଛି ଭଗବାନଙ୍କର, କିନ୍ତୁ ମୋ ପାଇଁ ପରସ୍ପର ଭିତରେ କେମିତି ରାଜାମାନେ କଳି କଜିଆ କରୁଛନ୍ତି, ପୁଣି କେହି କିଛି ପ୍ରାପ୍ତ ହେବେନି, ଶୂନ୍ୟ ହସ୍ତରେ ଆସିଛନ୍ତି, ଶୂନ୍ୟ ହସ୍ତରେ ଚାଲିଯିବେ। ତେଣୁ ସମ୍ବନ୍ଧଟା କାହା ସହିତ, ଭକ୍ତି ନଗୁ ସେ କଥା କହୁଛନ୍ତି, ଧନ ଜନ ଗୃହ ଦାର ତୋମାର ବଲିଆ, ଧନ ଜନ ଗୃହ ଦାର ତୋମାର ବଲିଆ, ରକ୍ଷା କରି ଆମେ ମାତ୍ର ସେବକ ହୋଇଆ, କରି ଆମେ ମାତ୍ର ସେବକ ହୋଇଆ। କେତେ ସ୍ପଷ୍ଟ ହେଲେ, ଧନ ଜନ ଗୃହ ଦ୍ୱାର ତୁମାର ବୋଲିଆ, ପ୍ରଭୁ ଏ ଧନ ମୋର ନାହିଁ, ଏ ଜନ ମୋର ନାହିଁ, ଗୃହ ମୋର ନାହିଁ, ଦ୍ୱାର ସ୍ତ୍ରୀ ମୋର ନାହିଁ, ଏ ସବୁ ପ୍ରଭୁ ଆପଣଙ୍କର, କଣ ଆମର ଅଛି କହୁନାହାନ୍ତି, କୌଣସି ବସ୍ତୁ ଆମର ନାହିଁ, କିନ୍ତୁ ଆମେ ଅଜ୍ଞତାବଶତ ଯେହେତୁ ଚିତ୍ତ କଳୁଷିତ ହେଇଛି, ଦୂଷିତ ହେଇଛି, ଆମେ ଭାବୁଛେ ସବୁ ମୋର ମୋର ମୋର। ଘର ତିଆରି କଲା ପରେ ଭାବୁଛନ୍ତି, ସାଧାରଣ ଲୋକମାନେ ଯେମିତି ଘର ତିଆରି କଲା ପରେ ଭାବୁଛନ୍ତି ମୋର ମୋର ଘର, ସେ ଘରକୁ ନେଇ କେତେ ଅଭିମାନ, କେତେ ଆକର୍ଷଣ, କେତେ ଦିନ ଭାଇ ସେ ଘରେ ଆମେ କେତେ ଦିନ ରହିବା, କେତେ ପରିଶ୍ରମ କରୁଛନ୍ତି ସୁଖରେ ରହିବା ପାଇଁ, କେତେ ଦିନ ସୁଖରେ ରହିବେ ତା ଭିତରେ। ମୁଁ ଏ କଥା କହେ ବାହାରେ, ଜଣେ ବ୍ୟକ୍ତି ବହୁତ ବଡ଼ ଧନାଢ଼୍ୟ ବ୍ୟକ୍ତି, ଦେଖନ୍ତୁ ଚିତ୍ତ ଶୁଦ୍ଧ ନହେଲେ ଏଟା ହବ, ଶୁଦ୍ଧ ସାଧୁ ସଙ୍ଗ କଲା ପରେ, ଚିତ୍ତ ଶୁଦ୍ଧ ହେଲା ପରେ ଏଇ ଭାବନାଟା ତାର ଦୂର ହବ, ନା ସେ ଦୂର ହବନି। ସେ ଜଣେ ବହୁତ ବଡ଼ ଧନାଢ଼୍ୟ ବ୍ୟକ୍ତି, ସେ ଦିନେ ଗୋଟେ ଘର ତିଆରି କରିବା ପାଇଁ ଲାଗିଛନ୍ତି, ତେଣୁ ଘର ତିଆରି କରିବା ପାଇଁ ଯାଉଛନ୍ତି, ଘର ତିଆରି ପୂର୍ବରୁ ସବୁ ଦେଖନ୍ତି ବାସ୍ତୁଶାସ୍ତ୍ର, ବାସ୍ତୁଶାସ୍ତ୍ର ଦୃଷ୍ଟିରୁ ଘରକୁ ସଜାଇବା ପାଇଁ ସେ ବିଚାର କରୁଛନ୍ତି, ତେଣୁ ବାସ୍ତୁବିତ୍ ମାନଙ୍କୁ ପରାମର୍ଶ କରି ଘରକୁ ସେ ତିଆରି କରିବା ପାଇଁ ବହୁତ ପଇସା ଖର୍ଚ୍ଚ କରିଛନ୍ତି, ଏବଂ ଧୀରେ ଧୀରେ କାର୍ଯ୍ୟ ସମ୍ପନ୍ନ ହେଇଆସିଛି, ଘର କମ୍ପ୍ଲିଟ୍ ହେଇଛି। କମ୍ପ୍ଲିଟ୍ ହେଇସାରିଲା ପରେ ଦିନେ ସେ ଅଞ୍ଚଳକୁ ଜଣେ ସାଧୁ ଆସିକି ପହଞ୍ଚିଲେ, ସାଧୁ ଆସି ପହଞ୍ଚିଛନ୍ତି, ସାଧୁଙ୍କୁ ଦେଖିଲେ ତ ସାଧାରଣତଃ ଲୋକମାନଙ୍କର ଶ୍ରଦ୍ଧା ରହେ, ତେଣୁ ସେ ଶ୍ରଦ୍ଧାର ସହିତ ସାଧୁଙ୍କୁ ଡାକିଛନ୍ତି, ମହାରାଜ ଟିକେ ଆପଣ ଆସନ୍ତୁ ଆମ ଘରେ ଟିକେ ପାଦ ପକାନ୍ତୁ, ଘରଟାକୁ ଟିକେ କୃତାର୍ଥ କରନ୍ତୁ। ସାଧୁ କହିଲେ ଠିକ୍ ଅଛି, ସାଧୁ ଯାଇ ପହଞ୍ଚିଲେ, ବହୁତ ପ୍ରୀତିର ସହିତ ଅତି ସ୍ନେହ ତାଙ୍କୁ ଡାକି ନେଲା ପରେ ସାଧୁ ଯାଇକି ପହଞ୍ଚିଲେ ଘରେ। ପହଞ୍ଚିଲା ପରେ ସେଠି ସେ ସାଧୁଙ୍କୁ ପଚାରିଲେ, କହିଲେ ମହାରାଜ ଆଉ ଆପଣ ବୁଲେଇକି ସବୁ ଦେଖେଇଲେ, ଯେମିତି ସାଧାରଣ ଲୋକ ଯେମିତି ନିଜ ଘର ତିଆରି କଲା ପରେ ସବୁ ଦେଖେଇବେ, ବୁଲେଇକି ମୁଁ ଏଠି ଏହା ରଖିଛି, ସେଠି ସେୟା ରଖିଛି, ଏଇଟା କିଚେନ୍, ଏଇଟା ବାଥରୁମ୍, ଏଇଟା ଅମକ ସମକ, କେତେ ଦିନ ଆମେ ରହିବା ସେଇଠି? ସେ ବ୍ୟକ୍ତି ସେୟା ଦେଖେଇଲେ ସେଇଭଳି, ଏବଂ ଦେଖେଇକି ଦେଖେଇ ସାରିଲା ପରେ ସାଧୁଙ୍କୁ ପଚାରିଲେ, କହିଲେ ମହାରାଜ ଆଉ ଆପଣଙ୍କ ପାଖରେ ମୋର ଗୋଟେ ଜିଜ୍ଞାସା ଅଛି। ସାଧୁ ପଚାରିଲେ କ'ଣ ଜିଜ୍ଞାସା ଅଛି? ଜିଜ୍ଞାସା ଅଛି, ଆପଣ ଟିକେ ମୋତେ କୁହନ୍ତୁ, ଏ ଘରଟା ମୁଁ ତିଆରି କରିଛି, ବହୁତ ଖର୍ଚ୍ଚ ହେଇଛି, ବହୁତ ଧନ ବିନିମୟରେ ଘର ତିଆରି କରାଯାଇଛି, ଆଉ ବହୁତ ବାସ୍ତୁବିତ୍ ମାନଙ୍କୁ ପରାମର୍ଶ କରି ଘର ତିଆରି କରିଛି, ତେଣୁ ଯିଏ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେଇ ନିର୍ଦ୍ଦେଶ ଅନୁସାରେ ମୁଁ ଗୃହ ତିଆରି କରିଛି, ତେଣୁ ଆପଣ ଯଦି ଦେଖୁଛନ୍ତି କିଛି ଭୁଲ ଅଛି, ଘରେ ଯଦି କିଛି ତ୍ରୁଟି ରହିଯାଇଥାଏ, ତାହେଲେ ଆପଣ ବି ସୂଚନା ଦିଅନ୍ତୁ, ମୁଁ ତାକୁ ପୁଣି କ'ଣ ସୁଧାରିବି। ଏ କଥାରୁ ସାଧୁ ଜାଣିଦେଲେ ଏ ଧନାଢ଼୍ୟ ବ୍ୟକ୍ତି ତାଙ୍କର ଚିନ୍ତାଧାରାଟା କ'ଣ, ସେ ବୁଝିଦେଲେ, କହିଲେ ଆଚ୍ଛା ଆପଣ କେତେ ଜଣ ବାସ୍ତବିତି ମୁଁ ପଚାରିଛନ୍ତି? କହିଲେ ଆଜ୍ଞା ବହୁତ ବାସ୍ତବିତି ମୁଁ ପଚାରିଛି, ବହୁ ବାସ୍ତବିତିଙ୍କୁ ପଚାରିକି ମୁଁ ଘର ତିଆରି କରିଛି। ସେଠୁ ସାଧୁ କହିଲେ ଆଚ୍ଛା କେହି କିଛି ତ୍ରୁଟି ସୂଚନା ଦେଇନାହାନ୍ତି? କହିଲେ ହଁ ଆଜ୍ଞା ଦେଇଛନ୍ତି, କିନ୍ତୁ ଯିଏ ଯେଉଁ ତ୍ରୁଟି ସୂଚନା ଦେଇଛନ୍ତି ମୁଁ ସେଟାକୁ ଭାଙ୍ଗିକି ସଜାଡ଼ି ଦେଇଛି, ଆପଣଙ୍କ ନଜରରେ ଯଦି କିଛି ତ୍ରୁଟି ଅଛି ତାହେଲେ ଆପଣ ସୂଚନା ଦିଅନ୍ତୁ। ସାଧୁ କହିଲେ ଆଚ୍ଛା ତୁମକୁ ଏତେ ବାସ୍ତୁବିତ୍ କହିଛନ୍ତି, କିଛି ନା କିଛି କହିଛନ୍ତି, କିନ୍ତୁ ତୁମ ଘରେ ତ ଗୋଟେ ବିରାଟ ବଡ଼ ଦୋଷ ଅଛି, ଏଟାକୁ କେହି କହିନାହାନ୍ତି? ଜମିଦାର ଆସିଗଲେ ଧନଟେ ବ୍ୟକ୍ତି ଯିଏ, ସେ କହିଲେ ଆଚ୍ଛା ଗୋଟେ ବିରାଟ ବଡ଼ ଭୁଲ ଅଛି। କହିଲେ ହଁ ଗୋଟେ ବିରାଟ ବଡ଼ ଭୁଲ ଅଛି, ତୁମକୁ ଏଇଟା କେହି ସୂଚନା ଦେଇନାହାନ୍ତି? କହିଲେ ଆଜ୍ଞା କାହିଁ କେହି ତ କହିନାହାନ୍ତି, କ'ଣ ଭୁଲଟା ଅଛି କହୁନାହାନ୍ତି? ସାଧୁ କହିଲେ ଦେଖ ତୁମେ ଏତେ ବଡ଼ ଘର ତିଆରି କରିଛ, কিন্তু ভুল রখিছ। ভুল হচ্ছে ঘর সুন্দর হয়েছি কিন্তু এতে বড় বড় সব দ্বার বন্ধ বসেইছ, এটা হচ্ছে ভুল। এটা শুনে কি সে জমিদার ধনাটি ব্যক্তি সিয়ে হসিলে কলে সাধুঙ্কর মুন্ড খারাপ না কোন পাগলা না কোন, ঘরটা হয়েছিল যদি দ্বার বন্ধ ন বসিব তাহলে লোক যা আসিয়া করিয়ে কেমি, ঘর দ্বার বন্ধ যদি না যদি চারিপট বন্ধ হয়েছিল সেটা কোনো ঘর কুহাইব না, গোটে কোন সমাধি টাইপর হব। আর যদি দ্বার বন্ধ রহবনি তাহলে যা আসিয়া কেমি করিয়া। শেষরে সাধু তাঙ্কু কহিলে কহিলে মহাজন জমিদার আপন সে হসিলে না উপহাস কলে, সাধু কহিলে আজ্ঞা আপনার মুন্ড বোধে কাম করুনি, দ্বার বন্ধ ন রে আমি যা আসিয়া কেমি করবু। কে হ্যাঁ দ্বার বন্ধ রহব ঠিক, কিন্তু ত্রুটিটা কোণ কেহি সূচনা দিয়ে না কোণ ত্রুটি, ত্রুটি হচ্ছে এই যে দ্বার বন্ধটা বসিছি কোণ আর প্রকৃত রহস্য কোণ তুমি দেখিপারছ দেখিপারুন। কলে কোণ আজ্ঞা দেখি দেখার কোণ সে কলে হ্যাঁ দেখিয়া জিনিসটা যাহা তুমি তাকে দেখিপারুন, সে দেখিয়া জিনিস কোণ না তুমি এত বড় বড় দ্বার বন্ধ বসেইছ, তুমি স্বপ্ন দেখুছ মু ঘরে রহবি, স্বপ্ন দেখুছ সুখরে রহবি, স্বপ্ন দেখুছ দীর্ঘকাল রহবি, সেই কত বাস্তুবিদি সহ পরামর্শ করে ঘরক তৈরি করছ বহু খরচ করছ, কিন্তু তুমর পুত্র পৌত্র আত্মীয় স্বজন মানে তুমি এই দ্বার বন্ধ পটে হি নেই শ্মশান কু চাল যাবে, কোণ বুঝিপারছ কলে এই দ্বার বন্ধ পটে তুমি নেই শ্মশান কু চাল যাবে, তুমি এত বড় বড় দ্বার বন্ধ বসেইছ। কলে হ্যাঁ আজ্ঞা যাবে, যে তো কোণ জন্ম হয়েছে সে তো মরব দিন না দিন তো যা অসুবিধা কোণ আছে। সেটি সাধু কলে কে না দ্বার বন্ধ বসার তাৎপর্য কোণ বুঝিপারে নি, অর্থাৎ প্রভুপাদ লিখি না কমিং ব্যাক বহিরে দেখু না দ্বার বন্ধটা আছে কি না, কবাটার চিহ্নটা নাই, গোটে পটে জন যাচ্ছি আগে পটে আসুছি, এই যা আসিয়া চালছি ঘরক যা আসিয়া কোণ কি সেই ঘর আমি ছাড়ি যা পুনে আগে ঘরে প্রবেশ করা, পুনে সেইটি পুনে পরিশ্রম করে পুনে ঘর তৈরি করা, সে ঘর পুনে ছাড়ি যা পুনে আগে ঘরে প্রবেশ, এটা জন্ম জন্ম ধরে তো অনন্ত জন্ম ধরে তো এটা চালছি। সাধু সেটা শিক্ষা দেলে কলে তুমি দ্বার বন্ধ যে বসেইছ এ দ্বার বন্ধটা কুয়াড়ে নেছি শ্মশানকু নেছি, আউ গোটে স্বর পাইয়া এটা সাহায্য করছি। কলে তাহলে কোণ আউ ঘর ভাঙ্গি দেবি না, সাধু কলে না 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 ঘর ভাঙ্গিয়া পাই কুহনি কিন্তু দ্বার বন্ধ এমিতি বসেবা উচিত যে দ্বার বন্ধ পটে তুমি বৈকুণ্ঠকু যাব ভগবান ধামকু যাব সেইভাবে দ্বার বন্ধ বসেইছ, সেভাবে দ্বার বন্ধ অছি তুম ঘরে। সে কলে আজ্ঞা সেটা কুয়াড়ে কেমিতি দ্বার বন্ধ সেটা বসব, সেটা হচ্ছে হরিভজন, ভগবান নাম কর ভগবান সেবা কর, ঘরে ঠাকুর রখ ঠাকুর কি ভগবান সেবা কর, লোক কোণ ঘরে ভগবান রক্ষি না কাহ ঘরে ভগবান না কে ভগবান রক্ষা হয়ে সমস্ত ঘরে, এটা আমি ওড়িশা সারা বুলি বুলি কই কই আসছু, ভগবান খাইলে কি না চিন্তা নাই সম্বন্ধ জাগ্রত হইনি, আ ভগবান সুখর অনেক কি না চিন্তা নাই, নিজ পাই বহুত বড় বড় বেডরুম তৈরি হয়ে ভগবান পাই অতি ছোটিয়া জায়গা রক্ষা হয়ে ভগবান পাই ভোগ লাগুছি কি না ভগবান রোষে করে দিয়া হচ্ছে কি না, বিশ্বাস তো রহবনি ভগবান খাওছেন বলে বিশ্বাস রহবনি, সম্বন্ধ জাগ্রত হলে তো হবনি। সে কথা ভক্তি ঠাকুর কোথায় ধন জন গৃহ দ্বার তোমার বলিয়া রক্ষা করি আমি মাত্র সেবক হইয়া, তেমন ধন জন গৃহ এসব ঘর তা মানে নুহ যে আমি কোনো ঘর করিয়া ভুল না, ঘর করতু রুহন্তু ঠিক আছে, কিন্তু সে ঘরে আমি সবুদিন রহবা না, জীবনর এমনি গোটে সময় আসি পৌঁছব সে ঘর আমি ছাড়া পড়ব, কেউ সময় সেটা বি জাঁনি, বর্তমান দেখুন যে করোনা ব্যাপিছি কেউ সময় কাহু সে ক্যাপচর করব তার কিছু হিসাব আছে না, বর্তমান তো ঘর তৈরি করছে না, বর্তমান দেখুন অবস্থা কোণ হয়েছে, বর্তমান 750 কোটি লোক সমস্তে বর্তমান জেলরে অনেক, সেদিন আমার প্রভু কৌলে 750 কোটি লোক বর্তমান জেলরে অনেক, আর নিজ নিজ ঘরের সব জেলরে অনেক, কে বেল আনবা কে যাও না, সমস্তে এমনি জেলরে অনেক, কে বেল বাহার করার আসবা কোণ আসা সমর্থ নুহত, সেটা রহি কোণ করা উচিত, ভগবান ভজন করা উচিত, বহু বড় সুযোগ, এই সুযোগে ভগবান ভজন করা উচিত, ভগবান নাম করা উচিত, গীতা পড়িয়া উচিত, ভাগবত পড়িয়া উচিত, সম্বন্ধটা ভগবান সাথে যোড়া উচিত। সে কথা কৌছেন ধন জন গৃহ দ্বার তোমার বলিয়া রক্ষা করি আমি মাত্র সেবক হইয়া, আমি ওটাকে রক্ষা করছি ଘର ଆମେ ଘର କରିଛେ, ଘରର ଦାୟିତ୍ୱ ନେଉଛେ, ଠିକ୍ ଅଛି। ପୁତ୍ର କନ୍ୟା ଆମର ଅଛନ୍ତି, ସେମାନେ ଦାୟିତ୍ୱ ନେଉଛେ, ଠିକ୍ ଅଛି। ସ୍ତ୍ରୀ ଅଛନ୍ତି, ତାଙ୍କ ଦାୟିତ୍ୱ ନେଉଛେ, ଠିକ୍ ଅଛି। କିନ୍ତୁ ସେ ସମ୍ବନ୍ଧ ବି ସବୁଦିନ ନୁହଁ, ଆସିବ ଆଗକୁ ଭବ ମହାଦାବାଗ୍ନି ଏଠି ଆସିବ। ଏଇଟା ଗୋଟେ ଆକାର ଆଲୋଚନା ହେଉଛି ଚେତ ଦର୍ପଣ। ଏ ସମ୍ବନ୍ଧ ଯଦି ଜାଗ୍ରତ ନ ହେଲା ତାହେଲେ କେବଳ କ୍ଲେଶ, ଏଇ ଭବ ମହାଦାବାଗ୍ନି ସେଇଟା ଆଲୋଚନା ହେବ, ସେଇଟା ନିର୍ବାପଣ ହେବ କେମିତି? ଏ ସମ୍ବନ୍ଧ ଆଗେ ଯୋଡ଼ି ଯାଉଛି। ତେଣୁ ସମ୍ବନ୍ଧ ଯେଉଁ ରହିଛି ଏଟା କିଭଳି ନା କେବଳ ସେବକ ଭଳି, ଯେମିତି ଆମର ଶ୍ରୀ ସନ୍ଥ ହଳଧର ସ୍ୱାମୀ ମହାରାଜ କୁହନ୍ତି, ବ୍ୟାଙ୍କରେ ସିକ୍ୟୁରିଟି ରହୁଛି, କିନ୍ତୁ ସିକ୍ୟୁରିଟି ସମସ୍ତଙ୍କୁ ସୁରକ୍ଷା ଦେଲେ ବି କ୍ୟାସ୍ ସେକ୍ସନକୁ ସୁରକ୍ଷା ଦଉଛି, କ୍ୟାସିୟରକୁ ସୁରକ୍ଷା ଦଉଛି, ସମସ୍ତଙ୍କୁ ସୁରକ୍ଷା ଦଉଛି, କିନ୍ତୁ ସେ ଦାବି କରୁନି ବ୍ୟାଙ୍କଟା ମୋର। ସେ ସମସ୍ତଙ୍କୁ ସୁରକ୍ଷା ଦେଇପାରେ କିନ୍ତୁ ବ୍ୟାଙ୍କଟା ତାର ନୁହଁ। ଠିକ୍ ସେଭଳି ଆମେ ପରିବାର ଭିତରେ ରହିପାରୁ, ଘର ଭିତରେ ରହିପାରୁ, ସମସ୍ତଙ୍କର କ'ଣ ସହିତ ସମ୍ବନ୍ଧ ରହିପାରେ, କିନ୍ତୁ ପ୍ରକୃତରେ ଆମେ ସେବକ ଭଳି ଆମ ନିଜର ମାଲିକାନା ଦାବି କରିବା ଉଚିତ ନୁହଁ। ଆଜି ଆମେ ମାଲିକ ବୋଲି ବିଚାର କରୁଛେ, ଆମ ପରେ ସେ ଘରର ମାଲିକ ଆମ ପୁଅ ହେବ, ତାପରେ ତା ପୁଅ ହେବ, ସେ ଜାଗା ଆମର ନଥିଲା। ତେଣୁ ଏ ପରିବର୍ତ୍ତନଶୀଳ ଜଗତ, ତେଣୁ ସମ୍ବନ୍ଧଟା ଭଗବାନ ସହିତ ରହିବା ଉଚିତ। ଏ କହିବା ତାତ୍ପର୍ଯ୍ୟ ଆମର ଏହା, ଭକ୍ତିମୂଳ ଠାକୁର ତାଙ୍କର ଟିକାରେ ସେ କଥା କହିଲେ, ଚିତ୍ତ ଦର୍ପଣେ ମାର୍ଜନେ ସତୀ ସ୍ୱରୂପ ଯଥାର୍ଥ ଦର୍ଶନା ସ୍ୱଧର୍ମ ଦର୍ଶନମ ଅପି ଘଟତେ। ଚିତ୍ତ ଦର୍ପଣ ଯେତେବେଳେ ମାର୍ଜନ ହେଇଯିବ ତାପରେ କ'ଣ ହବ, ସ୍ୱରୂପ ଯଥାର୍ଥ ଦର୍ଶନାତ୍ ସ୍ୱଧର୍ମ ଦର୍ଶନମ ଅପି ଘଟତେ। ସ୍ୱରୂପକୁ ଯଥାର୍ଥ ଭାବେ ଦର୍ଶନ କରିପାରିବା, ସ୍ୱରୂପକୁ ଦର୍ଶନ କଲେ କ'ଣ ହବ ନା ସ୍ୱଧର୍ମ ଦର୍ଶନମ ଅପି ଘଟତେ। ସ୍ୱରୂପକୁ ଦର୍ଶନ କରିପାରିବେ ଏବଂ ସ୍ୱଧର୍ମ ନିଜର ଧର୍ମ କ'ଣ ସେଟା ବି ଦର୍ଶନ କରିହବ। ବର୍ତ୍ତମାନ ଆମର ଧର୍ମ କ'ଣ କି, ଯଦି ଗୋଟେ ସାଧାରଣ ବ୍ୟକ୍ତିକୁ ପଚରାଯାଏ ତୁମର ଧର୍ମ କ'ଣ, ତୁମର କର୍ତ୍ତବ୍ୟ କ'ଣ, ସେ କେତେ କର୍ତ୍ତବ୍ୟର ଦୁହାଇ ଦେବେ। ସବୁ କର୍ତ୍ତବ୍ୟ ତାଙ୍କର କ'ଣ କରଣୀୟ, ଠିକ୍ ଅଛି, କିନ୍ତୁ କେଉଁ କର୍ତ୍ତବ୍ୟଟା ପ୍ରକୃତ କର୍ତ୍ତବ୍ୟ? ମୁଁ ହରିକୃଷ୍ଣ ସରେ ସେ କଥା କହୁଥିଲି ନା, ଜଣେ ବ୍ୟକ୍ତିର କେତେ ସମ୍ବନ୍ଧ ରହିଛି ଯାହାକୁ ଆମେ ସ୍ୱଧର୍ମ ବୋଲି ବିଚାର କରୁଛେ। ଜଣେ ଜଣେ ବ୍ୟକ୍ତି ସେ ଜଣଙ୍କର ପୁତ୍ର, ଜଣଙ୍କର ପିତା, ଜଣଙ୍କର ପୁତ୍ର, ଜଣଙ୍କର ପିତା, ଜଣଙ୍କର ନାତି, ଜଣଙ୍କର ଅଜା, ଜଣଙ୍କର କକା, ଜଣଙ୍କର ପୁତୁରା, ତେଣୁ ଜଣଙ୍କର ଜ୍ୱାଇଁ, ଜଣଙ୍କର ଶ୍ୱଶୁର, ସେଇ ଜଣେ ବ୍ୟକ୍ତିର କେତେ ସମ୍ବନ୍ଧ ରହିଛି, ସେ ସବୁ ସମ୍ବନ୍ଧିତ ବ୍ୟକ୍ତିମାନଙ୍କ ପାଇଁ ସେ ଯେଉଁ ଯେଉଁ କର୍ମ କରିଚାଲିଛି ତାକୁ ସେ ଧର୍ମ ବୋଲି ବିଚାର କରୁଛି, ଠିକ୍ ଅଛି, ସେଇଟା ଧର୍ମ କୁହାଯାଇପାରେ, ସେଇଟା କର୍ତ୍ତବ୍ୟ କୁହାଯାଇପାରେ, କିନ୍ତୁ ସେଇଟା ସ୍ୱରୂପ ଧର୍ମ କି? ଯଦି ବହୁତ ସମ୍ବନ୍ଧ ତାର ରହିଛି, ସେ ସମ୍ବନ୍ଧିତ ବ୍ୟକ୍ତିମାନଙ୍କ ପାଇଁ ତାର କର୍ତ୍ତବ୍ୟ ନିର୍ବାହ କରିବା ଗୋଟେ ସେ ଧର୍ମ ବିଚାର କରୁଛି, ତାହେଲେ ପ୍ରକୃତ ସମ୍ବନ୍ଧଟା କାହା ସହିତ? ଏଇ ଯେଉଁ ସମ୍ବନ୍ଧ ଯାହା ରହିଛି ଏ ସମ୍ବନ୍ଧ ତ ସବୁ କ୍ଷଣସ୍ଥାୟୀ, ଆଜି ଅଛି କାଲି ରହିବନି। ଏଇ ସମ୍ବନ୍ଧ ଭିତରେ ପୁଣି ସୁସମ୍ବନ୍ଧ ରହୁନି, ନିଜ ନିଜ ସ୍ୱାର୍ଥରେ ପରସ୍ପର ଭିତରେ କ'ଣ ଅଟଣା ଅଟଣା ଚାଲିଛି ଜଗତ ସାରା, କିନ୍ତୁ ତାକୁ ଆମେ ବହୁ ମାନନ କରୁଛେ, ସମ୍ବନ୍ଧ ରହୁଛି ଶ୍ରେଷ୍ଠ। ତାର ଏଇଭଳି କେତେ ସମ୍ବନ୍ଧ ଆମର ଉଠି ଉଠି ଆସିଲାଣି, ତାର ହିସାବ ନାହିଁ, କେତେ ସମୟ ସମ୍ବନ୍ଧ ପରିବର୍ତ୍ତନ ହେଇଗଲାଣି। ସେ ସ୍ତ୍ରୀ ସମ୍ପ୍ରଦାୟ ଜଣେ ସାଧୁ ସେ କଥା ହିଁ କୁହନ୍ତି, ଉଠୁ ଗଏ ହାଟ କଛୁ ନା ବନା, ହାଟ ଉଠି ଚାଲିଛି କିଛି ଲାଭ ହଉନି। ଇଏ ଗୋଟେ ଗୋଟେ ହାଟ କେବଳ ଚାଲିଛି, ଏଇଠି ବର୍ତ୍ତମାନ ହାଟ ଚାଲିଛି, ଏ ହାଟ ସରିଲା ପରେ ପୁଣି ଆଉ ଗୋଟେ ହାଟ ପଡ଼ିବ, ସେଇଠି ପୁଣି ଅଲଗା ସମ୍ବନ୍ଧ ରହିବା, କିନ୍ତୁ ସମ୍ବନ୍ଧଟା ଭଗବାନ ସହିତ ଯୋଡ଼ିବା ଉଚିତ, ନଚେତ ହବନି। ଦେଖୁନାହାନ୍ତି, ସ୍ୱଧର୍ମ ଦର୍ଶନମ ଅପି ଘଟତେ, ସ୍ୱଧର୍ମ ନିଜର ସ୍ୱଧର୍ମଟାକୁ ଦେଖିପାରିବେ। ସ୍ୱଧର୍ମ କ'ଣ ନା, ମୁଁ ଭଗବାନଙ୍କର, ଭଗବାନଙ୍କ ସହିତ ମୋର ସମ୍ବନ୍ଧ, ଭଗବାନ ପାଇଁ ମୁଁ କିଛି କରିବି, ଜୀବର ସ୍ୱରୂପ ହେ କୃଷ୍ଣ ନିତ୍ୟ ଦାସ, ଏଇଟା ସ୍ୱଧର୍ମ। ତାପରେ ପୁଣି ଭକ୍ତି ଠାକୁର ପୁଣି ସ୍ପଷ୍ଟ କହୁଛନ୍ତି, ସ୍ୱଧର୍ମ ଭଗବତ ଦାସ୍ୟମ ଇତି। ସ୍ୱଧର୍ମ କ'ଣ ନା, ସ୍ୱଧର୍ମ ହେଉଛି ଭଗବତ ଦାସ୍ୟମ, ଭଗବାନଙ୍କର ଦାସତ୍ଵକୁ ସ୍ୱୀକାର କରିବ, ମୁଁ ଭଗବାନଙ୍କର ଦାସ, ଏଇଟା ହେଉଛି ସ୍ୱଧର୍ମ। ଏଇଟା ଯଦି ନ ଦେଖିପାରୁଛି ତାହେଲେ ସେ ଯେତେ ଯାହା କରୁ, ସେ ପ୍ରକୃତରେ ସଂସାରେ ଜୀବନର କିଛି ସୁଖ କିଛି ଆସ୍ୱାଦ ସେ କରିପାରିବ ନାହିଁ। ଯଦି ଭଗବାନଙ୍କ ସହିତ ସମ୍ବନ୍ଧ ନ ଯୋଡ଼ିଛି ତାହେଲେ କ'ଣ କି, ଦୁଇ ଜଣ ପାଇଁ ଶିକ୍ଷା, କର୍ମୀ ପାଇଁ ଶିକ୍ଷା, ଭକ୍ତ ପାଇଁ ବି ଶିକ୍ଷା। କର୍ମୀ ପାଇଁ କ'ଣ ଶିକ୍ଷା, ସେ ଯେତେ ସୁନ୍ଦର ବ୍ୟବସ୍ଥା କରୁ, ଯାହା ବି କରୁ, ଯଦି ଭଗବାନଙ୍କ ସହିତ ସମ୍ବନ୍ଧ ନାହିଁ, ସେ ଯେତେ ଯାହା କଲେ ମଧ୍ୟ ପ୍ରକୃତ ସୁଖ, ପ୍ରକୃତ ମାନସିକ ଶାନ୍ତି ସେଟା ପାଇବନି। ଭକ୍ତଙ୍କ ପାଇଁ ବି ଠିକ୍ ସେ, ଭକ୍ତଙ୍କ ପାଇଁ କ'ଣ, ଯଦି ଭଗବାନ ସହିତ ସମ୍ବନ୍ଧ ଯଦି ନ ଯୋଡ଼ିଛି, ସେ ଯେତେ ସୁନ୍ଦର ଆରେଞ୍ଜମେଣ୍ଟ କରୁ, ଯେତେ ପ୍ରକାର ସୁନ୍ଦର ବ୍ୟବସ୍ଥା କରୁ ସୁଖ ପାଇବନି, ସେବା ଯଦି ନହେଲା ସୁଖ ପାଇବନି, ସେବା ନହେଲେ କ'ଣ ହବ? ଗତକାଲି ଆମେ ସେ କଥା ଶୁଣିଥିଲେ ନା, ସେବା ଭାବ ଯଦି ନ ଆସିଲା, ସେବା ଭାବ ନାହିଁ ମାନେ ଈର୍ଷା ଭାବ ଆସିବ ହିଁ ଆସିବ। ଯଦି ଭଗବାନଙ୍କୁ ସୁଖ ଦେବାର ଯଦି ପ୍ରବଣତା ନ ଆସୁଛି, ତାହେଲେ ତାର ସ୍ୱଭାବଟା କ'ଣ ହବ? ନିଜେ ସୁଖ ଭୋଗିବାର ପ୍ରବଣତାରେ ସେ ବଶବର୍ତ୍ତୀ ହବ। ଭଗବାନଙ୍କୁ ସୁଖ ଦେବା ପାଇଁ ଯଦି ସେ ଚାହୁଁନି, ନିଜେ ସୁଖ ଭୋଗିବା ପାଇଁ ଚାହିଁବ। ନିଜ ସୁଖ ଭୋଗ ବାଧା ବା କ'ଣ ରାସ୍ତାରେ ଯଦି କିଛି ପ୍ରତିବନ୍ଧକ ଆସିଲା, ତାହେଲେ ବିଚାର କରି ସେ ହେଉଛି ମୋର ଶତ୍ରୁ। ଆଉ ଶୁଦ୍ଧ ପ୍ରେମ କୁଆଡ଼େ, ଭକ୍ତି କେଉଁଠି, ଶୁଦ୍ଧ ପ୍ରେମ କେଉଁଠି, ଆମ ଅବସ୍ଥା କେଉଁଠି? ସେକଥା ଭକ୍ତି ଠାକୁର କୁହନ୍ତି, ସ୍ୱରୂପ ଯଥାର୍ଥ ଦର୍ଶନାଥ ସ୍ୱଧର୍ମ ଦର୍ଶନମ ଅପି ଘଟତେ। ସ୍ୱଧର୍ମକୁ ସେ ଦର୍ଶନ କରିପାରିବ, ଆଉ ସ୍ୱଧର୍ମ ଯଦି ଦର୍ଶନ କରିପାରିବ ଜଣେ, ସେ ସମୟରେ ସେ ଭଗବାନଙ୍କ ସେବା ଯେତେବେଳେ କରିବ, ସେ କହିବ ନା ମୁଁ କାହିଁକି ଏତେ ଖଟିବି। ଭଗବାନଙ୍କ ସେବା ଯଦି ବିଚାର କରିବ ସିଏ, ଭଗବାନଙ୍କ ସେବା ଦୃଷ୍ଟିରୁ ଯଦି ବିଚାର ଆସିବ, ତାହେଲେ ଏଇ ଭାବନାଟା ଆସିବ। ଏଇଟା କହିହବନି ଆଜିକାଲି କାହାକୁ, କହିଲା ମାନେ ସମସ୍ୟା, କିନ୍ତୁ ଏଇଟା ହେଉଛି ନିଜ ନିଜର ଆସ୍ୱାଦ, ନିଜ ନିଜ ଭିତରେ ଏଇଟା ଉପଲବ୍ଧିର ବିଷୟ। ଭକ୍ତି ନଗରୀ ଏକଥା ହିଁ କୁହନ୍ତି, ତେଣୁ ସ୍ୱରୂପଟା ସେଠି ଜାଗ୍ରତ ହବ। ଦେଖନ୍ତୁ ସେଇଟା କ'ଣ ହବ, ଭକ୍ତି ଠାକୁର ତା ପରେ ପୁଣି କହୁଛନ୍ତି, ଜୀବ ରହିପାରିବନି ଯେମିତି ଗତକାଲି ଆମେ ଶୁଣିଥିଲେ ନା, ସିଏ ମହାରାଜ ଯାହା କହୁଥିଲେ ବେଲଜିୟମର, ସେ ଯେଉଁ ବ୍ୟକ୍ତି କଥା, ଦୁଇଟା ବିଲ୍ଡିଂ ରଖିଛି ଖାଲି ବିଲେଇମାନଙ୍କୁ ରଖିକି ପୋଷୁଛି, ସମୁଦ୍ରଟା ସେ ଯୋଡ଼ିବ କାହା ନା କାହା ସହିତ? ବ୍ୟକ୍ତି ଭଲ ପାଇବ, ଭଲ ପାଇବାଟା ହେଉଛି ଜୀବର ସ୍ୱରୂପ, ଜୀବରଟା କ'ଣ କୁହାଯିବ, ଲକ୍ଷଣ, ସ୍ୱରୂପ ଲକ୍ଷଣ। ସେ ଭଲ ପାଇବ, କାହାକୁ ନା କାହାକୁ ଭଲ ପାଇବ। ପ୍ରଭୁପାଦ ମହାରାଜ କୁହନ୍ତି, ତୁମେ ଆଇଦର ଗଡ଼କୁ ଭଲ ପାଇବ, ନଚେତ ଡଗ୍କୁ ଭଲ ପାଇବ। ଦେଖନ୍ତୁ ଭକ୍ତି ଭାବକୁ ସେ କଥା କହିବେ, ତତ୍ପ୍ରବୃତ୍ତ ସଂସାର ପ୍ରବୃତ୍ତିସ୍ତୁ କୃଷ୍ଣ ସେବା ପ୍ରବୃତ୍ତି ରୂପେଣ ପରିଣମତି। ତତ୍ପ୍ରବୃତ୍ତ, ତତ୍ପ୍ରବୃତ୍ତ ମାନେ କେଉଁ ପ୍ରବୃତ୍ତ? ଚିତ୍ତ ଶୁଦ୍ଧ ହେଲା ପରେ, ଚିତ୍ତ ଶୁଦ୍ଧ ହେଲା ପରେ ଯେତେବେଳେ ସ୍ୱଧର୍ମକୁ ସେ ଦର୍ଶନ କରିପାରିବ, ସ୍ୱରୂପକୁ ଯଥାର୍ଥ ଭାବେ ଦର୍ଶନ କରିବ, ସ୍ୱଧର୍ମକୁ ଯଥାର୍ଥ ଭାବେ ସେ ଦର୍ଶନ କରିପାରିବ, ତତ୍ପ୍ରବୃତ୍ତ ସେହି ପ୍ରବୃତ୍ତିରେ କ'ଣ ହବ ନା, ସଂସାର ପ୍ରବୃତ୍ତିସ୍ତୁ କୃଷ୍ଣ ସେବା ପ୍ରବୃତ୍ତି ରୂପେଣ ପରିଣମତି। ସଂସାର ପ୍ରବୃତ୍ତିଟା ତାହେଲେ କୃଷ୍ଣ ସେବା ରୂପ ପ୍ରବୃତ୍ତିରେ ପରିଣତ ହବ। ସଂସାର ପ୍ରବୃତ୍ତି ମାନେ ନିଜର ଭୋଗ କାମନା, ନିଜେ ସୁଖ ରହିବାର ବାସନା, ଏଇଟା ଧୀରେ 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 କ'ଣ ଟ୍ରାନ୍ସଫର ହେଇଯିବ କୃଷ୍ଣ ଆଡ଼କୁ। ଆଉ ଭୌତିକ ଜୀବନର କୌଣସି ସୁଖ ଭୋଗ ବାସନା ପ୍ରତି ତାର ମନ ଆଉ ଯିବନି। ସେ ବିଚାର କରି ତ ଏଇଭଳି ଭକ୍ତି ଠାକୁର ଯାହା କହିଲେ, ରକ୍ଷା କରି ଆମେ ମାତ୍ର ସେବକ ହେଇଆ, ସେତେବେଳେ ସେ ସଂସାର ରହିବ, ସବୁକିଛି କରିବ, କିନ୍ତୁ ନିଜର ସୁଖ ପାଇଁ ସେ ଚିନ୍ତିତ ହେବନି, କେବଳ କୃଷ୍ଣଙ୍କ ସୁଖ ସେ ଚିନ୍ତା କରିବ। ଏଇଟା ହେଉଛି ହୃଦୟ ମାର୍ଜନ ଅବସ୍ଥା, ଚେତ ଦର୍ପଣ ମାର୍ଜନ, ହୃଦୟ ମାର୍ଜନ ହେଲେ ଏଇ ବିଚାରଟା ଆସିବ। ସେ ସମୟରେ ସେ ସେବା କଲେ ବି ତାର ଚିନ୍ତା ଆସିବ। ଦେଖୁନ ଭକ୍ତି ଠାକୁର ସେ କଥା କହିଛନ୍ତି ଭଜନ ନାହିଁ, ଭଲୋ ମନ୍ଦ ନାହିଁ ଜାନି ସେବା ମାତ୍ର କରି, ଭଲୋ ମନ୍ଦ ନାହିଁ ଜାନି ସେବା ମାତ୍ର କରି, ତୋମାର ସଂସାରେ ଆମି ବିଷୟ ପ୍ରହରି, ତୋମାର ସଂସାରେ ଆମି ବିଷୟ ପ୍ରହରି, ଭଲ ମନ୍ଦ ନାହିଁ ଜାଣି ସେବା ମାତ୍ର କରି। ଚିତ୍ତ ଶୁଦ୍ଧ ହେଇଗଲା ପରେ ଏଇ ଚେତ ଦର୍ପଣ ମାର୍ଜନ ପରେ ଏଇଟା ହେଉଛି ସବୁ ପାର ହେଇଛି। ସମ୍ବନ୍ଧ ଅବିଧେୟ ପ୍ରୟୋଜନ, ପ୍ରୟୋଜନ କ'ଣ କି, ପ୍ରୟୋଜନ ମାନେ ଶୁଦ୍ଧ କୃଷ୍ଣ ପ୍ରେମ ଏଇଠି ରହିଛି ଶିକ୍ଷାଷ୍ଟକମରେ, ଶୁଦ୍ଧ କୃଷ୍ଣ ପ୍ରେମ ଏଇଠି ରହିଛି। ତେଣୁ ଭଲ ମନ୍ଦ ନାହିଁ ଜାଣି ସେବା ମାତ୍ର କରିବା, ସେବା ମାତ୍ର କରି ଭଲ ମନ୍ଦ ଆଉ କିଛି ବିଚାର ଆସିବ। ଭଲ ମନ୍ଦ ବିଚାର ଯେମିତି ସେଇ ସେଇ ଚିତ୍ତର ସେ ଅବସ୍ଥାଟାକୁ କ'ଣ କୁହାଯିବ, ଯେ ଏକାଦଶ ସ୍କନ୍ଦ ଭାଗବତମ ହିସାବରେ ଯଦି ବିଚାର କରାଯାଏ, ଅବଧୂତ ଯେଉଁ ଗୁରୁ କରିଥିଲେ, ଚବିଶ ଗୁରୁ ଭିତରେ ବାଳକକୁ ଗୁରୁ କରିଥିଲେ, ବାଳକକୁ କାହିଁ ଗୁରୁ କରିଥିଲେ, ଏଇ ଭଲ ମନ୍ଦ ନାହିଁ ଜାଣି। ବାଳକର କ'ଣ ଚିନ୍ତା ଅଛି, କ'ଣ ସେ ଶ୍ଳୋକଟା, ନ ତଥା ମାନ ଅପମାନ ୟୋ ନ ଚିନ୍ତା ଗେହ ପୁତ୍ରୀଣାମ ଆତ୍ମକ୍ରୀଡ଼ା ଆତ୍ମରତି ବିଚରାମି ହବାଲବତ୍, ନ ତଥା ମାନ ଅପମାନ ୟୋ। ଏଟା ସମ୍ମାନର ଚିନ୍ତା ନାହିଁ, ସମ୍ମାନ ମିଳୁନ୍ତି କୌଣସି ପ୍ରତିକ୍ରିୟା ନାହିଁ, ଅପମାନ ଦେଲନ୍ତି କୌଣସି ପ୍ରତିକ୍ରିୟା ନାହିଁ, ନ ତଥା ମାନ ଅପମାନ ୟୋ ନ ଚିନ୍ତା ଗେହ ପୁତ୍ରୀଣାମ সেটা কোন স্ত্রীর চিন্তা আছে না পুত্রর চিন্তা আছে, ছোট বেলার কোন চিন্তা আছে, এই সেবা ভাবটা এয়া সম্বন্ধ যেতে দৃঢ় হয়েযিব, চিত্ত শুদ্ধ হব, সম্বন্ধ দৃঢ় হব, ভগবানকে সেবা যেতে যাব, নিজকে সম্পূর্ণ সমর্পিত করব, এই ভাবে সে রহব, সে জীব হইপারে, সে ব্রহ্মচারী হইপারে কি গৃহস্থ হইপারে, সমস্ত শিক্ষা ভক্তিম ঠাকুর তো কে না এটা ব্রহ্মচারী না সমস্ত গৃহস্থ পাই বুঝলা, সে সংসার রহলে সে ভাবিবনি সংসারটা মোর, সংসার মালিক হচ্ছেন কৃষ্ণ, আর ঘরের মালিক কৃষ্ণ না, ঘর যেত গৃহ প্রতিষ্ঠা করা যায় সেটা ভগবানকে স্থাপন করা যাও নি, আমি সে কথা কুচি বা বাহারে গৃহস্থ ধর্ম আমার সাত দিনে আলোচনা হই, তেমন ভালো মন্দ না জানি সেবা মাত্র করি তোমার সংসারে আমি বিষয় প্রহরি, সে সময় ভালো মন্দ চিন্তা রহবে যেমন ছোট বাড়ক, সেদিন অবধূত তাকে গুরু কলে, ছোট বাড়ক আপনার ফুলহার দেখি তাকে সম্মান দেবে, তার গুণগান করিবে, তার কোন কিছু প্রতিক্রিয়া আছে না, তাকে পুনি গাড়ি করিবে, তাকে অপমান দেবে গাড়ি করিবে, তার কিছু আছে না প্রতিক্রিয়া, কিছু নেই, পুনি তাকে চকলেট দেওয়া মানে পুনি আসি পৌঁছবে ঠিক সেভাবে, আউ তার চিন্তা বি কিছু নেই, তাপাই চিন্তা করছি কি ছোট ছুয়া, তাপাই চিন্তা কি করছি, তার কোন চিন্তা আছে না, তাপাই চিন্তা করতে পিতা মাতা, আর দেখুন জগতের সেটা দেখা যাও নি, সে সংসারক আসি প্রায় দেখা যায় সেটা, সে সংসারক আসি গর্ভরে থাকা অবস্থায় বি গর্ভস্থ শিশু পাই বাপা মা এলআইসি করা যোজনা করতে, সে কোণ আসবে জগতক সে পুত্র কি কন্যা তার চিন্তা মানে জানিনে, তাহলে পুরো কেতে যোজনা করতে কহা তাৎপর্য কোণ কি আমি শিক্ষাটা দেখুন, গোটে সন্তান যেমন পিতা মাতা চিন্তা করছেন তাহলে যে গুরুঙ্ পাখে সমর্পিত হয়েছে, গুরুপাদাশ্রিত হয়েছে, গুরুঙ্ নির্দেশে হরিভজন করছি, তা চিন্তা কোণ গুরু করুনা কি করছেন না, আমার এই বিশ্বাসটা আসুন, আমি এতে দৃঢ় হয়েপারে কাহি দৃঢ় হয়েপারে, জিত মার্জিত হইনি, সে তো তখন মার্জন হলে তো বিশ্বাসটা আসবে, দৃঢ় ভাবটা আসব, শেষর ভালো মন্দ না জানি সে সেবা মাত্র করি তোমার সংসার আমি বিষয় প্রহরি, আর যে গুরুঙ্ পাখে সমর্পিত হয়েছে গুরু মানে তার দায়িত্ব নয় না, যে গুরুপা দায়িত্ব নৌকর, গুরু দায়িত্ব নিয়েছেন বলে তো সংসারে কোণ ভক্তি মার্গরে আমি রহিছে, আমি তো আশ্রয় দিয়েছেন, আমি কোণ সে যে কী দুষ্ট দুষ্ট গাই ভাই আমি কোণ পঘা ছেড়ে খালি যা চাহুছি, আরে পঘা বন্ধা হয়েছে তোমার শৃঙ্খল দিয়ে রহিয়া পাই না, না পঘা টাণি ওটা ছেড়ে গিয়া বাহার যা, এ পঘাটা কোণ কি এটা মনু কুনি পঘাটা কোণ কি, ষষ্ঠ স্কন্ধে সে কথা নাই না, যথা গাব নসি প্রতি স্তন্ত্যা বদ্ধা সোদামভি, যথা গাব নসি প্রতাস তন্ত্যা বদ্ধা সদামভি, যেমন গাইর নাকরে যে দৌড়ি পুরাইকি যে তাকে রখাই থাকে কন্ট্রোল করিকি, কোণ পাই বিধি বিধান গুলাক সে কন্ট্রোল করিয়া যাব, আমার তো সম্বন্ধ জাগ্রত হয়নি, সে গুরুঙ্ নির্দেশে এটা পালন করা উচিত, সে বিধি বিধান গুলা পালন কলে আমি ধীরে 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 শৃঙ্খলিত হওয়া, গুরু আমি সব ব্যবস্থা করছেন, আর বর্তমান বিচার করুন গোটে সাধারণ কথা, সে গৃহস্থ হইপারে কি গৃহত্যাগী হইকি আশ্রমবাসী হইপারে, গুরুঙ্ পাখে সমর্পিত হয়েছি মানে তার আধ্যাত্মিক জীবনকু গুরু হি কোণ গাইড করতে, সে ভগবান পাইব কেমিতি এটা গুরুঙ্কর হচ্ছে দায়িত্ব, গুরু সে দায়িত্ব নিয়েছেন, তেমন আমি ভগবান যদি জয় শ্রী শ্রী গোদনীতা শ্রী শ্রীকৃষ্ণ বলরাম শ্রী শ্রী জগন্নাথ বলদেব সুভদ্রা মহারানী কি জয়, তেমন আমি সমর্পিত হলা পর যেমন আমি সেদিন শুনলে দীক্ষা কালে শিষ্য করে আত্মসমর্পণ, সেই কালে কৃষ্ণ তার করে আত্মসম, দীক্ষা কালে শিষ্য আত্মসমর্পণ করছি, তেমন গুরু তাপে সবু ব্যবস্থা করতে, তার কোণ আবশ্যক সে কেমিতি রহব, তা যাব ভক্তিময় জীবন কেমিতি শৃঙ্খল দেব সবু ব্যবস্থা করছেন, আমার চিত্ত শুদ্ধ হলে বুঝিপার, কর্মীর ভবিষ্যৎ কোণ কি, কর্মীর ভবিষ্যৎ কোণ, কর্মীর ভবিষ্যৎ মানে তার ভরসাটা কাহা উপরে, কর্মীর ভরসা হচ্ছে কেবল ধন উপরে, ধন উপরে তার ভরসা আর কিছু নাই, সন্তান উপরে ভরসা আর কিছু নাই, কিন্তু ভক্তর ভরসা কাহা উপরে, ভক্তর ভরসা অন্য দুই জনের উপরে গুরু কৃষ্ণ, ভক্তর ভবিষ্যৎ হচ্ছেন গুরু কৃষ্ণ, কর্মীর ভবিষ্যৎ ধন টঙ্কা হইপারে, কিংসাটা তাকে শৃঙ্খলিত করিবেন, তা বিচারটা সে কিন্তু ভক্তর ভবিষ্যৎ হচ্ছে গুরুকৃষ্ণ, তাঁর সে দায়িত্ব বলছেন সেবা করিয়া দরকার। যদি আমি কহবা তাৎপর্য ভালো মন্দ না জানি সেবা মাত্র করি তোমার সংসার আমি বিষয় প্রহরী, আপনার সংসারে আমি রয়েছু কেবল প্রহরী, সেই হিসাবে জগিকে আমি কেবল সেবা করছু। সমর্পিত ন হলে সেবা ভাব ন রহলে কম হব কি, সেবা কলে বি যদি সমর্পণ ভাব নাই সেবা কলে বি বড় হওয়ার যোজনা রহব। এইসব সূক্ষ্ম পয়েন্ট, সেবা কলে বি বড় হওয়ার যোজনা রহব, সেবা কলে বি ভোগ কামনা রহব, মু এতে সেবা করছি মানে মু এটা ভোগেবি, এটা রহব স্বাভাবিক, বুঝি পাবনে। তেমন সেবা কলে বি কম হব, প্রশংসা পাইবার ইচ্ছা রহব, সেবা কলে বি কম হব, অন্যকে যদি প্রশংসা মিলুছি অসহ্য ভাব আসব, এ স্বাভাবিক। এসব স্ক্রুটিনাইজ করে আচার্য সব বাহার করছেন, এটা হব স্বাভাবিক। সেদিন গুরু পাখে সমর্পিত হয়ে যদি সম্পূর্ণ চিত্তকে যদি শুদ্ধ ন করার আমি চেষ্টা ন করছে তাহলে ভাব আসবেন। আর সংকীর্তন মানে তো সে সংকীর্তন মানে হি সে সেদিন তো কলে শেষে কে নি পরম বিজয়তে শ্রীকৃষ্ণ সংকীর্তন, শ্রীকৃষ্ণ সংকীর্তন জয় হোক, জয় হোক, কাহিঁকি কারণ শ্রীকৃষ্ণ সংকীর্তন এই সব জিনিস হুয়ে আমার যদি হোনি মানে এটা স্পষ্ট প্রমাণিত আমার নাম ঠিক হোক না, নাম ভজন আমি ঠিক করিনি বর্তমান সুদ্ধা বা ঠিক সে আমার হোনি, যদি নাম ভজন ঠিক হব তাহলে ওগুলো ঠিক হব নিশ্চিত নিশ্চিত হব, নচেত কোণ কি শেষরে কেবল প্রভুপাত কিন্তু গোটে ক্লাসে নহলে শেষরে কেবল খালি হবনি কিছু করে পালিনি পাপি মো দ্বারা কিছু হলানি খালি অনুতাপ করি 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 চালিয়ে জীবনটা চালিয়ে তার কিন্তু অগ্রগতি করে পারিবনি, খালি কে মো জীবনে কিছু হলানি সময় চালিগলা সেবা করে পালিনি খালি অনুতাপ করি জীবনটা চালিয়ে সমর্পণ ভাব যদি ন রহিলা, এইটা হি হচ্ছে ভক্তিবিনোদ ঠাকুরঙ্ক ভাষার এইটা হি হচ্ছে প্রকৃতরে চেত দর্পণ মার্জন। আর সে অবস্থায় কোণ কি অন্যের দোষ গুণ বি দেখবনি, একাদশ খন্ড ভাগবত যা কুহাইছে অন্যের দোষ গুণ মধ্যে দেখবনি, কাহিঁকি কারণ যেত নিজ চিত্তটা শুদ্ধ হব আমি সে স্থিতি যাই নে, এটা কহে না এটা আমি কুচে মানে মুছি মানে এটা মো পাই প্রযোজ্য, আমি যদি অন্যের দোষ বি আসুছি আমার হৃদয়কু আমার মনকু আসুছি তা মানে আমার চিত্ত শুদ্ধ হয়ে চিত্ত শুদ্ধ হল পরে সে অন্যের দোষ বি দেখিপারিবনি, কাহি দেখিপারিবনি কারণ চিত্ত শুদ্ধ হলা পরে সে বিচার করে তা সে কেউ বিচার স্থির রহব, সে বিচার স্থির রহব সে তার স্বভাব হিসাবে কর্ম করছে, তার স্বভাব হিসাবে তার গুণ হিসাবে সে কার্য করছে, মো স্বভাব মো গুণ নিয়ে কার্য করছি মু কাহি তা দোষ দেখি, চিত্ত শুদ্ধ হয়নি মানে দোষ দেখি হয়নি কেউ, মু সে কথা কহে না সবুলে, সে দ্রোণাচার্য পচারলে নি কইলে না কথা পূর্বর শুনে সমস্তে, দ্রোণাচার্য পঠাইলে দিনে পরীক্ষা কলে দুর্যোধনকু এবং যুধিষ্ঠিরঙ্কু দুইজন পরীক্ষা কলে, পরীক্ষা করে কলে ঠিক আছে দুর্যোধন আর যুধিষ্ঠির তোমার পরীক্ষা অলগা আলাদা তাঁকু প্রশ্ন দিয়েছেন, যুধিষ্ঠিরঙ্কু কহিলেন যুধিষ্ঠির তুমি মতো সাত দিন ভিতরে কহব জগতের কে কে সবু খারাপ লোক অছন্তি তাঁকু লিস্ট মতো দেব, যুধিষ্ঠিরঙ্কু কহিলেন যুধিষ্ঠির তুমি সাত দিন ভিতরে তুমি কহব জগতের কে কে সবু কোন ওল্টা কে আচ্ছা যুধিষ্ঠির কহিলেন জগতের কি কি সব খারাপ লোক অনেক কহব, আর দুর্যোধন কহিলেন জগতের কি কি সব ভালো লোক অনেক কহব, হ্যাঁ দুর্যোধন কহিলেন জগতের কি কি ভালো লোক অনেক তাঁর লিস্ট মতো দেব সাত দিন ভিতরে, যুধিষ্ঠির কহিলেন জগতের কি কি খারাপ লোক অনেক মতো তাঁর লিস্ট দেব, সাত দিন বিতিগলা, সাত দিন বিতিলা পরে পচারলে দ্রোণাচার্য যুধিষ্ঠির পচারলে যুধিষ্ঠির আনল তুমি তোমার লেখা আনল কি খারাপ লোক অনেক তুমি দেখিয়া তাহলে তুমি আইডেন্টিফাই করছ, যুধিষ্ঠির দেখলে দেখলে আসি খাতা ফাঁকা কিছু লেখা হয়নি, কিন্তু যুধিষ্ঠির তুমি কোনো কেহি কাহক খারাপ লোক দেখি পারলনি, যুধিষ্ঠির কহিল না আজ্ঞা গুরুদেব কেহি সংসারে কেহি খারাপ নাই সমস্তে ভালো, পুনি দুর্যোধন পচারলে কহিল দুর্যোধন তোমার তুম লেখা দেখাইল তুম নজরে কি ভালো লোক অনেক দেখি, দুর্যোধন খাতা দেখলে দুর্যোধন খাতাই ফাঁকা, কিন্তু দুর্যোধন তোম নজরে কোনো কেহি ভালো লোক নাহানি, কহিল আজ্ঞা জগতের কেহি ভালো নাহানি, কেহি ভালো নাহানি। দ্রোণাচার্য সেটি জানিদেলে এই দুজনক স্বভাবটা কিভাবে দেখুন না, দ্রোণাচার্য পরীক্ষাটা করলে কী সে স্বভাব জাঁয়া যুধিষ্ঠির দেখলে যুধিষ্ঠির কহিলে কেহি খারাপ লোক নাহান্তি, কিন্তু সবুঠ খারাপ লোক তাঁর পাখে দুর্যোধন কোনো খারাপ গুণ নথিলা, কিন্তু যুধিষ্ঠির মহারাজ দুর্যোধন খারাপ গুণ দেখি পার নথিলে, কাহিঁ দেখি পার নথিলে, কারণ তাঁর চিত্তটা শুদ্ধ অছি না, সে তো দর্পণ মার্জন, তাঁর চিত্ত যেহেতু শুদ্ধ অছি সে দুর্যোধন দোষ মধ্যে দেখি পার না, দুর্যোধন ভালো লোক দেখি পার নথিলে, কাহিঁ দেখি পার নথিলে, কারণ চিত্ত শুদ্ধ নাই, চিত্ত যেহেতু শুদ্ধ নাই তাঁর পাখে ভালো লোক অছন্তি সবুঠ নিজের লোক ভাই নিকটে অছন্তি যুধিষ্ঠির, কিন্তু দেখি পার না, কাহিঁ দেখি পার না, চিত্ত শুদ্ধ নাই, চিত্ত শুদ্ধ হলে দর্শনটা আসিব, বিচার করে ঠিক সে তার তার স্বভাব হিসেবে সে কর্ম করছি, আম স্বভাব হিসেবে আমি কর্ম করছি, কাহিঁকি যে যা করছি করু, নিজে সচেতন হবে তাহলে প্রশ্ন আসছে, তাহলে আমি কোনো কাহাকে শোধন হওয়া পাই কিছু কইপারিয়া নি, এটা গোটে বহুত বড় প্রশ্ন না, কাহাকে শোধন হওয়া পাই মধ্যে কুহাযিবনি, কেউ কোন কুহাযিবনি আপন কৌছন্তি কহিবে, কিন্তু তাকে উপযুক্ত ভাবে কহিবে, তার মঙ্গল কামনা করে কহিবে, তাকে দোষ দেখে কহিবে, যদি আমি কাহার দোষ দেখে যদি কহিবা তোমার এই দোষ অছি কোণ না, সেটা ঠিক নাই, প্রকৃত তার যদি মঙ্গল কামনা করে যদি আমি তাকে তার দোষটা সূচনা দৌছে, তাহলে সেটা ভগবান সেটা কৃপা করিবে, সেটা দোষ নাই, আমি জনকর জনকর ত্রুটি দেখুছে, সে ত্রুটিটা ত্রুটিকে মার্জন করিয়া পাই তাকে আমি সূচনা দৌছে, তার মঙ্গল পাই অন্তরে ভাবটা রহা দরকার, তার মঙ্গল পাই আমি যদি সেটাকে সূচনা দৌছে সেটা দোষাবহ নুহ, সে খারাপ ভাবিলে তো দোষ নাই, কিন্তু আমি যদি তার মঙ্গল চিন্তা নকরি তাকে অন্য মানক আগে দোষী প্রমাণিত করিয়া যদি আমি সেটা কহুছে তাহলে সেটা অপরাধ, কেন আমি তার শুদ্ধতা পাই কহুনে, তাকে মার্জিত করিয়া পাই কহুনে, অন্য মানক আগে তাকে নিচা দেখিবা পাই কহুছে, এটা হচ্ছে ভুল, এটা হচ্ছে অপরাধ, আমি তাঁকর মঙ্গল কামনা কলেনি, এইসব শাস্ত্রে আছে, তেমন আমি যদি জনকর মঙ্গল কামনা করে যদি কহুছে তাহলে সেটা ভুল নাই, তা সেটা দোষ আসবনি, হৃদয়কে স্পর্শ হয়ে পড়বনি, চিত্ত শুদ্ধ নহলে সেটা আসব, সেথি চৈতন্য চৈতন্য সে তাহলে খাওয়ালানি, নাম সংকীর্তনে হয় সর্বানর্থ নাশ, নাম সংকীর্তনে সর্বানর্থ নাশ, সর্বশুভ দয়া কৃষ্ণ প্রেমের প্রকাশ, সর্বশুভ দয়া কৃষ্ণ প্রেমের প্রকাশ, কেতা স্পষ্ট দেখুন অন্ত্য লীলা সেই বিংশ পরিচ্ছদ এগার প্রয়া, নাম সংকীর্তনে হয় সর্বানর্থ নাশ, নাম সংকীর্তন দেখুন বরং বিজেতে শ্রীকৃষ্ণ সংকীর্তনম চেত দর্পণ মার্জন, চেত দর্পণ মার্জন এইসব, নাম সংকীর্তন হয় সর্ব অনর্থ নাশ, সুঅনর্থ নাম সংকীর্তন সব অনর্থ, মানে মানে যাহা অর্থ নুহে সেটা হল অনর্থ, যেটা অর্থ নুহে সেটা হল অনর্থ, না নাম সংকীর্তন সব অনর্থ নাশ হব, অনর্থ সে পুঁ অনর্থ বিষয়ে শুনলে তো পুঁ সে বিশাল পাঠ, মাধুর্য কাদম্বিনী যা কিন্তু বিশ্বনাথ চক্র ঠাকুর অনর্থ কোণ কত প্রকার অনর্থ রয়েছে, সে সুকৃত উত্থিত অনর্থ, দুষ্কৃত উত্থিত অনর্থ, ভক্তি উত্থিত অনর্থ, অপরাধ উত্থিত অনর্থ, অসতৃষ্ণা হৃদয় দৌর্বল্য সেসব সে বিশাল পাঠ, মহারাজ সেটা কেতবে করিপারতি কৌলে তো সূচনা দেখলে যেত হব সে বিষয়ে আমি শ্রবণ করি, অনর্থ গুলা শুনলা পরে নিজে জাঁপারি যে আমি কেউ স্থিতি অছি, কী আচার্য কী তাকে এত সব তর্জমা করে রচনা করছেন কোনো আর বিশ্বনাথ চক্র ঠাকুর কোণ লীলা জাঁ না, আর ভাগবত টিকা সে জাঁ না, পুঁ সে মাধুর্য কাদমিনী কী রচনা করছেন, এইসব অনর্থ বিষয়ে রচনা করছেন কী, କାରଣ ସାଧକ ନିଜକୁ ତର୍ଜମା କରିବ, ନିଜେ ଜାଣିପାରିବ ମୁଁ କେଉଁ ସ୍ଥିତିରେ ଅଛି। ଜାଣିଲା ପରେ ସିଏ ସଚେତନ ହେବ, ଅଗ୍ରସର ହେବା ପାଇଁ ପ୍ରୟାସୀ ହେବ, ଦୋଷ ଯାହା ଅଛି ତାକୁ ସିଏ ଛାଡ଼ିବା ପାଇଁ ବିଚାର କରିବ। ଆଉ ଜାଣିଲେ ତ, ନ ଜାଣିଲେ କେମିତି ହେବ, ଜାଣିବ କେମିତି, ଶୁଣିଲେ ତ, ନ ଶୁଣିଲେ କେମିତି ହେବ, ସେଇଥିପାଇଁ ତ ଶ୍ରବଣ ମୁଖ୍ୟ ରହିଛି। ସେଥିପାଇଁ ଶୁଣିଲେ ନା, ଶୁଦ୍ଧ ସାଧୁଙ୍କ ମୁଖରୁ ଶ୍ରବଣ କରିବେ, ତତ୍ତ୍ୱଶ୍ରବଣ। ତତ୍ତ୍ୱଶ୍ରବଣ ପରେ ଯେଉଁ କୀର୍ତ୍ତନ ହେବ ସେଇଟା ହେଉଛି ଶୁଦ୍ଧ ନାମ, ସେଇଥିରେ ଚେତ ଦର୍ପଣ ମାର୍ଜିତ ହେବ। ତେଣୁ ଅନର୍ଥ, ବିଭିନ୍ନ ପ୍ରକାର ଅନର୍ଥ। ତେବେ ଆମର ଯେଉଁ ହତାଶ ଭାବଟା ଆସୁଛି କାହିଁକି, ହତାଶ ଭାବ ଆସୁଛି କାହିଁକି କହିଲେ, ଅନର୍ଥ ତ ଠିକ ଅଛି, କିନ୍ତୁ ନାମ ସଂକୀର୍ତ୍ତନ ହେ ସର୍ବାନର୍ଥ ନାଶ, ସର୍ବଶୁଭୋଦୟ କୃଷ୍ଣ ପ୍ରେମର ପ୍ରକାଶ। ନାମ ସଂକୀର୍ତ୍ତନ କୃଷ୍ଣ ପ୍ରେମ ପାଇବା, କୃଷ୍ଣ ପ୍ରେମର ପ୍ରକାଶ ହେବ, ସବୁ ଶୁଭ ଉଦୟ ହେବ, ସବୁ ଅନର୍ଥ ନାଶ ହେବ, ତାହେଲେ ଆମର ହତାଶ ଭାବ କାହିଁକି ଆସୁଛି। ଆମେ ତ ନାମ କରୁଛେ ସବୁଦିନ, କମସେ କମ ତ ଷୋଳମାଳା କରୁଛେ, ଷୋଳମାଳା ତ ସମସ୍ତେ କରୁଛନ୍ତି ନା, ନା କରୁନାହାନ୍ତି, ଗୁରୁ ନିର୍ଦ୍ଦେଶ ପାଳନ କରୁଛେ, ତାହେଲେ ଆମର ତ ଅନର୍ଥ ନାଶ ହେବା କଥା, ଆମର ତ ଶୁଭ ଉଦୟ ହେବା କଥା, ଆମର ତ କୃଷ୍ଣ ପ୍ରେମ ପ୍ରାପ୍ତି ହେବା କଥା, ଆଉ ହେଉନି କାହିଁକି, ସେଦିନ ହତାଶ ଭାବ ଆସୁଛି କାହିଁକି ହେଉଛି। ଯେହେତୁ ସେଦିନ ଆମେ ସୂଚନା ଦେଉଥିଲେ, ଯେହେତୁ ଆମେ କ'ଣ କରୁଛେ, କନିଷ୍ଠ ଅଧିକାରୀଙ୍କ ସଙ୍ଗ କରୁଛେ, ତତ୍ତ୍ୱକୁ ବୁଝିପାରୁନେ, ଆଲୋଚନା ବି ନାହିଁ। ଯେହେତୁ ସବୁ ସମୟରେ କନିଷ୍ଠ ଅଧିକାରୀଙ୍କ ସଙ୍ଗ କରୁଛେ, ସେଥିପାଇଁ ହେଉନି। ନଚେତ ଦେଖୁନାହାନ୍ତି, ଏଇଟା ସମସ୍ତଙ୍କର ଅନୁଭବ, ଭକ୍ତି ପଥକୁ ଯେତେବେଳେ ପାଦ ଦେଲେ ସେ ସମୟରେ ଆମର କେତେ ଉତ୍ସାହ ଥିଲା, ପ୍ରତି କାର୍ଯ୍ୟରେ, ପ୍ରତି ସେବା, ସେବାରେ ଉତ୍ସାହ ଥିଲା, ନାମରେ ଉତ୍ସାହ ଥିଲା ସମସ୍ତଙ୍କର। ଯିଏ ଭକ୍ତି ମାର୍ଗକୁ ପ୍ରଥମେ ପ୍ରଥମେ ଆସିଥିଲା, ତାର ସବୁ ମାନେ ଗୋଟେ କାର୍ଯ୍ୟକୁ ସେ କରିବ ମାନେ ଅତି ଉତ୍ସାହର ସହିତ, ପ୍ରେମର ସହିତ। ବର୍ତ୍ତମାନ ସେ ଉତ୍ସାହଟା କାହିଁକି ଆସୁନି, ଭକ୍ତ ହେଲା ପରେ ସେ ଉତ୍ସାହ ନାହିଁ, ଭକ୍ତ ହେବା ପୂର୍ବରୁ ଉତ୍ସାହ ଥିଲା, ଭକ୍ତ ହେବା ପୂର୍ବରୁ ଉତ୍ସାହ ଥିଲା, ନୂତନ ଭକ୍ତ ସମୟରେ ଉତ୍ସାହ ଥିଲା, କିଛି ଦିନ ପରେ ସେ ଉତ୍ସାହ ଭାଙ୍ଗିଯାଉଛି। କାହିଁ ଭାଙ୍ଗିଯାଉଛି, ତାହେଲେ କ'ଣ ନାମ କ'ଣ ନିରର୍ଥକ, ନାମର କ'ଣ କିଛି ଭାଲ୍ୟୁ ନାହିଁ, ମୂଲ୍ୟ ନାହିଁ, ପ୍ରଭାବ ନାହିଁ, ନାମର ପ୍ରଭାବ ଅଛି। ଆଚ୍ଛା ଗୁରୁଙ୍କର ପ୍ରଭାବ ଅଛି ନା ନାହିଁ, ଗୁରୁଙ୍କର ପ୍ରଭାବ ଅଛି, ଗୀତା ଭାଗବତଙ୍କର ପ୍ରଭାବ ଅଛି ନାହିଁ, ଅଛି, ଡିଟିଂ ଠାକୁର ବିଗ୍ରହଙ୍କର ପ୍ରଭାବ ଅଛି କି ନାହିଁ, ଅଛି। ଆଉ ସମସ୍ତଙ୍କର ତ ପ୍ରଭାବ ଅଛି, କମିଯାଉଛି କାହିଁକି, ଉତ୍ସାହଟା କମିଯାଉଛି କାହିଁକି, ହତାଶ ଭାବ ଆସୁଛି କାହିଁକି। ଏଇଥିପାଇଁ କନିଷ୍ଠ ଅଧିକାରୀଙ୍କ ଆମେ ସଙ୍ଗ କରୁଛେ, ଉତ୍ତମ ଅଧିକାରୀଙ୍କୁ ଆମେ ଦେଖୁନେ। ସେଦିନ ଶୁଣିଥିଲେ ନା, ଉତ୍ତମ ଅଧିକାରୀଙ୍କ ସଙ୍ଗ, ଭକ୍ତି ଅଧିକାରୀ ଯିଏ ତାଙ୍କର, ତାଙ୍କ ଉପରେ ନିଷ୍ଠା ରଖିବା ଉଚିତ। ଭକ୍ତି ଅଧିକାରୀ କିଏ, ଭକ୍ତି ଅଧିକାରୀ ହେଉଛନ୍ତି ଆଚାର୍ଯ୍ୟମାନେ, ଆଚାର୍ଯ୍ୟମାନଙ୍କ ଉପରେ ନିଷ୍ଠା ରଖିବା ଉଚିତ। ଆଚାର୍ଯ୍ୟମାନେ ଯାହା କହିଛନ୍ତି ତାକୁ ଦୃଢ଼ତାର ସହିତ ଶୁଣିବା ଉଚିତ, ପାଳନ କରିବା ଉଚିତ, ଅଧ୍ୟୟନ କରିବା ଉଚିତ। ତେବେ ନିଷ୍ଠାଟା କ'ଣ କୁହାଯିବ, ଗୋଟେ ଷ୍ଟେବୁଲ ହେଇକି ରହିବ, ନଚେତ କମିଯିବ। ସପୋର୍ଟ କୁହାଯାଏ, ସପୋର୍ଟ ନଥିଲେ ଜଣେ ହତାଶ ହେବ। ଯଦି ସପୋର୍ଟ ନାହିଁ, ଗୋଟେ ଜିନିଷ ହେଉଛି ସପୋର୍ଟ ନାହିଁ, ତାହେଲେ ସେଇଟା କ'ଣ ଭାଙ୍ଗି ପଡ଼ିବାର ସମ୍ଭାବନା ଥାଏ। ସେମିତି ଭକ୍ତିମାନଙ୍କୁ ଆଲୋଚନା କରୁଛେ, ଯେମିତି ବାହାର ଦୁନିଆରେ କ'ଣ ହୁଏ, ସ୍ୱାମୀ ମରିଗଲେ, ସ୍ୱାମୀ ମରିଗଲା ପରେ ସ୍ତ୍ରୀ ଏକା, ଘରେ ଛୋଟ ଛୁଆ, ସେ ସମୟ ସିଏ ହତାଶ ହେଇଯାଆନ୍ତି, କାହିଁକି ସପୋର୍ଟ କିଛି ନାହିଁ, ସିଏ ହତାଶ ହେଇଯିବେ। ତଥାପି ଆଚ୍ଛା, ସିଏ ହତାଶ ହେଉଛନ୍ତି ବୋଲି ସିଏ କ'ଣ ଆତ୍ମହତ୍ୟା କରିଦେଉଛନ୍ତି ନା? ଉଦାହରଣ ଦଉଛି ବୁଝିବା ପାଇଁ, ସ୍ୱାମୀ ଚାଲିଯାଇଛନ୍ତି, କେହି ରୋଜଗାରକ୍ଷମ ନାହାନ୍ତି, ସ୍ତ୍ରୀ ଏକା, ଛୋଟ ଶିଶୁ ଅଛି, ସେ କ'ଣ ଛୋଟ ଶିଶୁ ନେଇ କ'ଣ ଅଗ୍ନିହୀତରେ ପ୍ରବେଶ କରିଯାଉଛି ନା, ନା ପାଣିକି ଡିଙ୍ଗି ଆତ୍ମହତ୍ୟା କରିଛି, ନାହିଁ, ପୁଣି ତ ବଞ୍ଚୁଛି, ପୁଣି ନିଜ ସନ୍ତାନ ପାଇଁ ଦେଖନ୍ତୁ କେତେ ଷ୍ଟ୍ରଗଲ୍ କରି ସିଏ ବଞ୍ଚିବ, ଯେଉଁଟା ହୋପ୍, ଗୋଟେ ଆଶା ରହିଛି, କିନ୍ତୁ କିଛି ତାର ଭରସା ମାନେ କ'ଣ ଗୋଟେ ସାହାଯ୍ୟ କେହି କରିବା ପାଇଁ ନାହାନ୍ତି, ହତାଶ ହେବ ସେଇଠି ରହିବା କଥା, ସିଏ ହତାଶ ହେଉଛି, ପୁଣି ଅଣ୍ଟା ଭିଡ଼ି ବାହାରୁଛି। କିନ୍ତୁ ଆମେ, ଆମର ସପୋର୍ଟ ବହୁତ ଅଛି, କେତେ ସପୋର୍ଟ ଅଛି ଆମର ଦେଖୁନାହାନ୍ତି, ସାଧୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟ ଗୀତା ଭାଗବତମ ତୁଳସୀ ଡିଟି କେତେ ସପୋର୍ଟ ରହିଛି ଆମର, କିନ୍ତୁ ଆମର କୌଣସି ବସ୍ତୁ ପ୍ରତି ଆମର ଗୋଟେ ଶ୍ରଦ୍ଧା ଆସୁନି। ପ୍ରସାଦ ସେଦିନ ଶୁଣିଥିଲେ ନା, ପ୍ରସାଦ ଦେଖିକି ମହାପ୍ରଭୁ କ୍ରନ୍ଦନ କରୁଥିଲେ, ଆମର ପ୍ରସାଦ ପ୍ରତି ଅନେକ ଜ୍ଞାନ ଆସୁନି, ପ୍ରସାଦ ପ୍ରଣାମ କରୁଛେ, ପ୍ରସାଦ ନେଇ ଭୋଗ କରୁଛେ, କହିଲେ ଦୋଷ କାହୁ କହିବ, ପ୍ରସାଦ ପ୍ରଣାମ କରାହବ, ପ୍ରଣାମ କରିକି ଉଠିବେ, ନେଇ ଫୋପଡ଼ା ହବ ପ୍ରସାଦ, ପ୍ରସାଦ ଜ୍ଞାନ ଅଛି ନା, କୃଷ୍ଣ ପ୍ରେମ ମିଳିବ, କୃଷ୍ଣ ଖୁସି ହେଉଛନ୍ତି ନା, କୃଷ୍ଣ ଖୁସି ହେବେନି, ତାଙ୍କ ପ୍ରସାଦ ଆମେ ଅଭିନୟ ରୂପରେ ଦେଖିପାରୁନେ ଆଉ କ'ଣ। ଏଇଟା ମୋ ପାଇଁ ବି ପ୍ରଯୁଜ୍ୟ, କେହି ଭାବିବା ଉଚିତ ମୁଁ କହୁଛି ଅନ୍ୟମାନଙ୍କ ପାଇଁ, ନାଇଁ ନା ମୋ ପାଇଁ ବି ଆଲୋଚନା କରୁଛି ମାନେ ଏଇଟା ସମସ୍ତଙ୍କ ପାଇଁ। ସିଦ୍ଧାନ୍ତଟା କ'ଣ କି, ସିଦ୍ଧାନ୍ତଟା ତ ସମସ୍ତଙ୍କ ପାଇଁ ନା, ତେଣୁ ଆମର ଏଇଥିପାଇଁ ହତାଶ ହେବା ଉଚିତ, କୃଷ୍ଣ ପ୍ରତି ସଦା ଆସିବନି ଆସିବନି, ଯେତେ କେତେ ଜନ୍ମ ହେଉଛି ହଉ, ଏମିତି କେତେ ଜନ୍ମ ବିତିଯିବ ତାର କିଛି ହିସାବ ନାହିଁ, ଦୃଢ଼ ବିଶ୍ୱାସ ରଖିବା ଉଚିତ। ଏକଥା ଶୁଣିବା ପାଇଁ ମଧ୍ୟ କେହି ପ୍ରସ୍ତୁତ ନାହାନ୍ତି, ଆପଣ କହିବେ କହିପାରିବେ କାହାକୁ, କହିପାରିବେନି, କହିଲା ମାନେ ସମସ୍ୟାରେ ପଡ଼ିବି, କହୁନାହାନ୍ତି କାହାକୁ, ମୁଁ ଜାଣିଛି କ'ଣ ସମସ୍ୟା। ତେଣୁ ଆମର ହତାଶ ବି ଏଇଥିପାଇଁ ଆସୁଛି, ଆମର ସପୋର୍ଟ ଅଛି ବହୁତ, ଠିକ୍ ଅଛି, କମସେ କମ୍ ସାଧୁ ଗୁରୁଙ୍କ ପ୍ରତି ଶରଣାପନ୍ନ ହେଇକି ଆମେ ଜୀବନ ବିତେଇବା ଉଚିତ, ତେବେ ଆମର ଶ୍ରଦ୍ଧାଟା କ'ଣ ହବ, ପରିପକ୍ୱ ହବ, ଦୃଢ଼ ହବ, ଅନର୍ଥ ନାଶ ହବ। ଏଇ ପଏଣ୍ଟରେ ଆମେ ଆଲୋଚନା କରୁଥିଲେ, ନାମ ସଂକୀର୍ତ୍ତନ ହେ ସର୍ବନର୍ଥ ନାଶ, ସର୍ବଶୁଭୋଦୟ କୃଷ୍ଣ ପ୍ରେମର ପ୍ରକାଶ, ସବୁ ଶୁଭ ଉଦୟ ହବ, କୃଷ୍ଣ ପ୍ରେମର ପ୍ରକାଶ ହବ, ଅନର୍ଥ ସର୍ବ ଅନର୍ଥ ନାଶ। ବର୍ତ୍ତମାନ କ'ଣ ଜଗତରେ ଗୋଟେ ସମସ୍ୟା, ଭକ୍ତିରାଜ୍ୟରେ, ଭକ୍ତିରାଜ୍ୟ କ'ଣ ବାହାରେ କ'ଣ ଅନର୍ଥ ନାଶ, କ'ଣ ମନକୁ ବର୍ତ୍ତମାନ ସମସ୍ତେ ଚାହୁଁଛନ୍ତି କଣ୍ଟ୍ରୋଲ କରିଦେବୁ, ମନକୁ କଣ୍ଟ୍ରୋଲ କରିଦେଲେ ଆମର ସବୁ ଅନର୍ଥ ନାଶ ହେଇଯିବ, ମନକୁ କଣ୍ଟ୍ରୋଲ କରିଦେଲେ ମହାନାଶ ହେବାରେ ଲାଗିଯିବୁ, ଇଏ ଗୋଟେ ପ୍ରିଚିଂ ହେଇପାରେ ଏଇଟା କେତେ ଦୂର ଠିକ, କିନ୍ତୁ ଏଇଟା ସମ୍ପୂର୍ଣ୍ଣ ଠିକ ନୁହଁ। ମନକୁ ଆମେ କଣ୍ଟ୍ରୋଲ କରିପାରିବା କି, ମନକୁ କଣ୍ଟ୍ରୋଲ କରିପାରିବା ନାହିଁ ବର୍ତ୍ତମାନ, ଇଏ ଅନର୍ଥର ଇଏ ଗୋଟେ କାରଣ। ମନକୁ ସମସ୍ତେ ଚାହୁଁଛନ୍ତି କଣ୍ଟ୍ରୋଲ କରିବା ପାଇଁ, ମନ କଣ୍ଟ୍ରୋଲ ହବନି, ମନ କଣ୍ଟ୍ରୋଲ କରିବା ପାଇଁ ଯେତେ ପ୍ରକ୍ରିୟା ଆପଣ ଅବଲମ୍ବନ କରନ୍ତୁ ସବୁ ପ୍ରକ୍ରିୟା ଫେଲ୍ ମାରିବ, କେବଳ ଗୋଟେ ପ୍ରକ୍ରିୟା କ'ଣ ଜାଣିଛନ୍ତି, କ'ଣ ସେ ପ୍ରକ୍ରିୟା କିଏ କହିପାରିବେ, ମନକୁ କଣ୍ଟ୍ରୋଲ କରିବା ପାଇଁ କ'ଣ ପ୍ରକ୍ରିୟା, କେମିତି ଲଗେଇବେ, କେମିତି ଭଗବାନ ତ କହିଛନ୍ତି କେମିତି ମନଟା ଯଦି ଲଗେଇବେ କେମିତି ମନକୁ ଲଗେଇବେ, ଭଗବାନ ତ କହିଛନ୍ତି ମନଟା ଲାଗିବ, ହଁ କେମିତି କ'ଣ ଶୁଭୁନି, ସହନ କରିବା, ସହନ କଲେ କ'ଣ ମନ କଣ୍ଟ୍ରୋଲ ହେଇଯିବ, ଗୁରୁଙ୍କ ଭାବେ ସହନ କରିବା ଆଉ କିଛି ନାହିଁ, ଏଇଟା ମନ କଣ୍ଟ୍ରୋଲ ହବ କେବଳ ଗୁରୁଙ୍କ ଆଦେଶ ପାଳନ କରିକି ଯଦି ସେବାରେ ନିଯୁକ୍ତ ହବା, ଆଉ ବାଟ ନାହିଁ କିଛି, କେବଳ ଏଇ ଗୋଟେ ରାସ୍ତା, ସମସ୍ତଙ୍କୁ ସେଇ ରାସ୍ତାରେ ହିଁ ଯିବାକୁ ପଡ଼ିବ, ଯେହେତୁ ବାହାର ଲୋକ ଗୁରୁ ପାଦସିତ ହେଇନାହାନ୍ତି ତେଣୁ ତାଙ୍କୁ ଆମେ ବିଭିନ୍ନ ପ୍ରକାର ଫିଲୋସଫି ପଢ଼େଇଥାଉ, ତାଙ୍କୁ ବିଭିନ୍ନ ପ୍ରକାର କଥା କୁହାଯାଇଥାଏ, କିନ୍ତୁ ମନ କଣ୍ଟ୍ରୋଲ କେବଳ ଗୁରୁଙ୍କ ନିର୍ଦ୍ଦେଶକୁ ପାଳନ କଲେ, ଆଉ କିଛି ବାଟ ନାହିଁ, ଆଉ ସେବାରେ ନିଯୁକ୍ତ ହେବା। ତେଣୁ ଗୁରୁଙ୍କ ନିର୍ଦ୍ଦେଶ ପାଳନ, ସାଧୁ ଗୁରୁ କୃଷ୍ଣ ଏମାନଙ୍କ ସେବାରେ ଲାଗିବା, କେବଳ ସେବା 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 ସେବା, ପୁଣି ଶ୍ରଦ୍ଧାର ଭାବ, ଶ୍ରଦ୍ଧା ଭାବରେ ସେବା, ପୁଣି ସେବା ପୁଣି ଶ୍ରବଣ ସହିତ, ସେବା ମାନେ କ'ଣ, ଶ୍ରବଣ ସହିତ ସବୁ ସବୁଗୁଡ଼ାକ ଥିବ, ସେବା ଶ୍ରବଣ ନାମ ସଂକୀର୍ତ୍ତନ ଏଇସବୁ ହେଲେ ମନ କଣ୍ଟ୍ରୋଲ ହବ। ମନକୁ କଣ୍ଟ୍ରୋଲ କରିବା ପାଇଁ ଅଲଗା କୌଣସି ଉପାୟ ନାହିଁ, ଯେତେ ଯାହା ହଉ ସେଥିରେ ମନକୁ କଣ୍ଟ୍ରୋଲ କରିବା ପାଇଁ କ'ଣ ଦରକାର, ଗୋଟେ ହାୟର କମାଣ୍ଡ ଦରକାର, ଏଇଟା ମୁଁ କହୁନି, ଏଇଟା ପାଇଁ ଗୁରୁଦେବ କହିଛନ୍ତି, ଶୁଣିନାହାନ୍ତି କି, ଜାଣିନାହାନ୍ତି ମନକୁ କେମିତି କଣ୍ଟ୍ରୋଲ କରାହବ, ପ୍ରତିଦିନ ସକାଳୁ କ'ଣ କରିବା ପାଇଁ କହିଛନ୍ତି, ଗୋଟେ ଗତି ହବା, ପ୍ରତିଦିନ ସକାଳୁ ମନକୁ କ'ଣ କର, ଝାଡ଼ୁରେ ପିଟ, ଗୁରୁଦେବ କହିନାହାନ୍ତି, ଆଉ ଝାଡ଼ୁରେ ପିଟିବ କେମିତି, ଚାବୁକୁ ବାହାର ଲଗା, ଗୁରୁଦେବ କହିନାହାନ୍ତି, ମନକୁ କିଏ ଦେଖିଛି ଚାବୁକୁ ବାହାର ଲଗେଇବ କେମିତି, ମନକୁ କିଏ ଦେଖିଛି ଝାଡ଼ୁ ବାହାର ପିଟିବ କେମିତି ମନକୁ, ଏଇଟା ବାଟ ବା ଆମେ କ'ଣ ମନକୁ କହୁଛେ, ସେ ତ କହିଛନ୍ତି ନା, ଆଚ୍ଛା ଜଣେ କହୁଛି ସେ ଜାଣିଛନ୍ତି ନା ସିଦ୍ଧାନ୍ତ, ତେଣୁ ମନ କଣ୍ଟ୍ରୋଲ ହବ ଏଇଥିରେ, ତାଙ୍କୁ ମନକୁ ଦରକାର ଗୋଟେ ହାୟର କମାଣ୍ଡ, ଉଚ୍ଚ ନିର୍ଦ୍ଦେଶ, କାହିଁ କୁହାହଉଛି ବାରମ୍ବାର ଶ୍ରବଣ କରିବା ପାଇଁ, ହାୟର ନିର୍ଦ୍ଦେଶ, ଏ ଯେଉଁ ହାୟର କମାଣ୍ଡଟା ଆସିବ କେଉଁଠୁ, ଆମକୁ ଆଚାର୍ଯ୍ୟମାନେ କହିଛନ୍ତି ସବୁ, କିନ୍ତୁ ଆମେ ସେଇଟା ଭୁଲି ଯାଉଛେ ନା, ସେଥିପାଇଁ ବାରମ୍ବାର ବାରମ୍ବାର ଶ୍ରବଣ କରିବା ଉଚିତ, ବାରମ୍ବାର ଶ୍ରବଣ କଲେ କ'ଣ ଆମେ ସେଇ ଜିନିଷ ଗୁଡ଼ା ସବୁ ସ୍ମରଣ ରହିବ, ରିମାଇଣ୍ଡ ହବ, ଆମେ ସବୁ ଭୁଲି ଯାଉଛେ ନା, କଳିଯୁଗ ତ ବିସ୍ମରଣ ହେଇଯିବ, ହେଲା ବାରମ୍ବାର ଶ୍ରବଣ କଲେ ସେ ଜିନିଷଟା ଜାଗ୍ରତ ହେଇଗଲ। ଆରେ ଗୁରୁଦେବ ଏଇଟା କହିଛନ୍ତି, ଆପଣ ଏଇଟା ଅନୁଭବର ବିଷୟ, ପ୍ରତିଦିନ ଆପଣ ଶୁଣନ୍ତୁ ଗୁରୁଦେବଙ୍କ ଲେକ୍ଚର ଶୁଣନ୍ତୁ, ପ୍ରତିଦିନ କିଛି କିଛି ଶୁଣନ୍ତୁ, ମୁଁ ଏଇଟା ହାତ ଯୋଡ଼ି କହୁଛି ସମସ୍ତଙ୍କୁ, ସମସ୍ତଙ୍କ ପାଇଁ, ଅନଲାଇନ୍ରେ ଯେଉଁମାନେ ଶୁଣୁଛନ୍ତି ବି ସମସ୍ତଙ୍କ ପାଇଁ, ପ୍ରତିଦିନ ଆପଣମାନେ ଗୁରୁଦେବଙ୍କ କ୍ଲାସ୍ ଶୁଣନ୍ତୁ, ପ୍ରଭୁପାଦଙ୍କ କ୍ଲାସ୍ ଶୁଣନ୍ତୁ, ଦେଖିବେ ଆପଣଙ୍କୁ ବହୁ ଜିନିଷ ମିଳିବ, ବହୁ ଜିନିଷ, ବହୁ ଜିନିଷ ମାନେ କ'ଣ ଜାଣିଛନ୍ତି ନା, କଥା ହେଉଛି ଆମେ ଆମ ସ୍ଥିତିଟା କ'ଣ ସେଟା ଆମେ ଜାଣିପାରୁନେ, କିନ୍ତୁ ଆମ ସ୍ଥିତିଟା ଭଗବାନ ଜାଣନ୍ତି, ଆମ ସ୍ଥିତିଟା ଭଗବାନ ଜାଣନ୍ତି, ଆମେ ଦୃଢ଼ ହେଇପାରୁନେ, ଦୃଢ଼ ହେବା ପାଇଁ ଚାହୁଁଛେ ଦୃଢ଼ ହେଇପାରୁନେ, ଯଦି ଶ୍ରବଣଟା ଜାରି ରହିଛି, ପ୍ରାର୍ଥନା ଯଦି ଜାରି ରହିଛି, ତାହେଲେ ଆମର ଯେଉଁ ଯେଉଁ ତ୍ରୁଟି ଥିବ ଆପଣ ଶୁଣିବେ, ଶୁଣି ଶୁଣି ଗଲେ ଦେଖିବେ ସେଇ ସେଇ ଶ୍ରବଣ ଭିତରେ ସେଇ ସେଇ ତ୍ରୁଟି ଗୁଡ଼ାକ ଆପଣଙ୍କୁ କ'ଣ କ'ଣ ଶୁଣିବାର ସୁଯୋଗଟା ମିଳିବ, ଆପଣ ଜାଣିନଥିବେ ସେ ଜିନିଷ ଶୁଣିବା ପାଇଁ, ଏଇଟା ଅନୁଭବରେ ପଡ଼ିବ ଆସିବ, ଆପଣ ଶୁଣିବା ସମୟରେ ପ୍ରଭୁପାଦଙ୍କ କ୍ଲାସ୍ ଶୁଣିଥିବେ କି ଗୁରୁଦେବଙ୍କ କ୍ଲାସ୍ ଶୁଣିଥିବେ, ଶ୍ରବଣ କରିଥିବେ, ଆପଣଙ୍କର ଯେଉଁ ଯେଉଁ ଜିନିଷ ଗୁଡ଼ାକ ତ୍ରୁଟି ହେଉଥିବ ଭୁଲ ହେଉଥିବ ସେଗୁଡ଼ାକ ଶୋଧନ କରିବା ପାଇଁ ସେଇ ସେଇ କ୍ଲାସ୍ ମାଧ୍ୟମରେ କିଛି କିଛି ପାଇଯିବେ, ପ୍ରତି ପଦକ୍ଷେପରେ ଏମିତି ମିଳିବ, ସେଥିପାଇଁ ବାରମ୍ବାର ଶୁଣିବା ପାଇଁ କୁହାଯାଇଛି ନା, ଅଲଗା କୌଣସି ଆଉ ମନକୁ କଣ୍ଟ୍ରୋଲ କରିବା ପାଇଁ ଦେଖୁନାହାନ୍ତି, ଯୋଗୀ ମୁନି ଋଷି କେତେ ପ୍ରୟାସ କରିଛନ୍ତି, ସଫଳ ହେଇଛନ୍ତି ନା କେହି, କେହି ସଫଳ ହେଉଛନ୍ତି ହେଉନାହାନ୍ତି, କିନ୍ତୁ ଭକ୍ତ ଭକ୍ତ ସଫଳ ହେଇଯାଏ, କାହିଁକି ନା ତାର ଗୋଟେ ଭରସା ରହିଛି, ଗୋଟେ କ'ଣ ଉଚ୍ଚ ନିର୍ଦ୍ଦେଶଟା ରହିଛି ନା, ଜଣେ କ'ଣ କୁହାଯାଏ ଗାଇଡ଼େନ୍ସ ରହିଛନ୍ତି, ଗାଇଡ଼େନ୍ସ କ'ଣ ଓଡ଼ିଆରେ କ'ଣ, ଆମକୁ ଜଣେ ତଦାରଖ କରିବା ପାଇଁ ଜଣେ ବ୍ୟକ୍ତି ରହିଛନ୍ତି, ନିର୍ଦ୍ଦେଶକ, ନିର୍ଦ୍ଦେଶକ ନାହିଁ, ଗାଇଡ଼େନ୍ସ ଓଡ଼ିଆଟା କ'ଣ ହବ ଏକ୍ଜାକ୍ଟ, ଅଭିଭାବକ, ହଁ ପଥ ପ୍ରଦର୍ଶକ, ଆମର ପଥ ପ୍ରଦର୍ଶକ ରହିଛନ୍ତି ନା, ଆମେ ଠିକ ଅଛି ଆମ ଭିତରେ କେହି ଆମର ପଥ ପ୍ରଦର୍ଶକ ନ ହେଇପାରନ୍ତି, କିନ୍ତୁ ପଥ ପ୍ରଦର୍ଶକ ତ ଅଛନ୍ତି, ଗୁରୁଦେବ ଅଛନ୍ତି, ପ୍ରଭୁପାଦ ଅଛନ୍ତି, ସେମାନେ ତ ଆମ ପାଇଁ ପଥ ପ୍ରଦର୍ଶକ ନା, ତେଣୁ ସେମାନେ ଆମକୁ ସବୁ କହିଛନ୍ତି, ଆମେ ଯଦି ପ୍ରତିଦିନ ଶୁଣିବା ତେବେ ଏଇଟା ହବ, ତେଣୁ ସାଧୁଗୁରୁଙ୍କ ନିର୍ଦ୍ଦେଶଟା ହେଉଛି ଆମ ପାଇଁ କ'ଣ କମାଣ୍ଡ, ତେଣୁ ମନକୁ ଯେଉଁ ଗୁରୁଦେବ କହିଛନ୍ତି ଜୋତା ପାହାର ପେଟ ନାମ କରିବା, ନାମରେ ବି ରୁଚି ଆସୁନି, ସେଥିପାଇଁ ସାଧୁଗୁରୁଙ୍କ ନିର୍ଦ୍ଦେଶଟାକୁ ଶୁଣିବା, ଆମକୁ ଛୋଟିଆ ଭଳି ଲାଗିପାରେ, କିନ୍ତୁ ଛୋଟିଆ ଜିନିଷଟା ହିଁ ଆମକୁ ଶୃଙ୍ଖଳିତ କରିବ, ନଚେତ କରିପାରିବ, ନଚେତ ଆଉ କୌଣସି ଉପାୟ ନାହିଁ, ଯେମିତି ହାତୀ ଉଦାହରଣ ଦିଆଯାଏ, ହାତୀ କେତେ ବଡ଼ ପଶୁ, ବିରାଟ ବଡ଼ ଶରୀର, କିନ୍ତୁ ତାକୁ ଯେତେବେଳେ ଶିକାରୀ ଧରେ, ଆପଣ ସବୁ ଜାଣିଥିବେ ହାତୀ କେମିତି ଧରାଯାଏ, ବିରାଟ ବଡ଼ ଗର୍ତ୍ତ କରିଦିଆଯାଏ, ତାକୁ ଆଚ୍ଛାଦିତ କରିଦିଆଯାଏ, ଏବଂ ଆରପଟେ ମାଇ ହସ୍ତୀକୁ ରଖାଯାଏ, ହସ୍ତୀ ଆସି ସେ ଗର୍ତ୍ତ ଭିତରେ ପତିତ ହୁଏ, ତାପରେ ତାର ଯିଏ କ'ଣ ଶିକାରୀ ସିଏ କ'ଣ କରେ, ହାତୀକୁ କିଛି ଖାଇବା ପାଇଁ ଦିଏନି, କିଛି ଦିନ ତା ଭିତରେ ସେମିତି ରଖେ, ଏବଂ ତାର ଖାଦ୍ୟ ଯାହା ଆବଶ୍ୟକ ସେତିକି ଦେବନି, ଅଳ୍ପ କିଛି ଦେବ, କିନ୍ତୁ ତାକୁ ନିଜ କଣ୍ଟ୍ରୋଲକୁ ନିଏ, କେମିତି କଣ୍ଟ୍ରୋଲକୁ ନିଏ, ଆଙ୍କୁଶ ମାରି ମାରି, ହାତୀ କେତେ ବଡ଼ ଜୀବ, ଆଙ୍କୁଶ କେତେ ବଡ଼, ଆଙ୍କୁଶଟା ଛୋଟିଆ ଗୋଟେ ଲୁହା ଦଣ୍ଡ ଖଣ୍ଡେ ନା, ସେ ଆଙ୍କୁଶ ମାରି ମାରି ତାକୁ ପୁରା କଣ୍ଟ୍ରୋଲକୁ ଆଣେ, ଏତେ ବଡ଼ ଜୀବକୁ ଗୋଟେ ଛୋଟିଆ ଆଙ୍କୁଶ କ'ଣ କରେ, କଣ୍ଟ୍ରୋଲ କରିଦିଏ, ଗୋଟେ ଅଙ୍କୁଶ ତାକୁ କଣ୍ଟ୍ରୋଲ କରେ, ତ ଆମର ମନ ହେଉଛି ସେଭଳି ହାତୀ ଭଳି, ମନକୁ ହାତୀ ସହିତ ତୁଳନା କରାହେଇଛି ଭାଗବତରେ, ଏ ମନ ଏତେ ଦୁଷ୍ଟ, ଏତେ ଦୁର୍ଦ୍ଦାନ୍ତ, ଏହାକୁ କଣ୍ଟ୍ରୋଲ କରିବା ଏତେ ସହଜ ନାହିଁ, କଣ୍ଟ୍ରୋଲ ହେବ କେମିତି, କେବଳ ଏଇ ଅଙ୍କୁଶ ଭଳି, ସାଧୁଗୁରୁଙ୍କ ବାକ୍ୟକୁ ଯଦି ଆମେ ପାଳନ କରିବା, ଶ୍ରବଣ କରିବା, ସବୁ ସମୟରେ ଯଦି ଆମେ ଶ୍ରବଣ କରୁଛେ, ପାଳନ କରିବା ତ ଦୂରର କଥା, କିନ୍ତୁ ଆମେ ଯଦି ସବୁ ସମୟରେ ଯଦି ଶ୍ରବଣ କରୁଛେ, ପ୍ରତିଦିନ ଯଦି ଶ୍ରବଣ କରୁଛେ, ତାହେଲେ କ'ଣ ହେବ, ଚାର୍ଜ ହେଇକି ରହିବ, ମୋବାଇଲଟା କ'ଣ ହେଉଛି, ସମୟ ଆସିବ ଡିସଚାର୍ଜ ହେଇଯିବ ବ୍ୟାଟେରୀ, ତାପରେ ଯଦି ଚାର୍ଜ କରାହବ ପୁଣି ଫୁଲ୍ ଚାର୍ଜ ହେଇକି ରହିବ, ଆମେ ଯଦି ପ୍ରତିଦିନ ଯଦି ଶ୍ରବଣ କରୁଛେ ସାଧୁଗୁରୁଙ୍କ ବାକ୍ୟ, ତାହେଲେ କ'ଣ ହେବ, ଆମର ମନ ଭିତରେ ଏଭଳି ଗୋଟେ ଚାର୍ଜ ହେଇକି ରହିବ, ତାପରେ ତ ସାଧନ ସେଟା ତ ଅଲଗା କଥା, କିନ୍ତୁ ଆମେ ତ ବିଲକୁଲ ଶୁଣୁନେ, ଆଉ ନ ଶୁଣିଲେ ମାନେ ତ ପଥଭ୍ରଷ୍ଟ ହେବା ସ୍ୱାଭାବିକ, ଦୃଢ଼ ଭାବ ଆସିବନି, ତ ଏଇଟା ହିଁ ହେଉଛି ଅନର୍ଥକୁ ଦୂର କରିବାର ଏଇଟା ହେଉଛି ଉପାୟ, ଆଉ କୌଣସି ଉପାୟ ନାହିଁ, ସେଥିପାଇଁ ଆମେ ଯାହା ଶୁଣିଲେ ନାମ ସଂକୀର୍ତ୍ତନ ହେ ସର୍ବନର୍ଥ ନାଶ ସର୍ବଶୁଭୋଦୟ କୃଷ୍ଣ ପ୍ରେମର ପ୍ରକାଶ, ସର୍ବଶୁଭୋଦୟ କୃଷ୍ଣ ପ୍ରେମର ପ୍ରକାଶ, କୃଷ୍ଣ ପ୍ରେମ ପ୍ରକାଶିତ ହେବେ, ଅନର୍ଥକୁ ଦୂର କରିବା ପାଇଁ ଆଉ କୌଣସି ଉପାୟ ନାହିଁ, ଯେମିତି ଆଚାର୍ଯ୍ୟମାନେ କୁହନ୍ତି ଆମର ବହୁ ଅନର୍ଥ ଅଛି, ବହୁ ଅନର୍ଥ ଏ ଗୋଟେ ଗୋଟେ ଅନର୍ଥକୁ ଆମେ ଛାଡ଼ିପାରିବାନି, ବହୁ ଅନର୍ଥ କେମିତି ଯିବ ଦୂର ହେବ କେମିତି, କେବଳ ଗୋଟିଏ ବାଟ, ଯେତେ ଅନର୍ଥ ଅଛି ଦୂର ହେବା ପାଇଁ କେବଳ ଗୋଟିଏ ରାସ୍ତା, କ'ଣ ସେଇଟା? କ'ଣ ସେଇଟା କିଏ କହିବ? ସବୁ ଅନର୍ଥ ଦୂର ହୁଏ କେମିତି? ଏମିତି ସବୁ ଅନର୍ଥ ଦୂର ହେବ କେବଳ ସାଧୁଗୁରୁ ଉପାସନା ଅସ୍ତ୍ର, ସବୁ ଅନର୍ଥ ଦୂର ହେବ ସାଧୁଗୁରୁଙ୍କ ଉପାସନା, ସାଧୁଗୁରୁଙ୍କ କୃପାରେ। ଯେମିତି ମହାରାଜ ସେବ ଦେଇ କୁହନ୍ତି ନା, ସେ ଶାସ୍ତ୍ର ସିଦ୍ଧାନ୍ତ ସବୁ ସୂଚନା ଦିଅନ୍ତି। ଯେମିତି ଆମର ବର୍ତ୍ତମାନ ବିଲ୍ଡିଂ ହେଇଛି, ବିଲ୍ଡିଂରେ ଯିଏ ଉପରେ ଅଛି କେତେ ସିଡ଼ି ତାକୁ ଚଢ଼ି ଚଢ଼ି ଯିବା ପାଇଁ ପଡ଼ୁଛି, ସିଡ଼ି ଚଢ଼ି ଚଢ଼ି ଯିବା ପାଇଁ ପଡ଼ୁଛି, କିନ୍ତୁ ଦ୍ୱିତୀୟ ବାଟ ବି ଅଛି, ଲିଫ୍ଟ, ଲିଫ୍ଟରେ ବସିଲା ନା ଅତି ସହଜରେ ସେ ଚାଲିଯିବ ଉପରକୁ। ଏ ଲିଫ୍ଟଟା କ'ଣ କି? ଏଇଟା ହେଉଛି ସାଧୁଗୁରୁଙ୍କ କୃପା। ଦ୍ୱିତୀୟ ଉଦାହରଣ, ଯେମିତି ବିଶ୍ୱନାଥ ଜଗତ ଠାକୁର କୁହନ୍ତି ସତପଦ୍ମ ପାଖୁଡ଼ା ନ୍ୟାୟ, ସତପଦ୍ମ ପାଖୁଡ଼ା ନ୍ୟାୟ ସମସ୍ତେ ଜାଣିଥିବେ, ଜାଣିନାହାନ୍ତି? ସତପଦ୍ମ ପାଖୁଡ଼ା, ପଦ୍ମ ପାଖୁଡ଼ା ଶହେଟା ପାଖୁଡ଼ା ରଖା ହେଇଛି। ଶହେଟା ପାଖୁଡ଼ାର ଅର୍ଥ କ'ଣ କି? ଆମର ଅନର୍ଥ ଗୁଡ଼ାକ ସେମିତି ବହୁତ ରହିଛି, ବହୁତ ଅନର୍ଥ ରହିଛି, ନିଜ ପ୍ରଚେଷ୍ଟାରେ ଆମେ ସମ୍ଭବ ନୁହଁ ତାକୁ ଦୂର କରିବା, କିନ୍ତୁ ଅତି ସହଜରେ ଅତି କମ୍ ସମୟରେ ସେଗୁଡ଼ା ସବୁ ଦୂର ହେଇଯିବ। ଉଦାହରଣ ଦିଆଯାଏ, ଯେମିତି ଗୋଟିଏ ଛୁଞ୍ଚି, ଛୁଞ୍ଚି ଯଦି ସତପଦ ପଦ୍ମ ପାଖୁଡ଼ାକୁ ଯଦି ପ୍ରବେଶ କରାଯାଏ, ଅତିକ୍ରମ କରିବା କେତେ ସମୟ ଲାଗିବ? ଶହେଟା ପାଖୁଡ଼ା ଏକାଠି ରଖା ହେବ, ଛୁଞ୍ଚିଟାକୁ ପୁରା ହେବ, କେତେ ସମୟ ଲାଗିବ? କମ୍ ସମୟରେ ହେବ ନା? ଠିକ୍ ସେଭଳି ସାଧୁଗୁରୁଙ୍କ କୃପାଟା ଠିକ୍ ସେୟା, ସାଧୁଗୁରୁଙ୍କ ନିର୍ଦ୍ଦେଶ, ସାଧୁଗୁରୁଙ୍କ କୃପା, ସେଥିରେ ଯେତେ ଅନର୍ଥ ଅଛି ସବୁ ଦୂର ହେଇଯିବ, ଅଲଗା ପ୍ରୟାସ ହେବନି। ସେଥିପାଇଁ ଆମେ ସେ କୃପା ପାଇଁ ପ୍ରୟାସୀ ହେବା ଉଚିତ। ଆଚ୍ଛା, କୃପା କରିବେ କେମିତି ସାଧୁଗୁରୁ? ଆମେ କିଛି କରିଥିଲେ ତ ସାଧୁଗୁରୁଙ୍କ ପାଇଁ, ଯଦି ଆମେ ନିଷ୍କାମ ଭାବେ କିଛି କରୁଛେ, ତାଙ୍କ ନିର୍ଦ୍ଦେଶକୁ ପାଳନ କରୁଛେ, ନିଷ୍କାମ ଭାବେ ଯଦି ସେବା କରୁଛେ, ନାମ କରୁଛେ, ତେବେ ହେବ ସର୍ବ ଅନର୍ଥ ନାଶ। ସଂକୀର୍ତ୍ତନ ନେଇ ସର୍ବ ଅନର୍ଥ ନାଶ ହୁଏ, ସବୁ ଶୁଭୋଦୟ ହୁଏ, ପ୍ରେମର ପ୍ରକାଶ। କେତେ ସୁନ୍ଦର କଥା କହିଲେ! ଆଉ କ'ଣ କହୁଛନ୍ତି? ସଂକୀର୍ତ୍ତନ ହୋଇତେ ପାପ ସଂସାର ନାଶନ, ସଂକୀର୍ତ୍ତନ ହୋଇତେ ପାପ ସଂସାର ନାଶନ, ଚିତ୍ତ ଶୁଦ୍ଧି ସର୍ବଭକ୍ତି ସାଧନ ଉଦ୍ଗମ, ଚିତ୍ତ ଶୁଦ୍ଧି ସର୍ବଭକ୍ତି ସାଧନ ଉଦ୍ଗମ। କେତେ ସ୍ପଷ୍ଟ ଏଠି ମାନେ ଦେଖ, ସଂକୀର୍ତ୍ତନ ହୋଇତେ ପାପ ସଂସାର ନାଶନ, ଏ ସଂକୀର୍ତ୍ତନ ନାହିଁ ପାପ ସଂସାର ନାଶନ, ସେଥିପାଇଁ ଚିତ୍ତଟା କ'ଣ ହେଇଛି? ଦୂଷିତ ହେଇକି ରହିଛି, ଏ ଚିତ୍ତଟା ମାର୍ଜନ ହେଇଯିବ ସଂକୀର୍ତ୍ତନ ନାହିଁ, କେବଳ ନାମ। ସେଥି କହିଲେ ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଶ୍ରୀକୃଷ୍ଣ ସଂକୀର୍ତ୍ତନଙ୍କର ଜୟ ହେଉ। ସଂକୀର୍ତ୍ତନ ହୋଇତେ ପାପ ସଂସାର ନାଶନ, ତିନିଟା କାର୍ଯ୍ୟ ଏଠି କହୁଛନ୍ତି, ତିନିଟା ଫଳ। ସଂକୀର୍ତ୍ତନ କ'ଣ ହେବ? ପାପ ନଷ୍ଟ ହେବ, ସଂସାର ନାଶନ, ସଂସାର ନାଶନ ମାନେ ସଂସାର କ'ଣ ନଷ୍ଟ ହେଇଯିବ? ସଂସାର ନାଶନ ମାନେ ସଂସାର ଭିତରେ ଯେଉଁ ରହିକି ଆମେ ଯେଉଁ କ୍ଲେଶ ପାଉଛେ, କଷ୍ଟ ପାଉଛେ, ଯେଉଁ ଆସକ୍ତି ଯୋଗୁଁ, ସେଇଟା ଧୀରେ 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 କ'ଣ ହେବ? ଦୂର ହେବ। ଆମେ କ'ଣ ଜଡ଼ ସଂସାର ରହିବାନି, ଆମେ କୃଷ୍ଣ ସଂସାର ହେବା। ଆଉ ତୃତୀୟ ହେଉଛି ଚିତ୍ତ ଶୁଦ୍ଧି, ଚିତ୍ତ ଶୁଦ୍ଧି ସର୍ବଭକ୍ତି ସାଧନ ଉଦ୍ଗମ, ଚିତ୍ତ ଶୁଦ୍ଧି। କାହିଁକି ଏଟା ଆଲୋଚନା କରୁଛେ ଚିତ୍ତ ଶୁଦ୍ଧି? ଦେଖନ୍ତୁ ଚେତ ଦର୍ପଣ ମାର୍ଜନ, ଏଇ ସେଇ ଅନ୍ତିଲୀଳା, ସେଇ ଶିକ୍ଷାଷ୍ଟକ ଯେଉଁ ଲୀଳାରେ ଆଲୋଚନା ହେଇଛନ୍ତି, ଅନ୍ତିଲୀଳା ବିଂଶ ପରିଷଦର ତ୍ରୟୋଦଶ ପାୟା। ସଂକୀର୍ତ୍ତନ ହେଇଥାଏ ପାପ ସଂସାର ନାଶନ, ପାପ, ପାପ ଏହି ନାମରେ, ଅଲଗା କୌଣସି ଉପାୟ ନାହିଁ, ନାମରେ ହିଁ ସବୁ ପାପ ଯାଏ, ଅଲଗା କୌଣସି ଉପାୟ, କିଏ କହ ଅଲଗା କେମିତି ଉପାୟ ନାହିଁ? କିଏ ଗୀତାର ଶ୍ଳୋକ ଯଦି ଜାଣିଥିବେ, ଆମର ସେଇଟା ତ ଆଲୋଚନା ହେଉଥିଲା, ସର୍ବଧର୍ମ ପରିତ୍ୟଜ ସେଇ ଶ୍ଳୋକରେ ଆଲୋଚନା ହେଇଥିଲା, କିନ୍ତୁ ସେଇଟା ତ ସମସ୍ତେ ଶୁଣିନାହାନ୍ତି, ଏଇଟା ଆଲୋଚନା କରିବା। ତ ଗୀତାର ଶ୍ଳୋକକୁ ଯଦି କେହି ଦୃଷ୍ଟାନ୍ତ ଦେଇ କହିବେ, ଆଚ୍ଛା ସଂକୀର୍ତ୍ତନରେ ସବୁ ପାପ ନାଶନ ହେବ ଆପଣ କହିଲେ, ଆଚ୍ଛା ଚେତନ ତ ଲେଖା ହେଲା, କିନ୍ତୁ ଗୀତାରେ କୁହାହେଇଛି କ'ଣ? ଯଥେ ଧ୍ୱଂସି ସମିଧଗ୍ନି ଭସ୍ମସାତ୍ କୁରୁତେ ଅର୍ଜୁନ, ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ୍ କୁରୁତେ ତଥା। ଏ କଥା ଯଦି କିଏ ପ୍ରଶ୍ନ କରିବ, ଚତୁର୍ଥ ଅଧ୍ୟାୟ 37 ନମ୍ବର ଶ୍ଳୋକ, ଯଥେ ଧ୍ୱଂସି ସମିଧଗ୍ନି ଭସ୍ମସାତ୍ କୁରୁତେ ଅର୍ଜୁନ, ହେ ଅର୍ଜୁନ, ସମିଧ ଅଗ୍ନି, ଯଦି ପ୍ରଜ୍ୱଳିତ ଅଗ୍ନି ଯେମିତି କାଷ୍ଠରାଶିକୁ ପୋଡ଼ିକି ଧ୍ୱଂସ କରିଦେଉଛି, ଠିକ୍ ସେଭଳି ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ୍ କରୁତେ ତଥା, ଜ୍ଞାନାଗ୍ନି ଜ୍ଞାନରୂପକ ଅଗ୍ନି ସବୁ ପାପକୁ ଧ୍ୱଂସ କରିଦିଏ। ତ ଜ୍ଞାନ ତ ସବୁ ପାପ ଧ୍ୱଂସ କରିଦେଲା, କିନ୍ତୁ ଏଠି କୁହାଲା କ'ଣ ନା ସଂକୀର୍ତ୍ତନ ହୋଇଥାଏ ପାପ ସଂସାର ନାଶ, ନା ସଂକୀର୍ତ୍ତନରେ ପାପ ନାଶ ହବ, ତାହେଲେ ଜ୍ଞାନ ଦ୍ୱାରା ପାପ ନାଶ ସଂକୀର୍ତ୍ତନ ଦ୍ୱାରା ପାପ ନାଶ ଫରକ କ'ଣ? କାହାର ମନେ ଅଛି ଆଲୋଚନା ହେଇଥିଲା ଆମର ସେଦିନ ସର୍ବଧର୍ମାନ ପରିତ୍ୟଜ ଶ୍ଳୋକରେ ଆଲୋଚନା ହେଇଥିଲା, ଜ୍ଞାନ ଦ୍ୱାରା ପାପ ନାଶ ସଂକୀର୍ତ୍ତନ ଦ୍ୱାରା ପାପ ନାଶ ଭିତରେ ଫରକ କ'ଣ? ହଁ ସ୍ମରଣ ନାହିଁ କ'ଣ ସନ୍ତୋଷ ମାଧବ ସୁଶୀଲ କୃଷ୍ଣ ମନେ ନାହିଁ? ଜ୍ଞାନ ଦ୍ୱାରା ଯୋଉ ପାପ ନାଶ ହୁଏ ସେଟା କ'ଣ? ସିଦ୍ଧ ସ୍ୱାମୀ ତାଙ୍କର କହିଛନ୍ତି ନା ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ୍ କୁରୁତେ ତଥା, ଜ୍ଞାନାଗ୍ନି ଜ୍ଞାନରୂପକ ଅଗ୍ନି ଆତ୍ମଜ୍ଞାନ ପ୍ରାପ୍ତ ହେଲା ପରେ ସବୁ ପାପ ଧ୍ୱଂସ ହେଇଯାଏ। କିନ୍ତୁ ସେଟା କ'ଣ କୁହାଯାଇଥିଲା ଟିକାରେ କିଷ୍ଣ ଯୋଗ ଠାକୁର ସିଦ୍ଧ ସ୍ୱାମୀଙ୍କ ଟିକାରେ ଆମେ ଆଲୋଚନା କରିନଥିଲେ? ପ୍ରାରବ୍ଧ ବ୍ୟତିରେକେଣ, ପୂର୍ବ ଜନ୍ମର ପାପକୁ ଛାଡ଼ିକି ଏଇ ଜନ୍ମର ପାପର ପ୍ରତିକ୍ରିୟାଟା ଧ୍ୱଂସ ହବ ଜ୍ଞାନାଗ୍ନି ଦ୍ୱାରା, କିନ୍ତୁ ପୂର୍ବର ପ୍ରତିକ୍ରିୟାଟା ରହିବ, ସେଟା କାଟି ହବନି। ଦେଖନ୍ତୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଏଇଟା ଲେଖିଲେ, ସଂକୀର୍ତ୍ତନ ହେତେ ପାପ ସଂସାର ନାଶନ। ଗୀତାରେ କୁହାଲା ନା ଜ୍ଞାନରେ ବି ପାପର ନାଶ ହେଇଯାଏ, ପୁଣି ଭକ୍ତିନାଥ ଠାକୁର ତାଙ୍କ ଭଜନ କରେ ନା ଜ୍ଞାନରେ ସମ୍ପୂର୍ଣ୍ଣ ପାପର ପ୍ରାୟଶ୍ଚିତ ହୁଏ ନା ନାଶ ହୁଏ ନା। ଏ ଭଜନ ସମସ୍ତେ ଜାଣିଛନ୍ତି, ଜାଣିବା ବି ଦରକାର ସମସ୍ତେ, ଏଟା ପୁରା ମୁଖସ୍ଥ କରିଯାଉଛି। ଜ୍ଞାନୀ ଜ୍ଞାନ ଯୋଗେ କରିଆ ଯତ୍ନ, ଜ୍ଞାନୀ ଜ୍ଞାନ ଯୋଗେ କରିଆ ଯତ୍ନ, ବ୍ରହ୍ମେର ସାକ୍ଷାତ କରେ, ବ୍ରହ୍ମେର ସାକ୍ଷାତ କରେ, ବ୍ରହ୍ମ ସାକ୍ଷାତକାର ଅପ୍ରାରବ୍ଧ କର୍ମ, ବ୍ରହ୍ମ ସାକ୍ଷାତକାର ଅପ୍ରାରବ୍ଧ କର୍ମ, ସମ୍ପୂର୍ଣ୍ଣ ଜ୍ଞାନେ ତେ ହରେ, ଜ୍ଞାନେ ତେ ହରେ, ତବୁ ତ ପ୍ରାରବ୍ଧ ନାହିଁ ହୟ କ୍ଷୟ, ତବୁ ତ ପ୍ରାରବ୍ଧ ନାହିଁ ହୟ କ୍ଷୟ, ଫଳ ଭୋଗ ବିନା କଭୁ, ଫଳ ଭୋଗ କଭୁ, ବ୍ରହ୍ମଭୂତ ଜୀବ ଫଳ ଭୋଗ ଲାଗି, ବ୍ରହ୍ମଭୂତ ଜୀବ ଫଳ ଭୋଗ ଲାଗି, ଜନମ ମରଣ ଲଭୁ, ଜନମ ମରଣ। କେତେ ସ୍ପଷ୍ଟ କହିଲେ ଭକ୍ତିଗଣ ଠାକୁର କହୁଛନ୍ତି, ଜ୍ଞାନୀ ଜ୍ଞାନ ଯୋଗେ କରିଆ ଯତ୍ନ, ବ୍ରହ୍ମର ସାକ୍ଷାତ କରେ। ଜ୍ଞାନ ଯୋଗେ ଜ୍ଞାନ ସାଧନ କରିକରି ସିଏ ହୁଏତ ମୁକ୍ତି ପାଇପାରେ, ବ୍ରହ୍ମ ସାକ୍ଷାତ କରିପାରେ, ବ୍ରହ୍ମ ଜ୍ୟୋତିରେ ମିଶିପାରେ ବା ବୈକୁଣ୍ଠକୁ ଯାଇପାରେ, ଯାହା ବି ହଉ ବ୍ରହ୍ମର ସାକ୍ଷାତ କରେ, ସେ ବ୍ରହ୍ମ ଜ୍ୟୋତିରେ ମିଶିବା କଥା କହୁଛନ୍ତି। ଜ୍ଞାନ ଯୋଗ ସାଧନ କରିକରି ସିଏ ବ୍ରହ୍ମରେ ମିଶିଯିବ ଏବଂ ତାର ପାପର ପ୍ରାୟଶ୍ଚିତ ହବନି କହୁଛନ୍ତି। ବ୍ରହ୍ମ ସାକ୍ଷାତକାର, ସେ ବ୍ରହ୍ମ ସାକ୍ଷାତ କରିପାରେ। ଅପ୍ରାରବ୍ଧ କର୍ମ ସମ୍ପୂର୍ଣ୍ଣ ଜ୍ଞାନ ତେ ହରେ, ତାର ଯୋଉ କର୍ମଫଳ କଥା ଧ୍ୱଂସ କଥା କହୁଛନ୍ତି, ଅପ୍ରାରବ୍ଧ କର୍ମ ଏଇ ଜନ୍ମର ଯାହା ସବୁ କର୍ମର ଫଳ ଜ୍ଞାନ ସାଧନରେ ସେଟା ହରଣ ହେଇପାରେ। ତବୁ ତ ପ୍ରାରବ୍ଧ ନାହିଁ ହୟ କ୍ଷୟ, ଫଳ ଭୋଗ ବିନା କଭୁ, କିନ୍ତୁ ପ୍ରାରବ୍ଧଟା କ୍ଷୟ ହୁଏ ନା, ଫଳ ଭୋଗ ବିନା କଭୁ, କେବେ ବି ଫଳ ଭୋଗ ବିନା ପ୍ରାରବ୍ଧ କର୍ମର ଫଳଟା ଧ୍ୱଂସ ହବନି। ଆଉ ତାର ପରିଣତି କ'ଣ? ବ୍ରହ୍ମଭୂତ ଜୀବ ଫଳ ଭୋଗ ଲାଗି ଜନ୍ମ ମରଣ ଲଭୁ, ସେ ବ୍ରହ୍ମଭୂତ ଜୀବ ସେ ଫଳ ଭୋଗ ଲାଗି କ'ଣ ହବ? ଜନ୍ମ ମରଣ ଲଭୁ, ମାନେ ଜନ୍ମ ମରଣ ବାରମ୍ବାର ସଂସାରକୁ ଆସିବ। ଆଉ ତାହେଲେ ତାର ଆତ୍ୟନ୍ତିକ ପ୍ରାୟଶ୍ଚିତ ହେଲା କେତେବେଳେ? ପାପର ପ୍ରାୟଶ୍ଚିତ ହେଲା କେତେବେଳେ? ସଂକୀର୍ତ୍ତନ ହୋଇଥାଏ ପାପ ସଂସାର ନାଶ ନାମ ଶୁଣିଲେ ନା, ଜ୍ଞାନ ଦ୍ୱାରା ପ୍ରାୟଶ୍ଚିତ ହବନି, କେବଳ ନାମ ସଂକୀର୍ତ୍ତନ ହୋଇଥାଏ ପାପ ସଂସାର ନାଶନ। ପାପ ଦେଖୁନାହାନ୍ତି ଭକ୍ତି ଜଣଙ୍କୁ ତାପରେ କହିଲେ, କିନ୍ତୁ ହେ ନାମ ତବ ସ୍ଫୁର୍ତ୍ତି ହୋଇଲେ, କିନ୍ତୁ ହେ ନାମ ତବ ସ୍ଫୁର୍ତ୍ତି ହୋଇଲେ, ଏକାନ୍ତି ଜନେର ଆର, ଏକାନ୍ତି ଜନେର ଆର, ପ୍ରାରବ୍ଧ ପ୍ରାରବ୍ଧ କିଛୁ ନାହିଁ
থাকে কারণ কিছু নাহি থাকে বেদে গায়ে বারবার বেদে গায়ে বারবার
কত স্পষ্ট কই কিন্তু ওহে নাম তব স্ফূর্তি হইলে একান্তি জনের আর কিন্তু হে নাম সে নামকু প্রার্থনা করছন্তি ভগবানকু নহ নামকু তাহলে প্রশ্ন সে নাম কোন ভগবান নামকু ভগবান দৃষ্টিরে ভগবান আর নাম ভিতরে কোনসি ভিন্নতা নাহি এই অভিন্ন দৃষ্টিরে নামকু স্বয়ং ভগবান রূপে সে প্রার্থনা করছন্তি কিন্তু ওহে নাম তব স্ফূর্তি হইলে একান্তি জনের আর প্রারব্ধ অপ্রারব্ধ কিছু নাহি থাকে বেদে গায়ে বার বার ভক্তি ঠাকুর কুচি এটা মু কৌনি কি কৌছি বেদরে কুচি সবু বেদ সবু শাস্ত্র সেটা কুয়াছে আচ্ছা যে কেবে নিজ কথা বি কুমি সে শাস্ত্র কথা সিদ্ধান্ত কুম সেদিন গুরুদেব কথা আইসি প্রভুবাদ ক্লাস শুনলে না প্রভুবাদ ক্লাস সেদিন সকালে কোদিন সেটা মনে নাই কুলে তুমি আমেরিকা লোক ফলো করছ কিন্তু মু গীতা কথা কুছি হ্যাঁ মো শাস্ত্র কথা কুছি মো শাস্ত্র ফলো করছি প্রভুপাদ সে কথা কুছি প্রভুপাদ দেখুন বিদেশ লোক কথা কুলে তুমি আমেরিকা লোক কথা কুছ সে সব তাঁকাই গোটে টর্ম লগাইলে কোণ বোগস না কোণ যেটা কে কোণ সে শব্দ সে সে সব মূঢ় সে তুমি সে ফলো করছ শাস্ত্র কুছ হ্যাঁ হ্যাঁ সে কোণ গোটে সেদিন প্রভুপাদ কুলে বহু সুন্দর কথা কুলে তুমি আমেরিকা আমেরিকান ফেলোস না এমনি কোণ কোথায় তুমি সে ফলো করছ কিন্তু আমি শাস্ত্র কথা কুছ সে কোণ কে সে মূঢ় সে কোণ জিনিস তুমি ভক্তি ঠাকুর দেখুন সে কথা কুছ মু কৌনি কিন্তু ওহে নাম তবস্ফূর্তি হইলে একান্তি জনের প্রারব্ধ অপ্রারব্ধ কিছু নাহি থাকে বেদে গায়ে বারবার বেদের কুহাইছি বারম্বার কুহাইছি তেমন ভগবানঙ্କ নামরে দেখুন সংকীর্তন হইতে নাম এ সংকীর্তন হইতে পাপ সংসার নাশন সংকীর্তন হি পাপ সংসার নাশন আউ কোণ হুয়ে চিত্ত শুদ্ধি সর্বভক্তি সাধন উদ্গম চিত্ত শুদ্ধি হব যা আমি দেখুছি চেত দর্পণ মার্জন চিত্ত শুদ্ধি কেউঠি কেবল নাম সংকীর্তন পরম বিজয়তে শ্রীকৃষ্ণ সংকীর্তন কেবল নাম সংকীর্তন কোণসি উপায় নেই হরে কৃষ্ণ 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 হরে 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 রাম 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 হরে হরে কেবল চিত্ত শুদ্ধি হওয়া আর কোণ উপায় নেই শ্রীকৃষ্ণ সংকীর্তন জয় হো প্রারব্ধ অপ্রারব্ধ কিছু না থাকে বেদে গায়ে গার বার বার তাপরে কোণ হব এই চিত্তরূপক দর্পণে প্রকৃতরে প্রতিবিম্বিত হব ছবিটা প্রতিবিম্বিত হব কোণ কেউ ছবি প্রতিবিম্বিত হব জাঁপারি শ্রীকৃষ্ণ ব্যাপক তত্ত্ব শ্রীকৃষ্ণ তা ধাম জীবর স্বরূপ আমার কর্তব্য এইসব জিনিসগুলো সব কোণ প্রতিবিম্বিত হব এবং যেতে সফা হয়ে হয়ে যাব চিত্ত যেতে সফা হয়ে হয়ে যাব প্রতিবিম্ব কোণ হব সেতে স্পষ্ট প্রত্যয়মান হেবে দর্পণ উপরে ধূলি পড়ি যাইছে আচ্ছাদিত হয়েকি রয়েছে প্রতিবিম্বিত হোনা আমি যেতে সফা করিয়া সম্পূর্ণ সফা হলা পরে সম্পূর্ণ প্রতিবিম্বিত হবে আর তাপাই কোণী উপায় নাই কেবল এই মহামন্ত্র হরে কৃষ্ণ মহামন্ত্র সেদিন কলে শ্রীকৃষ্ণ সংকীর্তন জয় সবু দূর হয়ে যাবে যেত দর্পণ মার্জন হল মানে তো ধীরে ধীরে প্রেম প্রাপ্তি হব ভব তাপরে আসব ভব মহাদাবাগ্নি নির্বাপন আসন্তকালি শুনিয়া ভব মহাদাবাগ্নি নির্বাপন ভব মহাদাবাগ্নি কোণ সে পুঁ কেমিতি নির্বাপিত হব এসব নামরে হি রয়েছে তেমন নামরে সম্বন্ধ অবিধেয় প্রয়োজন এই তিনোটি বস্তু অছন্তি পুরা এই যে সরি শিক্ষাষ্টক তিনোটি বস্তু অছন্তি সম্বন্ধ অবিধেয় প্রয়োজন এইসব কেবল শুদ্ধ নাম নিরপরাধ নাম যেত জন করব সাধুগুরুঙ্কর নির্দেশ পালন করি নিষ্কাম ভাবে ভগবানঙ্কর সেবার লাগিব ধীরে ধীরে চিত্ত শুদ্ধ হব এইসব জিনিস তার আপে আপে প্রত্যয়মান হব তা পাখে সে ফলটা বি সুলভ তা সুলভ হব সে উপলব্ধি করিপার ঠিক আছে কথা গোটি বিশ্রাম আসন্তকালি আমি শ্রবণ করা ভব মহাদাবাগ্নি নির্বাপন জয় শ্রী শ্রী চৈতন্য শিক্ষাষ্টকম কি জয় সচ্চিদানন্দ শ্রী শ্রী ভক্তিবিনোদ ঠাকুর কি শিল প্রভুপাজী মহারাজ কি জয় প্রত্যভবনী শিল গুরুদেব কি যে আনন্দ কোটি বৈষ্ণব বৃন্দ কি সম্বেত গৌর ভক্ত বৃন্দ কি নিতাই গৌর প্রেমানন্দে হরি হরি গৌর।